زندگی ہے اتائے ہو تمام دیکھ رہی ہے پونگ جانت میرام بھسیا جانند نسلا کیا سکھن ملتان دینا تسمی سری گرو بے نمام نمام رشن پدایا کرشن پرسایا بھوتلے سمتے گورو گوبند سوامین دینامین نمام رشن پدایا کرشن پرسایا بھوتلے سمتے بھکتی ویدانت سوامین دینامین नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पश्चात देश तारिणी जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
ଆଜି ଅନ୍ତିମ ଦିନରେ ଆପଣମାନଙ୍କୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଭୁବନେଶ୍ୱର ଶାଖା ତରଫରୁ ଅଶେଷ ଧନ୍ୟବାଦ ଅର୍ପଣ କରି ପ୍ରହ୍ଲାଦ ମହାରାଜଙ୍କର ଚରିତ ପ୍ରସଙ୍ଗକ୍ରମେ ଆମେ ଯେଉଁ ଆଲୋଚନା କରୁଥିଲେ ଆଜି ପଞ୍ଚମ ଅଧ୍ୟାୟ ଶ୍ରୀ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ ଉତ୍ତର ଦେଉଛନ୍ତି। ଗତକାଲି ଆମମାନେ ଶୁଣୁଥିଲେ ପ୍ରହ୍ଲାଦ ମହାରାଜଙ୍କର ନୈସର୍ଗିକ ରତି କିଭଳି ବର୍ଣ୍ଣନା କଲେ, ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ତାଙ୍କର କିଭଳି ସ୍ୱଭାବ ସିଦ୍ଧ ମତି ଅଛି, ନୈସର୍ଗିକ ମତି। ନୈସର୍ଗିକ ମତି ଅର୍ଥ କୌଣସି ଉପାଧି ନାହିଁ। ଯେଭଳି ଏ ଜଗତରେ କୃଷ୍ଣଙ୍କ ନିକଟରେ ମତି ଆମକୁ ଲଗେଇବାକୁ ପଡ଼ୁଛି, କିନ୍ତୁ ନୈସର୍ଗିକ ମତି ତାହା ନାହିଁ। ନୈସର୍ଗିକ ମତି ମାନେ ସ୍ୱତ ଭଗବାନ ଶ୍ରୀକୃଷ୍ଣ ତାଙ୍କର ସବୁ ସମୟରେ ସ୍ଫୁରଣ ହୁଅନ୍ତି, ଯେଭଳି ଗୋପୀମାନଙ୍କର ସ୍ଫୁରଣ ହେଉଥିଲେ, ଶୁଦ୍ଧ ଭକ୍ତମାନଙ୍କର ସ୍ଫୁରଣ ହେଉଥିଲେ, ସର୍ବତ୍ର କୃଷ୍ଣଙ୍କୁ ଦର୍ଶନ କରନ୍ତି। ନୈସର୍ଗିକ ମତିର ବର୍ଣ୍ଣନା ପରେ ହଠାତ୍ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ କହିଲେ, ହେ ଯୁଧିଷ୍ଠିର, ଏଭଳି ମହାଭାଗବତ ମହାନ ଏବଂ ସାଧୁ ପ୍ରହ୍ଲାଦଙ୍କୁ ତାଙ୍କର ପିତା ଦ୍ୱେଷ କଲେ। ଏବଂ ଯୁଧିଷ୍ଠିର ମହାରାଜ ଗତକାଲି ଏଇଟା ଶୁଣିଲା ପରେ, ଗତକାଲି ଆମମାନେ ଶୁଣୁଥିଲେ, ହଠାତ୍ ପ୍ରଶ୍ନ କଲେ, କାରଣ ପ୍ରହ୍ଲାଦ ଯେହେତୁ ସାଧୁ ସମ୍ପର୍ଣ୍ଣ, ତାଙ୍କୁ କାହିଁକି ଏଭଳି ଦ୍ରୋହ କଲେ? କାରଣ ପିତା ପୁତ୍ରକୁ ଦ୍ରୋହ ଆଚରଣ କରେ ନା, ଦଣ୍ଡ ଅଲଗା। ପ୍ରଥମ ଦିନ ମୁଁ ଆପଣଙ୍କୁ ସେ କଥା ହିଁ କହିଥିଲି। ଶାସ୍ତ୍ର କହୁଛନ୍ତି ଦଣ୍ଡ ଅଲଗା ଦ୍ରୋହ ଅଲଗା। ଦଣ୍ଡ ଶିକ୍ଷାର୍ଥମ, ଦଣ୍ଡ ଯେଉଁ ଦିଆଯାଏ ଶିକ୍ଷା ପାଇଁ, ଯେଭଳି କାଳିଆ ପ୍ରାର୍ଥନା କରି କାଳିଆର ପତ୍ନୀମାନେ ନାଗପତ୍ନୀମାନେ ସେତେବେଳେ ପ୍ରଭୁଙ୍କର ଦଣ୍ଡକୁ କୃପା ବୋଲି କହିଛନ୍ତି, କିନ୍ତୁ ଦ୍ୱେଷଟା କୃପା ନୁହେଁ। ବ୍ୟକ୍ତି ଅନ୍ୟ ଜଣକୁ ଦ୍ୱେଷ କରେ, ହୁଏତ ମୁଖ୍ୟ ତାର କାରଣ ହେଉଛି ମାତ୍ସର୍ଯ୍ୟ, ତାର ଗୁଣ ଦେଖି, ତାର ଉତ୍କର୍ଷ ଦେଖି ସହିପାରେ ନା, ସେଥିପାଇଁ ସେ ଦ୍ୱେଷ କରେ, କାରଣ ଏ ବ୍ୟକ୍ତି ମୋଠାରୁ ଶକ୍ତିରେ ଅଧିକ, ମୋଠାରୁ ଗୁଣରେ ଅଧିକ, ଏଗୁଡ଼ିକ ଦେଖି ଦ୍ୱେଷ ଆସେ। ତେଣୁ ଦ୍ୱେଷ ଆଉ ଦଣ୍ଡ ଏ ଦୁଇଟା ଭିନ୍ନ ବସ୍ତୁ। ତେଣୁ ପ୍ରହ୍ଲାଦ ମହାରାଜ ଯେଉଁ ଦ୍ୱେଷ କରିଛନ୍ତି ହିରଣ୍ୟକଶିପୁ, ସେଥିରେ ହିଁ ପ୍ରଶ୍ନ କରୁଛନ୍ତି ଯୁଧିଷ୍ଠିର ମହାରାଜ, ପିତା ପୁତ୍ରକୁ ସ୍ୱାଭାବିକ ଭାବରେ ସ୍ନେହ କରେ, ଯଦି ବା କିଛି ଦଣ୍ଡ ଦିଏ ଶିକ୍ଷାର୍ଥ ଶିକ୍ଷା ପାଇଁ, କିନ୍ତୁ ଦ୍ୱେଷ କରେ ନା କେବେ, ତେଣୁ ଏହାର କାରଣ ଆପଣ ମୋତେ କୁହନ୍ତୁ। ଗତକାଲି ଆମେ ଏଠି କଥାକୁ ବିଶ୍ରାମ ଦେଇଥିଲେ। ଶ୍ରୀ ନାରଦ ଉପାଯ ପଞ୍ଚମ ଅଧ୍ୟାୟ ଏଇ ପ୍ରଶ୍ନର ଉତ୍ତର ଯୁଧିଷ୍ଠିର ମହାରାଜଙ୍କର ପୂର୍ବର ଦୁଇଟି ପ୍ରଶ୍ନର ଉତ୍ତର ସରିଗଲା। ଭଗବାନ କାହିଁକି ଏ ହିରଣ୍ୟକଶିପୁ କାହିଁକି ପ୍ରହ୍ଲାଦକୁ ଦ୍ୱେଷ କରୁଥିଲା, ନା ଭଗବତ ଦ୍ୱେଷ ହିଁ ପ୍ରହ୍ଲାଦଙ୍କର ପ୍ରତି ଦ୍ୱେଷର କାରଣ, ଏହାର ଉତ୍ତର ଦେଇଦେଲେ। ଏବଂ ଦ୍ୱିତୀୟର ଉତ୍ତର ଦେଲେ ଯେ ପ୍ରହ୍ଲାଦଙ୍କର ଅଚ୍ୟୁତାତ୍ମତା, ଗତକାଲି ଆମେ ଶୁଣୁଥିଲେ ପ୍ରହ୍ଲାଦଙ୍କର ନୈସର୍ଗିକରତି, କିନ୍ତୁ ବର୍ତ୍ତମାନ ଏ ପଞ୍ଚମ ଅଧ୍ୟାୟଠୁ ଚତୁର୍ଥ ଅଧ୍ୟାୟରେ ଶେଷ ପ୍ରଶ୍ନ ପଚାରିଲେ ପିତା ତ ପୁତ୍ରକୁ ସ୍ନେହ କରେ କାହିଁକି ଦଣ୍ଡ ଦେଲେ, ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ଦେଉଛନ୍ତି। ଗତକାଲି ଆମେ ପଢ଼ିଥିଲେ ସ୍ୱାମୀପାଦ କହୁଛନ୍ତି ଭଗବତ ଭକ୍ତି ହେବ ବିଦ୍ୱେଷ କାରଣ। ଭଗବତ ଭକ୍ତି, ପ୍ରହ୍ଲାଦ ଯେଉଁ ଭଗବତ ଭକ୍ତି ଆଚରଣ କରୁଥିଲେ, ଏହିଁ ହିରଣ୍ୟକଶିପୁର ବିଦ୍ୱେଷର କାରଣ। କାରଣ ହିରଣ୍ୟକଶିପୁ ଚାହୁଁନଥିଲେ ଯେ ପ୍ରହ୍ଲାଦ ଭକ୍ତି ଆଚରଣ କରନ୍ତୁ ବା କେହି ବି ଭକ୍ତି ଆଚରଣ କରନ୍ତୁ, ସେ ଚାହୁଁନଥିଲେ, ସେଥିପାଇଁ ସେ ଦ୍ୱେଷ କଲେ। ଏବଂ କିଭଳି ଦ୍ୱେଷ କରୁଛନ୍ତି ତାକୁ ବର୍ଣ୍ଣନା କରୁଛନ୍ତି ଶ୍ଳୋକ, ଏକ ନମ୍ବର ଶ୍ଳୋକରୁ ଆମେ ଯାଉଛେ। ପୌରହିତ୍ୟାୟ ଭଗବାନ ବୃତ କାବ୍ୟ କିଲା ସୁରେହି ଷଣ୍ଡ ମର୍କ ସୁତୁ ତସ୍ୟ ଦୈତ୍ୟରାଜ ଗୃହାନ୍ତିକେଇ। ହେ ଯୁଧିଷ୍ଠିର, ପୌରହିତ୍ୟାୟ ଭଗବାନ ବୃତ କାବ୍ୟ କିଲା ସୁରେହି, କିଳାର ଅସୁର ବା ଅସୁର ରାଜ ହିରଣ୍ୟକଶିପୁ ବୃତ ନିଯୁକ୍ତ କରିଥିଲେ କାହାକୁ, ପୌରୋହିତ ଭାବରେ, ପୁରୋହିତ ଭାବରେ ନିଯୁକ୍ତ କରିଥିଲେ। ପୁରୋହିତ ନିଯୁକ୍ତ ହୁଅନ୍ତି ନା, ଯେଭଳି ଜଣେ ଗୁରୁ ଗ୍ରହଣ କରେ ସେ ଗୁରୁଙ୍କୁ ଆପଏଣ୍ଟମେଣ୍ଟ ଦିଅନ୍ତି ନା, ଗୁରୁ ଶିଷ୍ୟକୁ ଗ୍ରହଣ କରିବେ ସ୍ୱେଚ୍ଛାଧୀନ, କେଉଁ ଶିଷ୍ୟ ଶାସନର ଅଧୀନ ରହିବ ଏବଂ କେଉଁ ଶିଷ୍ୟ ଭଗବତ ପ୍ରାପ୍ତି ପାଇଁ ତାର ଆକାଂକ୍ଷା ଅଛି, ଗୁରୁଦେବ ସ୍ୱାଭାବିକ କୃପା ବଶତଃ ସେ ଶିଷ୍ୟକୁ ଗ୍ରହଣ କରିବେ। କିନ୍ତୁ ପ୍ରହ୍ଲାଦ ମହାରାଜ ତା ନଥିଲେ, ଏ ଶୁକ୍ରାଚାର୍ଯ୍ୟ ତା ନଥିଲେ, ଶୁକ୍ରାଚାର୍ଯ୍ୟଙ୍କୁ ହିରଣ୍ୟକଶି ପେମେଣ୍ଟ ଦେଇକି ରଖିଥିଲେ। ଶୁକ୍ର ଆଚାର୍ଯ୍ୟ ପ୍ରଭୁପାଦଜୀ ମହାରାଜ ବ୍ୟାଖ୍ୟା କରିଛନ୍ତି, ଶୁକ୍ର ମାନେ ବଂଶ ପରମ୍ପରାର ବୃଦ୍ଧି ପାଇଁ ସେ ଆଚାର୍ଯ୍ୟ ହୋଇଥିଲେ, ପାରମାର୍ଥିକ ପାଇଁ। ସେଥିପାଇଁ ଯେହେତୁ ତାଙ୍କର ବିଦ୍ୱେଷ ଥିଲା ସ୍ୱାଭାବିକ ଭାବରେ ବୃହସ୍ପତିଙ୍କ ପ୍ରତି, ଏବଂ ହିରଣ୍ୟକଶିପୁ ଯେହେତୁ ରାଜା ଥିଲେ ତେଣୁ ବିଦ୍ୱେଷ ଯୋଗୁଁ ହିଁ ଗ୍ରହଣ କରିନେଲେ। ଠିକ୍ ଅଛି, ସିଏ ଯଦି ବୃହସ୍ପତି ଯଦି ଜ୍ଞାନୀ ହେଇ ଯଦି ମୋତେ ହିରଣ୍ୟକଶିପୁ ଭାବୁଛି, ମୋତେ ଯଦି ଶିଷ୍ୟ ଭାବରେ ଗ୍ରହଣ ନକଲେ, ତାର ବୃହସ୍ପତିଙ୍କର କିଏ ବିରୋଧ ଅଛନ୍ତି ନା, ଶୁକ୍ରାଚାର୍ଯ୍ୟ, ମୁଁ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିବି। ତେଣୁ ଯେକୌଣସି ଭାବରେ ପ୍ରସନ୍ନ ହେଇ ଶୁକ୍ରାଚାର୍ଯ୍ୟ ତାଙ୍କର ଗୁରୁତ୍ୱ ଶିଷ୍ୟ ବୋଲି ଗ୍ରହଣ କଲେ, ତାଙ୍କୁ ପୁରୋହିତ ବୋଲି ଗ୍ରହଣ କଲେ ହିରଣ୍ୟକଶିପୁ। କିନ୍ତୁ ଶୁକ୍ରାଚାର୍ଯ୍ୟ ଚିନ୍ତା କରିବା ଦରକାର, ଗୁରୁ କୌଣସି ଶିଷ୍ୟ ଗ୍ରହଣ କରିବା ପୂର୍ବରୁ ଗୁରୁ ନର୍କକୁ ଯାଆନ୍ତି, ଯେତେବେଳେ ଲୋଭାୟିତ ହେଇ ଧନ ଲାଭରେ ପ୍ରତିଷ୍ଠା ଲାଭରେ ଯଦି କୌଣସି ଶିଷ୍ୟକୁ ଗ୍ରହଣ କରନ୍ତି। ହରିଭକ୍ତି ବିଳାସ ସନାତନ ଗୋସ୍ୱାମୀ ଗୁଡ଼ିକ ସ୍ପଷ୍ଟ ଲେଖିଛନ୍ତି, ଗୁରୁ ଶିଷ୍ୟ ଗ୍ରହଣ କରିବା ପୂର୍ବରୁ ପ୍ରଥମ ଗୋଟିଏ କ୍ୱାଲିଫିକେସନ ଶିଷ୍ୟର, ଜିଜ୍ଞାସୁ ଶ୍ରେୟ ଉତ୍ତମ। ଦୀକ୍ଷା ଗୋଟିଏ ଏଭଳି ବସ୍ତୁ ନୁହେଁ ଯିଏ ପରେ ସେ ଆସି କହିଛ ମୁଁ ଦୀକ୍ଷା ନାହିଁ ତାଙ୍କୁ ଦୀକ୍ଷା ଦିଆଯିବ ନା। ଆଜି ମୁଁ ପ୍ରଭୁପାଦଙ୍କୁ ଫୋଲିଓରୁ କରୁଥିଲି, ପ୍ରଭୁପାଦ କହୁଛନ୍ତି ଆଟଲିଷ୍ଟ 6 ମନ୍ଥ, ପ୍ରଭୁପାଦ କହୁଛନ୍ତି 6 ମାସ ସେ ମନ୍ଦିରର ସବୁ ପ୍ରୋଗ୍ରାମକୁ ଆଟେଣ୍ଡ କରିଥିବ, ସବୁ ପ୍ରୋଗ୍ରାମ ଆଉ ରେଗୁଲେଟରି ପ୍ରିନ୍ସିପଲ ମାନୁଥିବ ସବୁ ପ୍ରୋଗ୍ରାମ, ସେ ଗ୍ରସ୍ତ ହେଉଛି ବ୍ରହ୍ମଚାରୀ, ତାପରେ ମନ୍ଦିର ଅଥରିଟି ତାକୁ ପରମିସନ ଦେବ। କାହିଁକି ନା ଦୀକ୍ଷା ଦିଆଯାଏ ଜିଜ୍ଞାସୁ, ତାର ଅନ୍ତରରେ ପ୍ରଭୁଙ୍କ ପ୍ରତି, କାରଣ ସମସ୍ତେ ସଂସାର ପ୍ରତି ଜିଜ୍ଞାସୁ, ସଂସାର ବସ୍ତୁ ଜାଣିବା ପାଇଁ, କିନ୍ତୁ ଭଗବାନଙ୍କୁ ଜାଣିବା ପାଇଁ କେଜଣଙ୍କର ଜିଜ୍ଞାସା ଅଛି, ଯାହାର ଏ ଜିଜ୍ଞାସା ଉଦୟ ହେଇଛି ବ୍ରହ୍ମତତ୍ତ୍ୱ ଜାଣିବା ପାଇଁ, ପ୍ରଭୁଙ୍କୁ ଜାଣିବା ପାଇଁ। ଏବଂ କିଭଳି ଜିଜ୍ଞାସା ନା, ଶ୍ରେୟ ଉତ୍ତମ, ଉତ୍ତମ ଶ୍ରେୟ, ଉତ୍ତମ ମଙ୍ଗଳକୁ ଜାଣିବା ପାଇଁ ଯାହାର ଜିଜ୍ଞାସା ହେଇଛି ସିଏ ହେବ ଶିଷ୍ୟ। ତସ୍ମାତ୍ ଗୁରୁ ପ୍ରପଦ୍ୟନ୍ତେ ଜିଜ୍ଞାସୁ ଶ୍ରେୟ ଉତ୍ତମ, ଇଏ ହେଉଛି ଶିଷ୍ୟର ଗୁଣ। ସେମାନେ ଗୁରୁ ଦେଖିବେ ଏ ଜିଜ୍ଞାସୁ କିଏ, କିଭଳି ବସ୍ତୁ ଜିଜ୍ଞାସା କରୁଛି, କୌଣସି ଭୌତିକ ବସ୍ତୁ ଜିଜ୍ଞାସା କରୁଛି, ଗୁରୁଦେବ ମୋର ଧନ କେମିତି ବଢ଼ିବ ମୋର ନା, ଶ୍ରେୟ ବସ୍ତୁ ମୁଁ କିଭଳି ପ୍ରଭୁଙ୍କୁ ପ୍ରାପ୍ତି ହେବି, ଏ ସଂସାର ଏ ଭବ ସମୁଦ୍ରରେ ମୁଁ କିଭଳି ପାର ହେବି, এই জিজ্ঞাসা যার অছি তাকুই শিষ্য গ্রহণ করা যাবে। কিন্তু শুক্রাচার্য তা না, শুক্রাচার্যঙ্কর কম্পিটিশন লা বৃহস্পতিঙ্ক প্রতি, সি বি হিরণ্যকশিপুকু গুরু বলে গ্রহণ করে নাই। কিন্তু কেবল গুরু বলে গ্রহণ কলে নি, এমতি বসাইকি হিরণ্যকশিপু রইলে এটি কৌন ষণ্ড অমর্ক সুততস্য, এটি কাব্য কয়গাল পুরোহিতায় ভগবান, ভগবান কাব্য, কাব্যঙ্কর বিষয় নেল ভগবান, ভগবান আর্থে সর্বসমর্থ, কাব্য মানে কবিঙ্কর পুত্র হচ্ছেন, শুক্রাচার্যঙ্কর পিতাঙ্কর নাম লা কবি, সে কাব্য, কাব্য শুক্রাচার্য যে কি ভগবান বলে কুযাই, কী ভগবান না বাস্তবিক শুক্রাচার্য বৃহস্পতি বহুত গুণরে শুক্র নীতি কু ভগবান বহুত পসন্দ করতে, মহাভারতের বারবার হি বৃহস্পতি নীতি লিখিছেন, নীতিশাস্ত্র শুক্রাচার্য নীতিশাস্ত্র লিখিছেন, কিন্তু ব্যবহারিক আার্থিক শুক্রাচার্য নীতিটা অতি গুরুত্ব, ভগবান বহু সময় মহাভারতের শুক্রাচার্য নীতি কোট করেছেন। এবং আগে ভাল গুণ শুক্রাচার্যঙ্কর, কেবল সি জাঁতি আহ জাঁতি না মৃত্যু সঞ্জীবনী মন্ত্র সে প্রাপ্ত হয়েছিল প্রভু নিকট, সে ভগবান লাগলা সর্বজ্ঞ, সর্বজ্ঞ কাব্য কবিঙ্কর পুত্র তা পুরোহিত রূপে গ্রহণ করে কেলর অসুর রাজ্যর অসুর বা সে হিরণ্যকশিপু আউ ষণ্ড অমর্ক সুততস্য দ্বৈত রাজ্য গ্রহান্তি করে তাঙ্ক সুততস্য কাব্যঙ্কর সুত শুক্রাচার্যঙ্কর পুত্র ষণ্ড আউ অমর্ক তস্য গ্রহান্তি কে তো সে মানে হিরণ্যকশিপুর গৃহর অন্তিকর রোলে হিরণ্যকশিপুর এটি রাজ প্যালেস লা পাখরে গুরুকুল করে পুঙ্ পড়া অসুর মান পড়া অসুর স্টাফ সব ট্রেনিং দেওয়া হিরণ্যকশিপু স্বতন্ত্র স্কুল করে এবং মাস্টর কে মানে লে বাপাঙ্কর মাস্টর পুরোহিত হলে গুরু হলে শুক্রাচার্য পুঙ্কর অসুর মানক সহিত প্রহ্লাদন আউ যেতে লাদন সংলাদ আহ্লাদ এ সমস্ত গুরু ষণ্ড ও অমর্ক দুইজন এমানপাই গৃহ অন্তিকে গৃহর নিকট রয়েছে কারণ বিদ্যার্থী বিদ্যার্থী যে পঞ্চলক্ষণ চাণক্য পণ্ডিত কি কেছেন না ছোট পিলাবেলে জানি বিদ্যার্থী অল্পহারি শ্বান নিদ্রা গৃহত্যাগী কাকস্নান বর্গধ্যান এটা কেবল বিদ্যার্থী মানে পারমার্থিক বিদ্যার্থী এটা বি দরকার যে পরমার্থ ভক্তি জাগরণ করবে তাঁকাই এটা দরকার কাক স্নান স্নান বহু সময় দেওয়া দরকার নেই যেতে শীঘ্র কুয়া বেড়ে কুয়া দেখি কেবে পট পট যাব পা পর নিয়ে আসবে ছাটি দাও চাল বক ধ্যান বগ যেভাবে ধ্যান করে গোটে মাছ কু তার ধ্যান সেইভাবে জন বিদ্যার্থী পারমার্থিক বিদ্যার্থী বি ভগবত নাম আুরুঙ্কর বাণী শাস্ত্র প্রতি ধ্যান দেব বগ ভি বক ধ্যান শ্বান নিদ্রা কুকুর যেমন শুয়ে খটকিন হল উঠ পড়ে সেভাবে শ্বান নিদ্রা অল্প আহারি বহু কম আহার করব আহত্যাগ গৃহত্যাগ না কলে বিদ্যা হব সে গুরুকুল পঠাও কারণ গৃহরে রহলা মানে পিতামাতা স্বাভাবিক স্নেহ করবে সে পাঠ পড়ি পারবে পিলা আধু হল পরে গৃহ সহ সম্পর্ক রাখলে অভিনিবেশ জন্মিব দৈহিক সম্পর্ক আসবে পারমার্থিক বিদ্যার বি গুরুত্যাগ করা পড়ে তেমন হিরণ্যকশিপু যে প্রহ্লাদ রাখি গুরুকুলের সে আসু নলে ছুটি হওয়ার সময় আসুলে সেটি রুলে গৃহান্তিকরে রুলে এবং কন পড়ুলে বর্তমান কুমান তাঁর পাঠ কন তৌরাগ্য প্রাপিত বাল প্রহ্লাদময় কোবিদম পাঠয়ামাশু তু পাঠ্যান অন্যাশ্চ অসুর বালকান প্রহ্লাদ একাকি পড়ুনলে বহু সুন্দর কথা কুমান পাঠয়ামাশ তু পাঠ্যান তা পাঠ পড়াও অন্যাশ্চ অসুর বালকান সমস্ত অসুর বালক সহ প্রহ্লাদ হি পড়ুলে ষণ্ড অমর্ক নিকটর আচ্ছা প্রহ্লাদ নিজে নিজে স্কুলক যাইলে কি প্রহ্লাদ কেবে স্কুল যাওয়ার ইচ্ছা নথিলা প্রহ্লাদ মাত্র গর্ভর তো প্রশ্ন আসিপারে যে যে ভক্তি বা সন্দেহ ভক্ত মানুষ সন্দেহ আসিপারে বাহার লোক মানুষ সন্দেহ আসিপারে প্রহ্লাদ এত ছোট পিলা কি এমনি কমিটি গুণ লাভ করলে এসব আত্মচেতনার গুণ ଶରୀର ସହିତ ଆତ୍ମାର କିଛି ବୃତ୍ତି ନାହିଁ। ଯେଭଳି ଗୋପୀମାନେ ଯେତେବେଳେ ବସ୍ତ୍ରହରଣ ଲୀଳା ଶୁଣିବେ, ରାସଲୀଳା ଶୁଣିବେ, ସେମାନଙ୍କର ବୟସ 4 ବର୍ଷ 5 ବର୍ଷ, କିନ୍ତୁ ସେମାନଙ୍କର ଭାବ କିଭଳି ଏତେ ପୌଢ଼ ଭାବ। ଶରୀର ନବୀନ ହୋଇପାରେ କିନ୍ତୁ ଭାବଟା ହେଉଛି ପ୍ରାଚୀନ, କାରଣ ଶରୀର ସହିତ ଆତ୍ମାର କିଛି ସମ୍ପର୍କ ନାହିଁ, ଆତ୍ମା ହେଉଛି ଭିନ୍ନ। ତେଣୁ ପ୍ରହ୍ଲାଦ ନିତ୍ୟ ସିଦ୍ଧ, ଭକ୍ତିରେ ନିତ୍ୟ ସିଦ୍ଧ ବସ୍ତୁ, ସେ ଶରୀର ସହିତ କୌଣସି କୌଣସି ସମ୍ପର୍କ, ଶରୀର ଦ୍ୱାରା କୌଣସି ପଲ୍ୟୁଟେଡ଼ ହୁଏ ନା, ସ୍ୱାଭାବିକ ଭାବରେ ହୁଏ। ଯେଉଁ ଗୋଟେ ଉଦାହରଣ ଦେଖିବା, ଆପଣ ଆପଣଙ୍କ ପାଖରୁ 2 ପୁଅ ଜନ୍ମ ହୋଇଥିବେ, ଜଣଙ୍କର ସ୍ୱାଭାବିକ ପ୍ରଭୁଙ୍କ ପ୍ରତି ମତି ରହିଯାଉଛି, ସ୍ୱାଭାବିକ, କାରଣ ତାର ବୃତ୍ତିଟା ଭକ୍ତି ବୃତ୍ତିଟା ପୂର୍ବ ଜନ୍ମର ବୃତ୍ତିଟା ଏଇଟା କାର୍ଯ୍ୟ କରୁଛି। ତେଣୁ ପ୍ରହ୍ଲାଦଙ୍କୁ ଏସବୁ ଅଚିନ୍ତ୍ୟ ଅଚିନ୍ତ୍ୟ ଭାବ ଅଚିନ୍ତ୍ୟ ଅଚିନ୍ତ୍ୟ ଖଳୁ ଯେ ଭାବା ନ ତର୍କଣ ଯୋଜେ, ଏ ଅଚିନ୍ତ୍ୟ ବସ୍ତୁକୁ ତର୍କରେ ଯୋଜନା କରିହେବନି। ଯେମିତି ଆମର କାଲି ଶ୍ରୀନିବାସପୁର ପଚାରୁଥିଲେ, ଭଲ ପ୍ରଶ୍ନ ପଚାରୁଥିଲେ, ମୁଁ ତ ସେଗୁଡ଼ିକ କହିଲେ ତ ବହୁତ ଲୋକ ଅବିଶ୍ୱାସ ହିଁ କରିବ, ସେଥିପାଇଁ କେବଳ ସମାଧାନ ପଡ଼ିଲା ବୋଲି ମୁଁ କହିଲି। କାରଣ କେହି ଭାବିଦେବେ ପ୍ରହ୍ଲାଦ ଯଦି ଅସୁର ହେଇକି ଏ ବେଶ୍ୟା ସଙ୍ଗ କରିକି ରାତିରେ ଉପବାସ ରହିକି ନୃସିଂହ ଚତୁର୍ଦ୍ଦଶୀରେ ସେ ବସୁଦେବ ଥିଲେ ସେ ପ୍ରହ୍ଲାଦ ହେଇଗଲେ, ତାହେଲେ ଆମେ ବି ଖରାପ କାମ କରିକି ଆମେ ଗୋଟେ ରାତି ଉପବାସ ରହିକି ପ୍ରହ୍ଲାଦ ହେଇଛୁ। ନାଇଁ ନାଇଁ, ସେ ପୁଣି ଗୋଟିଏ ପ୍ରହ୍ଲାଦ କେମିତି ହେଲେ? ଯୋଗମାୟା, ଏସବୁ ଯୋଗମାୟାଙ୍କର କାର୍ଯ୍ୟ। ଜଣେ ସାଧକ ଯେତେବେଳେ ଲୋଭବଶତଃ ଭଗବାନଙ୍କର ସେବା କରେ, ଭଗବାନଙ୍କ ସେବାଟା କେମିତି କରିଛି, ଭଗବାନଙ୍କର ସେବା କରୁଛି ତାଙ୍କର ଆନୁଗତ୍ୟରେ କରିବ। ତେଣୁ ଏଇ ବ୍ରହ୍ମାଣ୍ଡ ଯେତେବେଳେ ଆସି ଭଗବାନ ଲୀଳା କରନ୍ତି, ଭିନ୍ନ ଭିନ୍ନ ସାଧକମାନେ ଭିନ୍ନ ଭିନ୍ନ ସାଧକଙ୍କୁ ଅନୁସରଣ କରନ୍ତି। କିଏ କୃଷ୍ଣ ଲୀଳାରେ, କିଏ ସୁବଳକୁ, ସୁବଳ ଯେଭଳି ସେବା କରୁଛି, ଯେଭଳି କୃଷ୍ଣଙ୍କ ସାଙ୍ଗରେ ଗାଈ ଚରିବାକୁ ଯାଉଛି, ମୁଁ ବି ସେମିତି ଯିବି। ତାଙ୍କର ସେବାରେ ଲୋଭାନ୍ୱିତ ହେଇ ଏଇଭଳି ଭାବକୁ ବୃଦ୍ଧି କରେ। ଏଇଟା କୌଣସି ସାଧକ ପାଇଁ କୁହାଯାଉନି, ପ୍ରେମ ସ୍ଥିତିରେ ଅନର୍ଥ ନିବୃତ୍ତି ହେବ, ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ, ପ୍ରେମ ସ୍ତରରେ ପହଞ୍ଚିଲା ପରେ ଏସବୁ ଗୋଜଳ ନୀଳମଣ୍ଡଳ ବର୍ଣ୍ଣନା ଅଛି, ପ୍ରେମଟା ରସରେ ପରିଣତ ହେବ। ଗୋଟେ ଜନ୍ମ ଲାଗିପାରେ ବା ବହୁ ଜନ୍ମ ଲାଗିପାରେ, ରସର ପରିବର୍ତ୍ତନ ହେଲା ପରେ ସାଧକ ଯେତେବେଳେ ସ୍ୱର ତ୍ୟାଗ କରିବ, ଯୋଗମାୟା ତାଙ୍କୁ ଗୋଟିଏ ଉପହାର ଦେବେ। ସେ ଉପହାରଟା କ'ଣ? ଭଗବାନ ଯେଉଁ ବ୍ରହ୍ମାଣ୍ଡରେ ଲୀଳା କରୁଥିବେ ତୁମକୁ ନେଇ ସେ ବ୍ରହ୍ମାଣ୍ଡରେ ଛାଡ଼ି ଦିଆଯିବ, ତୁମେ ସେଠି ଟ୍ରେନିଂ ନେବ, ସେଠି ଯଦି କ୍ୱାଲିଫାଏଡ଼୍ ହେଲ, ସେ ଲୀଳା ସରିଲା ପରେ ତାପରେ ଭଗବାନ ଯେତେବେଳେ ଆଉ ଗୋଟେ ବ୍ରହ୍ମାଣ୍ଡ ଯାଇ ଲୀଳା କରିବେ, ତୁମେ ସେତେବେଳେ ବୈକୁଣ୍ଠକୁ ଟ୍ରାନ୍ସଫର୍ ହେବ। ତେଣୁ ଏ ଯେଉଁ ପ୍ରହ୍ଲାଦ ଥିଲେ, ନିତ୍ୟସିଦ୍ଧ ପ୍ରହ୍ଲାଦ, ଏଇ ଜଗତରେ ଜଣେ ସାଧକ ଯିଏ ବାସୁଦେବ, ତାଙ୍କର ଇଚ୍ଛା ଥିଲା ମୁଁ ପ୍ରହ୍ଲାଦଙ୍କର ଭାବକୁ ନେଇ ପ୍ରଭୁଙ୍କର ସେବା କରିବି। ତେଣୁ ସେ ଭାବର ସେ ପରିପକ୍ୱ ସ୍ତରରେ ପହଞ୍ଚିଥିଲେ। ତେଣୁ ଏଇଟାକୁ ଯୋଗମାୟା କ'ଣ କରନ୍ତି? ଆଚ୍ଛା, କହିବେ ଯୋଗମାୟା କାମ କରନ୍ତି, ତାଙ୍କର ପ୍ରଶ୍ନ ଥିଲା ଗୋଟେ ଶରୀର ଭିତରେ ଜଣେ ପ୍ରବେଶ କରୁଛି ମାନେ ଦୁଇ ଜଣ କେମିତି ସାଙ୍ଗରେ କାମ କରୁଛନ୍ତି? କାରଣ ମୁଁ ଉଦାହରଣ ଦେଇଥିଲି ଭୂତ, ଯେହେତୁ ଭୂତ ଗୋଟେ ଶରୀରରେ ପ୍ରବେଶ କରିଛି, ସେଠି ଜଣେ ଗୋଟିଏ ଆତ୍ମା କାମ କରୁଛି, ତାଙ୍କର କହିବା କଥା ସେ ଦୁଇଟା ଆତ୍ମା ସେଠି ଅଛି, ଗୋଟେ ଆତ୍ମା କେମିତି କାମ କରୁଛି? ଏଇଟା ଅଚିନ୍ତ୍ୟ। କିଭଳି? ଗୋଟିଏ ମା ପେଟରେ 5ଟା କୁକୁର ପିଲା ରହିଛି, 5ଟା ଆତ୍ମାକୁ ଗୋଟେ ମା ପେଟରେ ରଖାହଉଛି। ଦେଖନ୍ତୁ, କର୍ମଫଳ ଜନିତ, ଗୋଟେ କର୍ମଫଳ ଜନିତ 5ଟା ଆତ୍ମାକୁ ରଖାଯାଇଛି, ଏ ଯୋଗମାୟା ତାଙ୍କୁ ରଖିବେ। କିନ୍ତୁ ଭୂତ ଗୋଟେ ମଣିଷରେ ଆବିଷ୍ଟ ହେଲେ ସୁଦ୍ଧା 2ଟି ଶରୀରରେ କାମ କରେ, ଗୋଟେ ଶରୀର କାମ କରେ ନା। ଦେଖିଛନ୍ତି ଭୂତରେ ଯେତେବେଳେ, ମୁଁ ଦେଖିଛି, ଗୁଣିଆ ଆସିକି ପହଞ୍ଚିବ, ସେ ଚୁପକିଣି ରହିଯିବ, ତା ସ୍ୱରୂପଟା ଠିକ, କ'ଣ ମୋତେ ଦେହ ଭୋକ ଲାଗିଲାଣି ମୁଁ ଖାଇବି, କିନ୍ତୁ ଭିତରେ ରହିଥିବ। ତେଣୁ ଏ ମେଟେରିଆଲ ୱାର୍ଲ୍ଡରେ 2ଟା ଆତ୍ମା ହେଇଯାଉଛି ଆମେ ବୁଝୁଛୁ, କିନ୍ତୁ ବହୁତ ଏ ଚିଜଗତରେ ଯୋଗମାୟା କ'ଣ କରନ୍ତି? ଏ ଯେହେତୁ ଆଙ୍କର ପ୍ରହ୍ଲାଦଙ୍କର ଭାବ ସହିତ ଐକ୍ୟତା ପ୍ରାପ୍ତ ହୋଇଛନ୍ତି, ସେ ଏକ ଭାବରେ ରୁହନ୍ତି। ପୁଣି ଯେତେବେଳେ ଲୀଳା ସରିବ, ନିତ୍ୟସିଦ୍ଧ ପ୍ରହ୍ଲାଦ ନିତ୍ୟ ଆଉ ଗୋଟେ ବ୍ରହ୍ମାଣ୍ଡ ଯାଇକି ଲୀଳା କରିବେ ନୃସିଂହଦେବଙ୍କ ସହିତ, ଯିଏ ଆବିଷ୍ଟ ହୋଇଥିବେ ତାଙ୍କୁ ବୈକୁଣ୍ଠକୁ ପଠାଯିବ। ଏଇଟା କେମିତି ହେଉଛି? କେମିତି ହେଉଛି ତୁମେ କହିପାରିବନି, କାହିଁକି କହିହେବନି? ଯେଭଳି ମୁଁ ଯୁକ୍ତି ଦେଉଛି ଆପଣଙ୍କୁ, ଏଇଟା ଯୋଗମାୟାଙ୍କର କାର୍ଯ୍ୟ। ଯେଭଳି କୃଷ୍ଣ ଗୋପୀମାନେ, ଭଗବାନ ନିଜେ କହୁଛନ୍ତି ଚୈତନ୍ୟ ଚରିତାମୃତରେ, ଗୋପୀମାନେ ମୋର ନିତ୍ୟକାନ୍ତା, କିନ୍ତୁ ଯେତେବେଳେ ମୁଁ ଏ ବ୍ରହ୍ମାଣ୍ଡକୁ ଯିବି, ପରକୀୟ ରସ ଆସ୍ୱାଦନ କରିବି, ଆମିଓ ନା ଜାଣେ ନା ଜାଣେ ଗୋପୀଗଣ, ମୁଁ ଜାଣିପାରିବିନି, ଗୋପୀମାନେ ଜାଣିପାରିବେନି, ମୋର ବି ଏଇ ଜ୍ଞାନ ରହିବନି ଯେ ଗୋପୀମାନେ ମୋର ନିତ୍ୟକାନ୍ତା, ଆଉ ଗୋପୀମାନଙ୍କର ବି ଏଇ ଜ୍ଞାନ ରହିବନି ଯେ କୃଷ୍ଣ ଆମର ନିତ୍ୟପତି, ନା କାହିଁକି ରହିବନି? ଯୋଗମାୟା କରିବେ ନ ଆପଣ ପ୍ରଭାବ, ଏଟା ଯୋଗମାୟାଙ୍କର ପ୍ରଭାବ, ଏସବୁ ଅଚିନ୍ତ୍ୟ ବସ୍ତୁ। ସେଠି ଭୌତିକ ସ୍ଥିତିରେ କୌଣସି ଜିନିଷ କାର୍ଯ୍ୟ କରେ ନା। ଯେଭଳି ଉଦାହରଣ ଦିଆଯାଏ, 84 କୋଶ ବୃନ୍ଦାବନ ଆମେ ବୁଲିଲା ବେଳକୁ 25 ଦିନ ଲାଗୁଛି, 20 ଦିନ 22 ଦିନ ଲାଗୁଛି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ପ୍ରତିଦିନ 84 କୋଶ ସବୁ ବନକୁ ଭ୍ରମଣ କରୁଥିଲେ। କେମିତି କରୁଥିଲେ? ଅଚିନ୍ତ୍ୟ ବସ୍ତୁ। ଭଗବାନ, ତୁମେ ଯଦି ଫ୍ଲାଇଟ୍ରେ 100 କିଲୋମିଟର ଯାଇପାରୁଛ, ତୁମର ମନ ଜଡ଼ ମନ, ଜଡ଼ ମନରେ ତୁମେ ଆମେରିକାରେ ପହଞ୍ଚିପାରୁଛ। ଭଗବାନ ତୁ ଚିନ୍ମୟ ମନ। ଯେତେବେଳେ ଭଗବାନ ଇଚ୍ଛା କରୁଥିଲେ ଗୋଟିଏ ମନରୁ ଆଉ ଗୋଟିଏ ମନକୁ ଯିବା ପାଇଁ, ବୃନ୍ଦାବନ ସଙ୍କୁଚିତ ହେଉଥିଲା, ସଙ୍କୁଚିତ ହେଉଥିଲା। ସେଇ ସମାନ 84 କୋଶ ବୃନ୍ଦାବନ ଅଛନ୍ତି, ତା ଭିତରେ ସଙ୍କୁଚିତ ଆଉ ପ୍ରସାରଣ ଚାଲିଛି। ଏସବୁ ଯୋଗମାୟାଙ୍କର କାର୍ଯ୍ୟ। ତେଣୁ ଏଗୁଡ଼ିକ ଭିତରେ ଆମର ବୁଦ୍ଧି ପଶିପାରିବନି। ଯେଭଳି ଆଉ ଗୋଟେ ଉଦାହରଣ ମୁଁ ଆପଣଙ୍କୁ ଦେଉଛି, ପ୍ରାକୃତ ଉଦାହରଣ, ଯୁକ୍ତି ଦ୍ୱାରା ଆପଣ ଡିଫିଟ୍ କରିପାରିବେ। ଯେମିତି ଗୋଟିଏ ଜୀବ ଅଛି, ସିଏ ତା ଶରୀରକୁ, ଗୋଟେ ଜୀବାଣୁ ଅଛନ୍ତି, ତା ଶରୀର ଭାଗ ହୋଇଯିବ ଗୋଟେ ଗୋଟେ, ପ୍ରତ୍ୟେକ ଗୋଟେ ଗୋଟେ ଜୀବ ହୋଇଯିବ, କଟିକଟିକି, ଯେଭଳି ଜିଆ ଟାଇପ୍ର ଗୋଟେ, ସେ ତାର କିଛି ଦିନ ଗଲା ପରେ ବଢ଼ିଯିବ, ତାର ସେ ଅଂଶଟା ଛିଡ଼ିଯିବ, ତାପରେ ସିଏ ଗୋଟିଏ ସ୍ୱତନ୍ତ୍ର ହୋଇଯିବ ତା ଶରୀର ଠାରୁ, ତା ମା ଠାରୁ। ଏଭଳି ଶହ ଶହ ଜୀବାଣୁ ଗୋଟିଏ ଜୀବ ଠାରୁ ସୃଷ୍ଟି ହୋଇପାରୁଛନ୍ତି, ଗୋଟିଏ ଆତ୍ମା ଠାରୁ। ସେ ଗୋଟିଏ ଆତ୍ମା ଠାରୁ ଶହ ଶହ ଜୀବାଣୁ ସୃଷ୍ଟି ହୋଇପାରୁଛନ୍ତି। ଏ ଗୋଟିଏ ଜଡ଼ ବସ୍ତୁରେ କାର୍ଯ୍ୟ ହେଉଛି, ସ୍ପିରିଚୁଆଲରେ କାହିଁ ହେଇପାରିବନି? ଏଇଟା ଯୋଗମାୟା କରନ୍ତି, ଆଉ ଏଥିରେ ଆମର ବୁଦ୍ଧି ପ୍ରବେଶ କରିପାରିବନି, କାରଣ ଏସବୁ ଯୋଗମାୟାଙ୍କର କାର୍ଯ୍ୟ। ତେଣୁ ମୁଁ ଏଇ କଥାରେ ହିଁ କହୁଥିଲି, ଅନ୍ୟାଶ୍ଚ ଅସୁର ବାଲକାନ ତୈରାଗ୍ୟ ପ୍ରାପିତ ବାଲମ। ଆଉ ଗୋଟେ କେଉଁ କଥାରେ ମୁଁ କହୁଥିଲି, ତ ଅଲଗା ପଏଣ୍ଟକୁ ପଳେଇଦେଲି, କାରଣ ସନ୍ଦେହ ରହୁଥିଲେ। ତୌରାଗ୍ୟ ପ୍ରାପିତ ବାଲମ ପ୍ରହ୍ଲାଦ ନୟ କୋବିଧାମ ତୌ। ଏଇ ଷଣ୍ଡ ଆଉ ଅମର୍କ ରାଜ୍ଞା ପ୍ରାପିତ ବାଲମ, ବାଲମ ପ୍ରହ୍ଲାଦଙ୍କୁ ପ୍ରେରିତ କରିଥିଲେ। ହଁ, ମୁଁ ଏଇ ପ୍ରହ୍ଲାଦଙ୍କ କଥାରେ କହୁଥିଲି, ପ୍ରହ୍ଲାଦ ଯେଉଁ ପଢ଼ିବା ପାଇଁ ଗଲେ ଏତେ କଥା ଜାଣିବେ, ତାଙ୍କର କିଭଳି ସ୍ମରଣ ରହୁଥିଲା, ଏଇ କଥାରେ ମୁଁ କହୁଥିଲି। ଯେହେତୁ ଆତ୍ମା ହେଉଛି ନିତ୍ୟ, ଆତ୍ମାର ବୃତ୍ତି ସ୍ୱର ସହିତ କିଛି ସମ୍ପର୍କ ନାହିଁ, ସେଥିପାଇଁ ଦୀର୍ଘ ଦିନ ଜଣେ ଆଶ୍ରମବାସ କଲା ପରେ ବି ତାର ଭକ୍ତି ବୃଦ୍ଧି ବୃଦ୍ଧି ହେଉନି, କିନ୍ତୁ ହଠାତ୍ ଜଣେ ନବୀନ ଭକ୍ତ ବି ସେ ପ୍ରବେଶ କଲେ ବି ତାର ଭାବ, ତାର ଶରଣାଙ୍ଗଟା ଅଧିକ। ପୂର୍ବଜ ମାନେ ଆତ୍ମାର ବୃତ୍ତି ଅଛି, ଭକ୍ତିର ବୃତ୍ତି ଅଛି। ତେଣୁ ତୌରାଜ୍ଞ ପ୍ରାପିତମ ବାଲମ ପ୍ରହ୍ଲାଦ ନୟ କୋବିଦମ, ପ୍ରହ୍ଲାଦ କିଭଳି ନା ନୀତିଜ୍ଞ ଥିଲେ, କିନ୍ତୁ ତାଙ୍କୁ ଜବରଦସ୍ତି ତାଙ୍କର ଇଚ୍ଛା ନଥିଲା, ହିରଣ୍ୟକଶିପୁ ଜବରଦସ୍ତି ପଠାଉଛନ୍ତି, ତୁମେ ଯା, ଯେ ବାଳକମାନଙ୍କ ସହିତ ଷଣ୍ଡ ଅମରଙ୍କ ନିକଟରେ ପଢ଼, ପାଠେୟା ମାସ ତୁ ପାଠ୍ୟାନ ଅନ୍ୟାଶ୍ଚ ଅସୁର ବାଲକାନ, ଅନ୍ୟ ଅସୁର ବାଳକମାନଙ୍କ ସହିତ ପାଠ କରୁଥିଲେ। କ'ଣ ପାଠ କରୁଥିଲେ? ସାମନୀତି ରାଜନୀତି ପାଠ କରିବା ପାଇଁ ପଠାଇଥିଲେ ହିରଣ୍ୟକଶିପୁ। ହିରଣ୍ୟକଶିପୁଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ଯେ ଇଏ ଆଉ କିଛି ଶିକ୍ଷା କରନ୍ତୁ, ଇଏ ରାଜା ହୁଅନ୍ତୁ, କାରଣ ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ, ଚାରିପୁତ୍ର ଭିତରେ ପ୍ରହ୍ଲାଦଙ୍କୁ ବହୁତ ଅଧିକ ଭଲ ପାଆନ୍ତି। ତାଙ୍କର ଭଲ ପାଇବାଟା କାରଣ ଭଗବାନଙ୍କୁ ସେ ଅନ୍ତର ଭିତରେ ରଖିଛନ୍ତି, ସେଇଟା ଜାଣିପାରୁନାହାନ୍ତି। ହିରଣ୍ୟକଶିପୁଙ୍କର କାହିଁକି ପ୍ରହ୍ଲାଦ ପ୍ରତି ଆକର୍ଷଣ ଆସେ ପ୍ରହ୍ଲାଦ ଜାଣିପାରୁନାହାନ୍ତି, କାରଣ ପ୍ରଭୁ ଅନ୍ତରରେ ଅଛନ୍ତି। କିନ୍ତୁ ସେ ପୁତ୍ର ସମ୍ବନ୍ଧରେ ପ୍ରହ୍ଲାଦଙ୍କୁ ବହୁତ ଭଲ ପାଆନ୍ତି, ସେଥିପାଇଁ ପ୍ରହ୍ଲାଦଙ୍କୁ ପଠାଇଛନ୍ତି। ଆଉ ପ୍ରହ୍ଲାଦ ନୟ କୋବିଦା, ପ୍ରହ୍ଲାଦ ତ ନୀତିଜ୍ଞ ଥିଲେ, କିନ୍ତୁ ତାଙ୍କୁ ଜବରଦସ୍ତି ପଠାଇଛନ୍ତି, ଯାଇଛନ୍ତି ପଢ଼ିବା ପାଇଁ। ଆଚ୍ଛା, ପ୍ରହ୍ଲାଦ ପଢ଼ୁଥିବେ କି ନାହିଁ? ପ୍ରହ୍ଲାଦ ପାଠକୁ ଭଲ ପାଉନଥିଲେ, କିନ୍ତୁ ପଢ଼ୁଥିଲେ, କାହିଁକି ନ ପଢ଼ିଲା ମାନେ ତ ଗୁରୁଦେବ ତ ଯାହା କହିବେ କହିବେ, ପୁଣି ବାପାଙ୍କ ପାଖରେ କହିବେ। ଯତ୍ର ଯତ୍ର ଗୁରୁଣା ପ୍ରୋକ୍ତମ ଶୁଶ୍ରୁବେ ଅନୁପପାଠ ଚ ନ ସାଧୁ ମନସା ମେନେ ସୋପର ଅସଦ୍ଗ୍ରହାଶ୍ରୟ। ପ୍ରହ୍ଲାଦ ଯତ୍ର ଯତ୍ର ଗୁରୁଣା ପ୍ରୋକ୍ତମ, ଗୁରୁଦେବ ଯାହା ଯାହା କହୁଥିଲେ ଶୁଶ୍ରୁବେ, ସୁନ୍ଦର ଭାବରେ ଶୁଣୁଥିଲେ। ଅନୁପପାଠ ଚ, ସମ୍ବାଦ କହୁଛନ୍ତି, ଅନୁ ଶ୍ରବଣାନ୍ତରମ ତଥେଇ ପପାଠ, ପପାଠ ଚ ଶୁଣୁଥିଲେ, ଶୁଣିଲା ପରେ ସବୁଗୁଡ଼ିକ ପାଠ କରୁଥିଲେ, ସବୁ ମନରେ ଧାରଣ କରୁଥିଲେ, କିନ୍ତୁ ତତ୍ ସାଧୁ ନ ମେନେ, ତାକୁ ସାଧୁ ବୋଲି ଜ୍ଞାନ କରୁନଥିଲେ, ଉତ୍ତମ ବୋଲି ସେ ବିଦ୍ୟାକୁ ଜ୍ଞାନ କରୁନଥିଲେ। କାହିଁକି? ଏଠି କହୁଛନ୍ତି न साधु मनसा मैने सुपर असद्ग्रहाश्रयम्। भक्ति विद्या व्यतीत कृष्ण भक्ति व्यतीत लौकिक विद्यार दुईटी जिनिस दिया जाए शिक्षा सो आउ पर ये मोर निज ये हूँ पर देश आज भारत वर्ष आज आमेरिकार शिक्षा को ग्रहण करुच्छी आमेरिकार टेक्नोलोजी सब आणुची किंतु आमेरिका भावुच मुझे भारत मु अलग एटा आमर देश भारत भावुच एटा आमर देश आप देखते भिन्नता भाव कार जाऊ ये जड़ विद्यार कार्य है ये निश्चित भाव में सो आउ पर ए भेद शिक्षा दे कि आत्मविद्यार ता ना आत्मविद्यार केवल समस्ते भगवान संतान समस्ते समस्ते कौन समस्ते भगवान संतान यदि समस्ते भगवान संतान अमेरिका लोक कौन रशिया लोक कौन भारत लोक कौन तेरे फाइटिंग कहीं लगुच पाकिस्तान लोक कौन फाइटिंग कहीं लगुच बहुत मीटिंग बस बहुत बड़ बड़ शिक्षित लोक मैंने बस तुम्हें गोटे समस्या छोट समस्या समाधान कहीं कर पार नु पशुपक्षी मैंने गोटे स्थान रोचर फाइटिंग ना तर खाद्य खाद्य संपर्क अच्छे जे जब खाया कथा खाऊँ ग्रुप तो ठीक अच्छे तुम्हें तो गोटे जातिर लोक तुम्हें समस्त मनीष तुम भर कहीं फाइटिंग आ तुम एजुकेशन तुम जो शिक्षा पद्धति जो भूल एटा कारण यहाँ जड़ विद्या शिक्षा दिखाई यार नेचर है मोर ये हूँ मो पक्ष ये हूँ पर पक्ष एटा शिक्षा दब तेणु न साधु मैंने प्रहलाद आदु भल पा न साधु ज्ञान कर कारण राजनीति मान प्रभुपाद सुंदर पर्पड़ दी राजनीति मान गोटे दल को निजर करवा आ गोटे शत्रु या बास यहाँ हूँ पॉलिटिक्स पॉलिटिक्स मान मु निजर करी अन्न को शत्रुता आचरण करी कितु जो पॉलिटिक्स आमर युधिष्ठ महाराज करुले अंबरीश महाराज कर राजनीति करुले से भेद ना ତାଙ୍କ ରାଜ୍ୟରେ ଯଦି ଯେଭଳି ଯୁଧିଷ୍ଠିର ମହାରାଜଙ୍କର ଦ୍ୱାରଦେଶକୁ କୁକୁରଟା ଆସିବି ନାଇଁ ପାଉ ପାଇପାରୁଥିଲା ବର୍ତ୍ତମାନ ଆପଣ ଗୋଟେ ମଣିଷ ହେଲେ ବି ମନ୍ତ୍ରୀଙ୍କ ଦ୍ୱାରା ମୁଣ୍ଡ ପିଟିକି ମରିଗଲେ ବି ସେ ଆପଣଙ୍କ କଥା ଶୁଣିବା ପାଇଁ ତାଙ୍କ ସମୟ ଆପଣଙ୍କ ଭୁବନେଶ୍ୱରର କଥା ମୁଁ କହୁଛି କିନ୍ତୁ ସେ ମନ୍ତ୍ରୀଙ୍କର ନିଜ ଲୋକ ହେଲେ ସେ ମୋବାଇଲ ଫୋନ୍ ଉଠିଲା ମାନେ ତାଙ୍କ ପାଇଁ ସାଙ୍ଗେ ସାଙ୍ଗେ ଫୋନ୍ ରିସିଭ୍ ତାଙ୍କ କଥା ଶୁଣା ସବୁ ପରଭେଦ ଅଛି କିନ୍ତୁ ଇଏ ପଲିଟିକ୍ସ ମାନେ ଏଥିରେ ଯେଉଁ ସାମନୀତି ଦାମନୀତି ଭେଦନୀତି ଦଣ୍ଡନୀତି ଶିକ୍ଷା ଦିଆଯାଉଥିଲା ପ୍ରହଲ୍ଲାଦଙ୍କୁ ଆଦୌ ଭଲ ଲାଗୁନଥିଲା କାରଣ ସେ ତ ଆତ୍ମତତ୍ତ୍ୱ ଜ୍ଞାନ ତାଙ୍କର ଥିଲା ନା ସେ ଆଦୌ ଭଲ ପାଉନଥିଲେ କିଛି ଦିନ ପଢ଼ିଲା ପରେ ଅସୁର ବାଳକମାନେ କାରଣ ପିତାଙ୍କର ତ ସ୍ୱାଭାବିକ ଗୁଣ ହେଉଛି ପୁତ୍ରମାନେ ଅଧ୍ୟୟନ କରୁଛନ୍ତି କି ନାହିଁ ଆଉ ଜାଣିବା ପାଇଁ ଚାହାନ୍ତି ସେଥିପାଇଁ ବେଳେବେଳେ ସାର୍ଙ୍କୁ ପଚାରନ୍ତି କିମ୍ବା ଆଉ ଇଏ ଷଣ୍ଢ ଅମର କଥା ଚାକିରି କରାଉଛନ୍ତି ହିରଣ୍ୟକଶିପୁ ପାଖରେ ନା ଏମାନେ ନିଜେ ପ୍ରଶଂସା ନେବା ପାଇଁ ପ୍ରହ୍ଲାଦଙ୍କୁ ଆଣିକି ଛାଡ଼ିଛନ୍ତି ଘରେ ଆଜ୍ଞା ଆମେ ବହୁତ ସୁନ୍ଦର ପଢ଼ୁଛୁ ତେଣୁ ହିରଣ୍ୟକଶିପୁର ଇଚ୍ଛା ଦେଖିବା ପ୍ରହ୍ଲାଦ କ'ଣ ପଢ଼ିଛି ଏକଦା ସୁରରାଟମ୍ ପୁତ୍ରମ୍ ଅଙ୍କମ୍ ଆରୋପ୍ୟ ପାଣ୍ଡବ ପ୍ରପଚ୍ଛ କଥ୍ୟତାମ୍ ବଶ୍ୟ ମନ୍ୟତେ ସାଧୁ ଯଦ ଭବାନ ଏକଦା ଗୋଟିଏ ଦିନେ ପଢ଼ି ସାରିଲା ପରେ ଯେଭଳି ଛୁଟି ହେଉଛି ସେଭଳି ଛୁଟି ଗୁରୁକୁଳ ପାଖରେ କିନ୍ତୁ ପ୍ରହ୍ଲାଦ କେବେ ଆସନ୍ତି ନା ଆଜି ଆସିଛନ୍ତି ଏକଦା ଅସୁର ରାଟ ପୁତ୍ରମ୍ ଅଙ୍କମ୍ ଆରୋପ୍ୟ ଏଇ ପାଣ୍ଡବ ପାଣ୍ଡବ ଲୋକ ସମ୍ବୋଧନ କରୁଛନ୍ତି ଯୁଧିଷ୍ଠିର ପୁତ୍ରଙ୍କୁ କୋଳରେ ଧରିଲେ କୋଳରେ ବସେଇ ଅସୁର ରାଟ ଅସୁର ଶ୍ରେଷ୍ଠ ପ୍ରପଚ୍ଛ ପଚାରୁଛନ୍ତି ବତ୍ସ ହିରଣ୍ୟକଶିପୁ କେତେ ଭଲ ପାଉଥିଲେ ବତ୍ସ କଥ୍ୟତା ମନ୍ୟତେ ସାଧୁ ଯତ୍ ଭବାନ ଭବାନ ଶବ୍ଦ ଅର୍ଥ ହେଉଛି ଆପଣ କିନ୍ତୁ ପୁତ୍ରକୁ ତ ସ୍ନେହ ସମ୍ମାନରେ କହୁଛୁ ସଂସ୍କୃତ ଶବ୍ଦରେ ଆମେ ଯେମିତି ତୁ କହିଦେଉଛେ କିନ୍ତୁ ଭବାନ ସମସ୍ତଙ୍କୁ କୁହାଯାଏ ଭବାନ ପ୍ରପଚ୍ଛ କଥ୍ୟତା ମନ୍ୟେ ବତ୍ସ ମନ୍ୟେ ସାଧୁ ଯତ୍ ଭବାନ ହେ ବତ୍ସ ତୁମେ ଯାହାକୁ ସାଧୁ ବୋଲି ଜ୍ଞାନ କରୁଛ ତୁମେ ସେଇଟା କୁହ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଟୀକା ଲେଖିଛନ୍ତି ଏବଂ ଏଇ ଟୀକାକୁ ପ୍ରଭୁପାଦ ପୁରା ସୁନ୍ଦର ଭାବରେ ଟ୍ରାନ୍ସଲେସନ୍ କରିଛନ୍ତି ଆଜ୍ ଇଟ୍ ଇଜ୍ କଠିନ ପଦାର୍ଥାନାମ ପ୍ରଶ୍ନେ ବାଳକସ୍ୟ ଅଶ୍ୟ ସ୍ତୁଭା ହୋସ୍ୟତି ଇତିମତ୍ତ୍ୱା ପ୍ରାହ ଛୋଟ ପିଲାମାନଙ୍କୁ ଛୋଟ ପିଲାମାନେ କେବଳ ଗୋଟିଏ ଜିନିଷରେ ଭୟ କରିବେ ମୁଁ ଦେଖିଛି ପରୀକ୍ଷା କରି ଛୋଟ ପିଲାମାନଙ୍କୁ ମାଡ଼ ମାରିଲେ ଭୟ କରିବେନି କେବଳ ପାଠ କଥା ପଚାରି ଏଇଠି ସେ ଭୟ କରିବେ ଆଉ ପାଖକୁ ଆସିବେନି। ଛୋଟ ପିଲାକୁ କାଟିଦେଇ କୌଶଳ ପଡ଼ୁଛି, କହିଲୁ ଏଇଟା ସେ ଆଉ ପାଖ ଧରିବେନି। ତେଣୁ ହିରଣ୍ୟକଶିପୁ ଚିନ୍ତା କରୁଛନ୍ତି, ପୁତ୍ର ମୋର ପ୍ରହ୍ଲାଦ ପାଠ ପଢ଼ୁଛି ତ ନୂଆ, ଯଦି ଆକୁ କଠିନ ଜିନିଷଟା ପଚାରିଦେବି, ତୁମକୁ ଷଣ୍ଡାମର୍କ କ'ଣ ପଢ଼େଇଛନ୍ତି ଏଇଟା ମୋତେ କୁହ, ତାହେଲେ ଅଡ଼ୁଆ ହେଇଯିବ। ଏଠି କହୁଛନ୍ତି କଠିନ ପଦାର୍ଥ ନାଙ୍କ ପ୍ରଶ୍ନେ ବାଳାସ୍ୟ ଅଶ୍ୟ ସ୍ତୋଭମ, ସ୍ତୋଭ ମାନେ ଭୟ ହେବ, ଭୟମ ଭବିଷ୍ୟତି ଇତିମତ୍ତ୍ୱା, ଏହା ଭାବିକି ପ୍ରହ୍ଲାଦ ମୁଁ ଚାନ୍ସ ଦେଉଛନ୍ତି। ପ୍ରହ୍ଲାଦ ଯଦ୍ ଭଗବାନ ସାଧୁ ମାନ୍ୟେ, ଭଗବାନ ତୁମେ ଯାହାକୁ ସାଧୁ ବୋଲି ଜ୍ଞାନ କରୁଛ, ଶ୍ରେଷ୍ଠ ବୋଲି ଜ୍ଞାନ କରୁଛ, ଏବଂ କାହାକୁ ଶ୍ରେଷ୍ଠ ବୋଲି ଜ୍ଞାନ କରୁଛ କଣ୍ଡିସନ ଦେଇଦେଉଛନ୍ତି, ପଠିତାନାମ ବସ୍ତୁନାମ ମଧ୍ୟ ଯାହା ପାଠ କରିଛ ସାଧୁ ପ୍ରତିକୂଳ ଜିନିଷ ନାହିଁ। କେତେ କଣ୍ଡିସନରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏ ହିରଣ୍ୟକଶିପୁ କହୁଛନ୍ତି, ବସିଛ ଯାହା ସୁସ୍ଥ ଭାବରେ ଅଧ୍ୟୟନ କରିଛ, ଠିକ୍ ଭାବରେ ଅଧ୍ୟୟନ କରିଛ, ଯାହା ସାଧୁ ବୋଲି ଜ୍ଞାନ କରୁଛ ପ୍ରତିକୂଳ ବସ୍ତୁ ନୁହେଁ, ଆଉ ଯତ୍ ଅଭ୍ୟସୀକୃତମ ଯେଉଁଟାକୁ ଅଭ୍ୟାସ କରିଛ, ଯତ୍ ତ୍ୱମ୍ ଜାନାସି ଯାହାର ତୁମେ ଜାଣିଛ, ମଦଗ୍ରେ ବକ୍ତୁଞ୍ଚ ସ୍ୱପ୍ନସି ତତେ ବବଦେଶୀ। ହିରଣ୍ୟକଶିପୁ ଅଭିପ୍ରାୟ, ଯଦି କହିପାରିବ ତ ମୋ ଉପରେ ମୋ ପାଖରେ କୁହ, ଠିକ୍ ଭାବରେ ସୁସ୍ଥ ଭାବରେ ଯାହା ପଢ଼ିଛ ସାଧୁ ବୋଲି ଜ୍ଞାନ କରୁଛ, ପ୍ରତିକୂଳ କଥା ମୋତେ କହିବନି। ହିରଣ୍ୟକଶିପୁ ସର୍ତ୍ତ କରିଦେଇଛି, କିନ୍ତୁ ଗୋଟିଏ ହିରଣ୍ୟକଶିପୁର ଭୁଲ ରହିଗଲା, ସେ କହିପାରିଲେନି ଯେ ଗୁରୁଙ୍କ ନିକଟରୁ କ'ଣ ପଢ଼ିଛ ମୋତେ କୁହ, କିନ୍ତୁ ଶେଷରେ ତ ପରେ ତ ପ୍ରଶ୍ନ ପଚାରିବ କେବେ ଗୁରୁଙ୍କ ନିକଟରୁ କ'ଣ ପଢ଼ିଛ ମୋତେ କୁହ। ତେଣୁ ସୁସ୍ଥ ପଢ଼ିଛ ଯାହା, ଆଉ ସାଧୁ ବୋଲି ଯିଏ ଗାହାଙ୍କ ଜ୍ଞାନ କରୁଛ, ଆଉ ଯାହା ଅଭ୍ୟାସ କରିଛ ତୁ ମୋତେ କୁହ। ଯେତେବେଳେ ଏଇ କଥା କହିଛନ୍ତି, ପ୍ରହ୍ଲାଦ ମହାରାଜ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ। ପ୍ରହ୍ଲାଦ ମହାରାଜ ଭକ୍ତ ଦକ୍ଷ, ପ୍ରହ୍ଲାଦ ଭକ୍ତର ଗୋଟେ ଗୁଣ ହେଉଛି ଦକ୍ଷ, ଛବିଶଟା ଗୁଣ ଭିତରୁ ଭକ୍ତ ଏକ୍ସପର୍ଟ। ପ୍ରଭୁପାଜୀ ମହାରାଜ ଏଠି ଲେଖିଛନ୍ତି, ମୁଁ 70 ବର୍ଷର ବୃଦ୍ଧ, ମୁଁ ଯେତେବେଳେ ବିଦେଶକୁ ଯାଉଛି, ସାଧାରଣ ଏ ଜଗତରେ କେତେ ବଡ଼ ଭୌତିକବାଦୀ ଲୋକ ହଉ, ସେ ଗୋଟେ ବୈଜ୍ଞାନିକ ଚ୍ୟାଲେଞ୍ଜ କରିପାରିବନି, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଦୟାରୁ ମୁଁ ସବୁ ବୈଜ୍ଞାନିକମାନଙ୍କୁ ଚ୍ୟାଲେଞ୍ଜ କରି ପରାସ୍ତ କରିକି ଆସିଛି। ଆମେରିକା ଭଳି ଦେଶରେ, ଆମେରିକା ଭଳି ଦେଶରେ ସବୁ ବୈଜ୍ଞାନିକମାନଙ୍କୁ ଚ୍ୟାଲେଞ୍ଜ କରିଛି, କେହି ଜଣେ ମୋର କଥା କାଟିନାହାନ୍ତି, ଆଉ ଆପଣ ତାକୁ କଳ୍ପନା ବୋଲି ମନେ କରିବେନି, ସେଗୁଡ଼ିକ ସବୁ ରେକର୍ଡିଂ ହେଇକି ଆଜି ବି ଅଛି। କନ୍ଭରସେସନ୍ ଶୁଣିବାକୁ ଚାହିଁବେ ତ ଇସ୍କନକୁ ଚାଲନ୍ତୁ, କ୍ୟାସେଟ୍ ନେଇକି ଶୁଣନ୍ତୁ। ସବୁ ଫିଲୋସଫି ୱାର୍ଲଡ୍ରେ ଯେତେ ଫିଲୋସଫର ଅଛନ୍ତି, ପ୍ରଭୁପାଦ ସବୁ ଡିଫିଟ୍ କରିଛନ୍ତି, ସମସ୍ତଙ୍କୁ ଡିଫିଟ୍ କରିଛନ୍ତି। ପ୍ରଭୁପାଦ କହୁଛନ୍ତି ଏଇଟା ମୋର କ୍ରେଡିଟ୍ ନୁହେଁ, ତେଷାମ ଏବ ଅନୁକମ୍ପାର୍ଥମ ଅହଙ୍ଗ ଜ୍ଞାନ ଯତମ ନାଶୟାମି ଆତ୍ମଭାବସ୍ଥ ଜ୍ଞାନ ଦିବ୍ୟେନ ଭାସତେ। ପ୍ରଭୁ ଅନ୍ତରରେ ପ୍ରଦାନ କରୁଛନ୍ତି ଭକ୍ତକୁ ଏ ଜ୍ଞାନ, ସେ ସମସ୍ତଙ୍କୁ ପରାସ୍ତ କରିପାରିବ। ତେଣୁ ପ୍ରହ୍ଲାଦ 5 ବର୍ଷର ବାଳକ ହେଲେ ବି ପ୍ରହ୍ଲାଦ ଏ ଯେଉଁ ଉତ୍ତରଟି ଦେବେ, କେମିତି ଉତ୍ତର ଦେଉଛନ୍ତି, ବାବା କହିଲେ ନା ତୁମେ ଯାହା ପାଠ କରିଛ ସାଧୁ ବୋଲି ଜ୍ଞାନ କରୁଛ ତାହା କୁହ, କିନ୍ତୁ ଚକ୍ରକାତ କହୁଛନ୍ତି ପ୍ରହ୍ଲାଦସ୍ତୁ ତତ୍ ଅଭିପ୍ରାୟ ଜ୍ଞାନତ୍ୱା ଅପି। ପ୍ରହ୍ଲାଦ ବୁଝିପାରୁଛନ୍ତି ବାପାଙ୍କର ଅଭିପ୍ରାୟଟା କ'ଣ, କାରଣ ବାପା ପଠେଇଥିଲେ ମୋତେ ରାଜନୀତି ଶିଖିବା ପାଇଁ, ମୋତେ ସେଥିରେ ଇଚ୍ଛା ନାହିଁ, କିନ୍ତୁ ବାପା କହିପାରିଲେନି ଯେ ତୁମେ ଗୁରୁଙ୍କ ନିକଟରୁ କ'ଣ ପଢ଼ିଛ କୁହ ବୋଲି, ମୁଁ କ'ଣ କହିବି ନା ଜଗତେ ଅସ୍ମିନ୍ ଜିଜ୍ଞାସାନାମ ମଧ୍ୟ ଭଗବାନ କିଂ ବସ୍ତୁ ସାଧୁ ମାନନ୍ତି। ପ୍ରହ୍ଲାଦ କହିଲେ, ବାପା ପଚାରିଲେ ତୁମେ କ'ଣ ସାଧୁ ବୋଲି ଜ୍ଞାନ କରୁଛ, ଏ ଜଗତ ଭିତରେ ଜିଜ୍ଞାସା ବସ୍ତୁ ଭିତରେ କ'ଣ ଶ୍ରେଷ୍ଠ, ମୁଁ ସେଇ କଥାଟା କହିବି, କାରଣ ଗୁରୁ କଥା ମୋତେ କହିଲେନି। ପ୍ରହ୍ଲାଦ ବିଜ୍ଞାନ ଇତି ବୁଦ୍ଧୁଆ ବିଚାର୍ଯ୍ୟ ସ୍ୱସମ୍ମତି କରୁଛି, ଏଇ ବୁଦ୍ଧିରେ ଜଗତରେ ଶ୍ରେଷ୍ଠ ବସ୍ତୁ କ'ଣ ଏଇଟା କହୁଛନ୍ତି। ଶ୍ରୀ ପ୍ରହ୍ଲାଦ ଉପାଚ ତତ୍ସାଧୁ ମାନ୍ୟେ ଅସୁର ବର୍ଜ୍ୟ ଦେହିନା ସଦା ସମୁଦ୍ଭିଗ୍ନ ଧିଆ ସଦ୍ଗ୍ରହାତ୍ ହିତ୍ୱାତ୍ମପାତମ୍ ଗୃହମନ୍ଦକୂପମ୍ ବନଙ୍ଗତୋ ଯଦ୍ ହରିମାଶ୍ରୟେ। ଆପଣମାନେ ପୂର୍ବରୁ ଶୁଣିଥିଲେ ଯେଉଁ ହିରଣ୍ୟକଶିପୁଙ୍କର ମୁଖରେ କେହି ପଦେଦିନ କଥା କହିନାହାନ୍ତି, ବ୍ରହ୍ମା ଶିବ ଆଉ ବିଷ୍ଣୁ ବିନା ସବୁ ଦେବାଦେବୀ, ଏପରିକି ଚତୁର୍ସନକ ଯିଏ ବୈକୁଣ୍ଠର ଅଭିଶାପ ଦେଇଥିଲେ ସେ ବି ଆସିକି ପ୍ରେଜେଣ୍ଟ ପକାଉଥିଲେ, କିନ୍ତୁ ତାଙ୍କ ମୁଖରେ କେବେ ବିଷ୍ଣୁଙ୍କର ସପକ୍ଷରେ କଥା, ବିଷ୍ଣୁଙ୍କର ସ୍ତୁତି କିମ୍ବା ତାଙ୍କ ପ୍ରତିକୂଳ ପଦେ କଥା କହୁନଥିଲେ। କିନ୍ତୁ ଭକ୍ତ ନିର୍ଭୀକ, ଭକ୍ତର ଗୋଟେ ଗୁଣ ହେଉଛି ନିର୍ଭୀକ, ଯିଏ ଭକ୍ତ ହେଇକି କମ୍ପ୍ରମାଇଜ୍ କଲା ସିଏ କେବେ ହେଲେ ଭକ୍ତି ରାଜ୍ୟର ଅଗ୍ରଗତି କରିପାରିବାନି। ସିଏ କମ୍ପ୍ରମାଇଜ୍ କରୁଛି ମାନେ ତାର ସେଠି କିଛି ସ୍ୱାର୍ଥ ଅଛି, ମୁଁ ଯଦି ଏ କଥାଟା କହିଦେବି ମୋତେ କିଏ ଭଲ ପାଇବେନି, ଏ କଥାଟା କହିଦେଲେ ମୁଁ ଅପ୍ରିୟ ହୋଇଯିବି ନା, ଆମର ପ୍ରଭୁଙ୍କ ନିକଟରୁ ସାର୍ଟିଫିକେଟ୍ ଦରକାର। ଜଗତର ଲକ୍ଷ ଲକ୍ଷ ସାର୍ଟିଫିକେଟ୍ ବେକରେ ଝୁଲେଇଥିଲେ ବି ଯମରାଜ ଆପଣଙ୍କୁ ଛାଡ଼ିବନି, କିନ୍ତୁ ଜଗତର ସବୁ ଲୋକ କିକ୍ ମାରିଥିଲେ ବି ଯଦି ପ୍ରଭୁ ସାର୍ଟିଫିକେଟ୍ ଦେଇଦେଇଛନ୍ତି ବୈକୁଣ୍ଠକୁ ଯିବାକୁ ହେବ। ପ୍ରହ୍ଲାଦ ଭୟ କରୁନଥିଲେ, ପ୍ରହ୍ଲାଦ ପୁରା ନିର୍ଭୀକ। ମହାପ୍ରଭୁ ଶିକ୍ଷା ଦେଇଛନ୍ତି ପ୍ରୀତିପୂର୍ଣ୍ଣ ବ୍ୟବହାର ଯୁକ୍ତିଯୁକ୍ତ କଥା, ଠିକ୍ ବ୍ୟବହାର କରିବ ଯୁକ୍ତିଯୁକ୍ତ। ପ୍ରହ୍ଲାଦ ପାଦ ତଳେ ପଡ଼ି କଥା କହୁଥିଲେ ନା, ଶୁଣିବେ ତଳେ ଶ୍ରବଣ କୀର୍ତ୍ତନ କଥା କହିବେ ପୁରା ପାଦ ତଳେ ପଡ଼ିବେ, ପଡ଼ିକି କଥା କହିଲା ବେଳେ କମ୍ପ୍ରମାଇଜ୍ ନା, ଏଇଟା କହିଲେ ବାବା ମୋର ଖୁସି ହେଇଯିବେ। ବାବା ତ ଭକ୍ତ ନୁହନ୍ତି, ମୁଁ କାହିଁକି ତାଙ୍କ କଥା କହିବାକୁ ଯିବି, ମୁଁ ଅଲଗା କଥା କହିବି ନା। କମ୍ପ୍ରମାଇଜ୍ର ସ୍ଥାନ ନାହିଁ ଭକ୍ତିରେ। ଯଦି ଭକ୍ତି ରାଜ୍ୟରେ ବିଘ୍ନ ଆସିବ ବା ଭକ୍ତି ରାଜ୍ୟରେ କିଛି ଅଗ୍ରଗତି ହେଇପାରିବନି ବା ଭକ୍ତି ରାଜ୍ୟରେ ଷ୍ଟାଣ୍ଡାର୍ଡ କମୁଛି, ତାକୁ ଯଦି ହିସାବ କରାଯାଏ କମ୍ପ୍ରମାଇଜ୍ କରାହେଉଛି। ଗୁରୁଦେବ କୁହନ୍ତି କମ୍ପ୍ରମାଇଜ୍ର ପ୍ରଶ୍ନ ନାହିଁ ଭକ୍ତି ରାଜ୍ୟରେ। ଭକ୍ତି ସରସ୍ୱତୀ ଠାକୁର କହିଛନ୍ତି ଆମର ଦୁଷ୍ଟ ଗୁରୁ ଦରକାର ନାହିଁ, ଶୂନ୍ୟ ଗୁହାଳ ବରଂ ଭଲ, ଗୁହାଳ ଫାଙ୍କା ଥାଉ, ଗୋବର ବରଂ ମାଗି ଆଣିକି କ୍ଷୀର ବରଂ କିଣି ଆଣିକି ଚଳିବୁ, ଦୁଷ୍ଟ ଗୁରୁକୁ ରଖିବୁ। ଗୁରୁଦେବ କୁହନ୍ତି ଗୋଟେ ବାଳଙ୍ଗା ଯେମିତି ବିଲରେ ଉଠେ ଉପାଡ଼ ତାକୁ ଖୋପାଡ଼, ନହେଲେ ସେ ବାଳଙ୍ଗା ଗତ ବର୍ଷକୁ ଏ ଆସନ୍ତା ବର୍ଷକୁ ପୁଣି ଜମି ସାରା ଭରି କରିଦେବ। ଇଏ ଶିକ୍ଷା ଭକ୍ତି ରାଜ୍ୟରେ କମ୍ପ୍ରମାଇଜ୍, କେହି ଲୋକ ଗ୍ରହଣ ନ କରନ୍ତୁ, କେହି ଲୋକ ଗ୍ରହଣ ନ କରିବେ ବୋଲି ଇସ୍କନ କହିବେ ଠିକ ଅଛି ଚାରିଟା ନିୟମରୁ ତିନିଟା ନିୟମ, କିଛି ଆମେରିକାର ଲୋକ ଉଠିଲେ କହିଲେ ଗୋଟେ ନିୟମକୁ କାଟିଦେବା ପଡ଼େ ବିଦେଶୀମାନଙ୍କ ପାଇଁ ନା କ'ଣ, ଯେଉଁ ଅବୈଧ ସ୍ତ୍ରୀ ସଂଘ ନା, ଏଇଟା ମୁଁ କରିପାରିବିନି। ଏଇଟା ଯଦି କାଟି ଦିଆଯିବ ତାହେଲେ ଭାଗବତ ସହିତ ତ କମ୍ପ୍ରମାଇଜ୍ କରାହେଇଗଲା। ଭାଗବତ କହିଛନ୍ତି ଦିଉତ ପାନମ ସ୍ତ୍ରୀ ଅସୁ ନା, କମ୍ପ୍ରମାଇଜ୍ କର। ଇସ୍କନ କେହି ଭକ୍ତ ନହେଲେ ଯେ ଇସ୍କନ କମ୍ପ୍ରମାଇଜ୍ କରିଦେବ ନା, ଆଉ ଯେଉଁଦିନ କମ୍ପ୍ରମାଇଜ୍ କରିବ ସେଦିନ ଇସ୍କନର ପତନ ଆରମ୍ଭ ହେବ। କାରଣ ପ୍ରଭୁପାଦ ନିୟମ ଦେଇ ନାହାନ୍ତି କମ୍ପ୍ରମାଇଜ୍ ଇସ୍କନ ସ୍ଥାନ ନାହିଁ, କେହି ଗ୍ରହଣ ନ କରନ୍ତୁ। ପ୍ରହ୍ଲାଦ କମ୍ପ୍ରମାଇଜ୍ କଲେଣି, ସିଧା କହୁଛନ୍ତି ତତ୍ସାଧୁ ମନ୍ୟେ। ଏଠି ଗୋଟେ ପ୍ରହ୍ଲାଦ ଗୋଟେ କଥା କହିଦେଲେ, ଏଇ ମନ୍ୟେ ଶବ୍ଦଟାକୁ ହିରଣ୍ୟକଶିପୁ ମନେ ରଖିଲେ, ସେଥିପାଇଁ ଯେତେବେଳେ ନେକ୍ସଟ କ୍ୱେଶ୍ଚନ୍ କରିବେ ମନ୍ୟେ ଫନ୍ୟ ବାପା ଚଳିବନି, ଯାହା ପଢ଼ିଛୁ ଗୁରୁଙ୍କ କତିରୁ କହିବୁ, ତତ୍ ସାଧୁ ମନ୍ୟେ ମୁଁ ତାହାକୁ ସାଧୁ ବୋଲି ଜ୍ଞାନ କରୁଛି, ମୁଁ ଜ୍ଞାନ କରୁଛି ଜଗତରେ ଜିଜ୍ଞାସା ବସ୍ତୁ ଭିତରେ। ହେ ଅସୁର ବର୍ଜ୍ୟ, ଦେଖନ୍ତୁ କି ସମାଧାନ କରୁଛନ୍ତି, ହେ ଅସୁର ବର୍ଜ୍ୟ, ହେ ଅସୁର ଶ୍ରେଷ୍ଠ, ସମ୍ବୋଧନ କରି କହୁଛନ୍ତି ସମ୍ବାଦଟି ପ୍ରଶ୍ନ ଲେଖୁଛନ୍ତି, କେତେ ସୁନ୍ଦର ସମ୍ବାଦ ଟିକା କରିଛନ୍ତି। ହେ ଅସୁର ବର୍ଜ୍ୟ ଅସତ୍ଗ୍ରହା ଅହଂ ମମ ଇତି ମିଥ୍ୟା ଅଭିନିବେଶ। ଅସତ୍ଗ୍ରହ ବସ୍ତୁ କ'ଣ, ଗୋଟିଏ ସତ୍ ଗୋଟିଏ ଅସତ୍, ସତ୍ ମାନେ ଭଗବତ ସମ୍ବନ୍ଧୀ ଯୁକ୍ତ ବସ୍ତୁ। ଏ ଜଗତରେ ଅସତ୍ ବସ୍ତୁ ବୋଲି କିଛି ନାହିଁ। ଯେଉଁମାନେ କୁହନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏଇଟା ବୈଷ୍ଣବ ଫିଲୋସଫି ନୁହେଁ ବା ଫିଲୋସଫି, ଆମେ କହୁନୁ, ଆମେ ତାଙ୍କୁ ପରାସ୍ତ କରିଦେବୁ। କାହିଁ ପରାସ୍ତ କରିଦେବୁ, ଯଦି ବ୍ରହ୍ମ ସତ୍ୟ ହେଲା ଜଗତର କାହା ନିକଟରୁ ଆସିଛି, ଜଗଟା ତ ଜଗତରେ ତ ବ୍ରହ୍ମଙ୍କ ନିକଟରୁ ଆସିଛି, ତାହେଲେ ସତ୍ୟବତୀ ବସ୍ତୁଙ୍କ ନିକଟରୁ ମିଥ୍ୟା ବସ୍ତୁଟା କେମିତି ଆସିବ। ଜଗତ ମିଥ୍ୟା ନୁହେଁ, ଜଗତ ଅସ୍ଥାୟୀ। ତେଣୁ ଏଇ ବ୍ରହ୍ମ ବସ୍ତୁ ଯେତେବେଳେ ବ୍ରହ୍ମଙ୍କ ସହିତ ଯୁକ୍ତ ନହେଲା, ଏଟା ମିଥ୍ୟା ଅଭିନିବେଶ ହେଇଯାଏ। ସ୍ତ୍ରୀ ପୁତ୍ର ଗୃହ ଏଗୁଡ଼ିକ ବନ୍ଧନର କାରଣ ନୁହନ୍ତି ଯଦି ବ୍ରହ୍ମ ବସ୍ତୁ ପ୍ରଭୁଙ୍କ ସହିତ ଯୁକ୍ତ ଅଛନ୍ତି। ମିଥ୍ୟା ଅଭିନିବେଶ କ'ଣ ଏଠି କହୁଛନ୍ତି, ଅସତ୍ଗ୍ରହ କ'ଣ ନା ଅହଂ ମମ, ମୁଁ ଆଉ ମୋର, ଏଇଟା ହେଉଛି ଅସତ୍ଗ୍ରହ। ସେ ଯେକୌଣସି ଅବସ୍ଥାରେ ଥାଉ, ସେ ସାଧୁ ଅବସ୍ଥାରେ ଥାଉ, ଗୃହସ୍ଥ ଅବସ୍ଥାରେ ଥାଉ, ଯେକୌଣସି ସରଧାରର ଯେତେବେଳେ ଅହଂ ମମ ଭାବ ଆସିଲା, ଏଇଟା କ'ଣ, ଏଇଟା ମିଥ୍ୟା ଅଭିନିବେଶ, ସତ୍ୟ ଅଭିନିବେଶ ନୁହେଁ। ସେଥିପାଇଁ ସେ କହୁଛନ୍ତି ଅସତ୍ଗ୍ରହା, ଆଉ ଅସତ୍ଗ୍ରହର ରେଜଲ୍ଟ କ'ଣ ଏଠି କହୁଛନ୍ତି, ଅତ ସମୁଦ୍ବିଗ୍ନ ଧିଆ ଯେ ସତେ। ଯାହାଙ୍କର ଅହଂମମ ଭାବ ଆସିଲା ତାହାଙ୍କର ମିଥ୍ୟା ବିନିବେଶ ଆସିଗଲା। ମିଥ୍ୟାନିବେଶ ଆସିଗଲା ପରେ ପରିଣାମ କ'ଣ ଏଠି କହୁଛନ୍ତି, ସମୁଦ୍ବିଗ୍ନ ଧିଆ, ଧିଆ ବୁଦ୍ଧିରେ ସମ୍ୟକ ରୂପରେ ଉଦ୍ବିଗ୍ନ ପାଇବେ, ଯାହାକୁ ଇଂଲିଶରେ ବର୍ତ୍ତମାନ ଟେନସନ୍ ବୋଲି କୁହାଯାଉଛି। ଅଳ୍ପ ଟେନସନ୍ ନାହିଁ, ସମ୍ୟକ ଫୁଲ୍ ଟେନସନ୍। କାହିଁକି ନା, ତାର ମିଥ୍ୟା ଅଭିନିବେଶ ଆସିଯାଇଛି। ତେଣୁ ପ୍ରହ୍ଲାଦ କହୁଛନ୍ତି ହେ ଅସୁର ବର୍ଜ୍ୟ, ମୁଁ ଏହାକୁ ଶ୍ରେଷ୍ଠ ବୋଲି ଜ୍ଞାନ କରୁଛି, ଯେଉଁମାନେ असत वस्तु सहित अहं मम मिथ्याभिनिवेश बसत समुद विघ्न बहु कष्ट पाउछन्ति। प्रह्लाद सीधा आइडेंटिफाई करछन्ति तांगा बाबा को, बापा आपण केते कष्ट पाउछन्ति। प्रभा सीधा लिखछन्ति बापा को, बापा आपण वानप्रस्थ नहीं पळान्ति। बाबा प्रह्लाद प्रपद मारे उद्देश्य ही से संसार गोटे एभली वस्तु केवल यदि प्रभुंकर कर्म करिवे तो आ प्रभुंकर कर्म केवल कले हेपरिबनी साधु संगटा गुरुत्व रहिबो आपण भक्त हुंतु ना काहे एते इजी से भगवान भगवत गीता जो कहले ब्रह्मणाध्याय कर्मणि संगस्तोक्ते करति ज लिप्यते न सपापेन पद्म पत्र मीमांबस। जल पद्म ए जल भितर पद्म पत्र रहिछि किंतु आपात तो वायु आसिकी पद्मपत्र को बुड़े दूसरी तापर जल को फिंगी दूसरी किंतु पद्मपत्र सहित जलर संपूर्ण भिन्नता स्पर्श करे संसार भितर रही जो मैंने ब्रह्म कर्म भगवत कर्म सब निजुक्त अच्छा से मैं पाप स्पर्श करें अहम मनोभाव स्पर्श करें नचे निश्चित आर परिणाम समुद्विक नदिया यदि पचारे हिरण्यकशिपु यार उपाय कौन केमती जड़े समुद्विघ्न दिया जो फुल टेंशन पाउची तार उपाय कौन किभ शांति पाव ये कहते वनमगत सन हरिम आश्रित इति जत्तदेव माह साधु मानी तापी सीधा से गृह को त्याग कर गृह को त्याग कर संवाद अर्थ आगे करना आगे कहते वनमगत सन हरिम आश्रित इति जत्तदेव माह साधु मानी वन को पल जावाटा मु साधु मान ज्ञान करण को पड़े जा दरकार बर्तन तो आप जापर बण तो ना बणटा बर्तन माओवादी ना माओवादी मान तपस्या स्थल कोरापुट फुलवाणी तो सब माओवादी मैंने पशिले भितर आपड़ बन कौटे ये प्रवचन बर्तन चल बनंगत हरि आश्रय बण को कहीं ये कहते हित्वा आत्मपात चक्रदा अर्थ कर बहुत सुंदर अर्थ कर बण में जावा कि आवश्यक ना हरिआश्रय हूँ मुख्य जदि बण को जाकि हरिआश्रय न कले चक्र संपाद बहुत चक्रदा बहुत मानने जहाँ कहते तर्जमा भितर प्रवेश करें ये कहते हरिमाश्रय इति जत्त आह साधु मान्य हरि को आश्रय करवाटा मुझे साधु ज्ञान करण को जीवाटा मुझे साधु ज्ञान करूँ कहीं आश्रम बास करवा बणरे बास करवा घर छाड़ देवाटा गोटे क्रेडिट जिनिस ना कि जे जो स्थिति रही कि हरि को आश्रय करा से साधु ज्ञान कराईकिन कथम भूत ग्रह मित्वा किभ घर को त्याग कर ना आत्मन पातम ये घर ये आत्मार अधोपतन कारण ये सत्य वस्तु से भक्त हवा भक्त जो गृह रही आत्मचेतना प्रतिदिन जब आम शरीर चेतना बढ़ुची प्रतिदिन प्रतिदिन आम भौतिक फैसिलिटीज खोजुचे से आम चिंता करा दरकार मु घर रही भक्त हो कि मोर प्रतिदिन कृष्ण प्रति मती अधिक बढ़ुची कि जदि बढ़ुचे तो यहाँ मोर घर यहाँ हूँ मोर बन जदि पढ़ुनि त्याग करा पड़े त्याग करा पड़े ये कहते कथम भूत ग्रमित्वा आत्मन पातम आत्मार अधोपतन कारण हूँ गृह अधपत निमित्तम कुत से गृहटा किभ ना अंधकूप मोहा अंधकूप जब जल न आलोक न किंतु आच्छादित होकर रही जापार जो अंधकूप लोक पड़ जाती बण को गले से जान एटा पथ बोली भाविक पड़ जाती ना से भाई आम संसार रोचे आम भावुचे यहाँ घर ये किसी असुविधा है ना कि मुहर पड़ जाए ना मो मोर भाव से कहते हित्वा आत्मपातम गृहम अंधकूप अच्छा से स्वामी चक्रीदा कहते तत् हरिचरणाश्रय जत् हरिमाश्रय तदेव हरिचरणाश्रय साधु मान्य तुम्हें जो स्थित रोच बाबा मुझे साधु बोली ज्ञान करुच्ची ସେ ହରିଙ୍କୁ ଆଶ୍ରୟ କରିବା ଦରକାର। ନଚେତ୍ ଏଠି କହୁଛନ୍ତି ଗୃହସ୍ଥିତ ଅପି ସ୍ୱୟବ ଗୃହ ଅନ୍ଧକୂପମ୍ ହିତ୍ୱା ବନଗତମ ଅନ୍ୟଥା ବନ ବନେ ଅପି ଗୃହ ଅନ୍ଧକୂପମ୍ ଏବ ଆଶ୍ରିତ ଯଦି ବିଚକ୍ଷତେ। ଘରେ ରହିକି ଯଦି ହରିଙ୍କୁ ଆଶ୍ରୟ ନ କଲେ ସେଟା ବି ଅନ୍ଧକୂପ। ବଣକୁ ଯାଇ ଯଦି ହରିଙ୍କୁ ଆଶ୍ରୟ ନ କଲେ ବା ଆଶ୍ରମକୁ ଯାଇ ବି ହରିକୁ ଆଶ୍ରମ ଆଶ୍ରୟ ନ କଲେ ସିଏ ଅନ୍ଧକୂପ। ପ୍ରହ୍ଲାଦଙ୍କର କହିବା କଥା ହରି ଆଶ୍ରୟ ହେଉଛି ଗୁରୁତ୍ୱ। ଯିଏ ଯେଉଁ ସ୍ଥିତିରେ ରହିଛି ପ୍ରଭୁଙ୍କୁ ଆଶ୍ରୟ କରିବା ଦରକାର। କିନ୍ତୁ ସଂସାର ଗୋଟିଏ ଧର୍ମ, ଗୃହରେ ଗୋଟିଏ ଧର୍ମ, ଯେଭଳି ଏ ଏ ଯୁଗରେ ବର୍ତ୍ତମାନ ଗୋଟିଏ ବହୁତ ବଡ଼ ଭ୍ରମ ଅବସ୍ଥା ଆସିଛି, ଯାହାକୁ ବି ଯିଏ ବି ଯେଉଁ ବେଶ ନେଇଗଲା, ହଁ ଇଏ ସାଧୁ, ଇଏ ଘର ଛାଡ଼ି ଦେଇଛି, ତାକୁ ଲୋକ ଜ୍ଞାନ କରୁଛନ୍ତି। ଭାଇ ସାଧୁ, ଭଗବାନ ଭଗବତ ଗୀତାରେ ସାଧୁର ସଂଜ୍ଞା ଏହା ଦେଇନାହାନ୍ତି। ଭଗବାନ କ'ଣ କହିଲେ, ଅପିତେ ଅପିଚେତ ସୁଦୂରାଚାରୁ ଭଜେତେ ମାମ ଅନନ୍ୟ ଭାବ ସାଧୁରିବ ସମନ୍ତବ୍ୟ। ଏଠି ହରିଆସରେ କଥା କହିଲେ, ଯିଏ ମୋତେ ଅନନ୍ୟ ଭାବରେ ଦେବା ଦେବୀ କର୍ମ ଜ୍ଞାନ ଆକୁ ଆଶ୍ରୟ ଛାଡ଼ି ମୋତେ ଯିଏ ଭଜନ କରୁଛି ସାଧୁ। ଭଗବାନ ଏଠି ସ୍ଥିତି କଥା କହିଲେ, ଗୃହସ୍ଥ ହିଁ ସାଧୁ, ବାନପ୍ରସ୍ଥ ହିଁ ସାଧୁ, ବ୍ରହ୍ମଚାରୀ ହିଁ ସାଧୁ ନା। ସାଧୁତାଟା ହେଉଛି ଆତ୍ମାର ଧର୍ମ, ସରର ଧର୍ମ ନୁହେଁ। କେହି ଡ୍ରେସ୍ ପିନ୍ଧିଲେ ସାଧୁ ହୁଅନ୍ତି ନା, ଡ୍ରେସ୍ଟା ଗୋଟେ ରଖାଯାଇଛି ଯେଉଁଠି ପୋଲିସ ଡ୍ରେସ୍ ପିନ୍ଧିଛି। ପୋଲିସ ଯଦି ପୋଲିସ ଡ୍ରେସ୍ଟା ନ ପିନ୍ଧିବ ସେ ବି ବଦମାସି ଆଗେ କରିବ, ସେ ବି ଚୋରି କାମରେ ଲାଗିଛି, ଆଉ ସିଏ ବି ଯାଇକି ଲୋକଙ୍କ ସାରା ବସି ବିଡ଼ି ଖାଇବ। ଡ୍ରେସ୍ଟା ତାକୁ କ'ଣ ସହାୟତା କରୁଛି, ନିଜକୁ ସେ ଏ ମୁଁ ପୋଲିସ ମୋର ଡ୍ୟୁଟା କରିବାକୁ ପଡ଼ିବ, ଆଟଲିଷ୍ଟ ମାଇଣ୍ଡକୁ ହେଲ୍ପ କରିବ ଡ୍ରେସ୍ଟା ଏହା। କିନ୍ତୁ ହରି ଆଶ୍ରୟଟା ମୁଖ୍ୟ, ଭଗବାନଙ୍କୁ ଆପଣ ଆଶ୍ରୟ କରିନାହାନ୍ତି, ଆପଣ ଘରେ ରୁହନ୍ତୁ କି ବଣରେ ରୁହନ୍ତୁ। ଯେମିତି ମୁଁ ଆପଣଙ୍କୁ ଗୋଟେ ରିସେଣ୍ଟ ଘଟଣା କହୁଛି, କାରଣ ମୋ କଥା ଟିକେ ଆପଣଙ୍କୁ କଠୋର ଲାଗୁଥିବ, ମୋ ତ ସ୍ୱଭାବ ସେୟା, ମୁଁ ସବୁ ସେଥିପାଇଁ କ୍ଷମା ମାଗିନି। ମୁଁ ପୁରୀରେ ଥିଲି 2 ମାସ ତଳେ, ମୁଁ କେବେ ସକାଳୁ ମାର୍କେଟ୍ ଯାଏନି, କାରଣ ସକାଳୁ ଭଜନ କରେ, କେବେ ମାର୍କେଟ୍ ନଥିଲେ ବି, କିନ୍ତୁ ଗୋଟେ ଦିନ କିଛି ନାହିଁ ଆଉ ଯିବାକୁ ହିଁ ପଡ଼ିବ, କାରଣ ପୁରୀରେ 8ଟା ପରେ ଆଉ ଲକ୍ଷ୍ମୀ ବଜାରରେ କିଛି ମିଳିବେନି, ଆଳୁ ବି ନାହିଁ ସେଦିନ। ମୁଁ ଯାଇଛି ମାର୍କେଟ୍, ପ୍ରଥମେ ଯାଇଛି ଯାହା ଦୋକାନ ମୁଁ ଆଳୁ କିଣୁଛି, ସିଏ ମୋତେ କମେଣ୍ଟ ମାରିକି କହୁଛି, ଏ ବାବା ଗୁଡ଼ା କ'ଣ ଆଉ ରହିପାରୁଛନ୍ତି, ବାବା ଗୁଡ଼ା କି ବାବା ହେବେ, ତ ସବୁ ମଠରେ ମାତାଜୀ ରଖିଲେଣି ଆଉ ମୋତେ ଦେଖେ। ମୁଁ ତାରି ପାଖରୁ ଆଳୁ ଆଳୁ କିଣୁଛି, ସେ ଆଉ ଗୋଟେ ଲୋକ ମୋତେ ଦେଖେଇ କହୁଛି, ମୁଁ ସହିବା ଲୋକ ନୁହେଁ, କିନ୍ତୁ ସକାଳ ଥିଲା ମୁଁ ଭଜନ ବେଳା, ଆଜି ତା ସାଙ୍ଗେ କିଛି କହିବିନି, ନହେଲେ ଯୁକ୍ତି କରିକି ସେ ପାରିବେନି, ମୁଁ କିଛି ଛାଡ଼ିବିନି, ଏଇଟା ମୋର ସ୍ୱଭାବ, ମୁଁ ଛାଡ଼ିବିନି। ମୁଁ କହିଲି ପ୍ରଥମେ ପଚାରିଥାନ୍ତି, ମୁଁ କହିଲି ଛାଡ଼, ମୁଁ କହିଲା ସିଏ ତାକୁ କମେଣ୍ଟ କରି କହୁଛି, ଦେଖିଲେ କି ସେ ମୌନି ବାବାର ଅବସ୍ଥା କ'ଣ ହେଲା, କାରଣ ସେ ମୌନି ବାବା ବୋଲି ପୁରୀରେ ଜଣେ କିଏ ଥିଲେ, ସେ ତ ବହୁତ ଫେମସ୍ ବାବା ହେଇଯାଇଥିଲେ, 5000 କାଳେ ପାଖାପାଖି ଶିଷ୍ୟ ତାଙ୍କର, 5000 ତାଙ୍କୁ ମାରିକି ଟିକି ଟିକି କାଟିକି ପକେଇ ଦେଇଛନ୍ତି। ଆଉ ସିଏ ମୋତେ କହୁଛି ବାବା ହେଇଥିଲା, 6ଟା ସ୍ତ୍ରୀ ରଖିଥିଲା, 6ଟା ସ୍ତ୍ରୀ ବର୍ତ୍ତମାନ। ମୁଁ ତାକୁ କହିଥାନ୍ତି ସକାଳୁ କିଛି କହି, ତାକୁ ତୁମେ ବାବା ବୋଲି କେମିତି କହୁଛ ହେ, ଯାହାର 6ଟା ସ୍ତ୍ରୀ ଅଛି ବୋଲି, ନା ସିଏ କାହିଁକି ଫେମସ୍ ହେଇଗଲେ ନା, ମୌନ ହରିକି 16 ବର୍ଷରେ 16 ବର୍ଷ ମୌନ ହେଇକି ରହିଲେ, 16 ବର୍ଷରୁ ମୌନ ଭାଙ୍ଗିଲା ପରେ ବିବାହ କିରେ। ଆମେ ଖୋଳ କର୍ତ୍ତାଳ ଧରିକି 24 ଘଣ୍ଟା ହରେ କୃଷ୍ଣ ମହାମନ୍ତ୍ର କରୁ କରୁ ମାୟା ଆସିକି ଯେମିତି ଛେଳି ପଲରୁ ସିଆଡ଼େ ଆସିବ, ଛେଳି ପଲରୁ ଗୋଟେ ଧରିକି ପଳେଇଯିବ ପଛଟୁକୁ ଟାଣିକି, ଏଣେ ଜଗିଥିବ ଟିକିଏ, ଏଣେ ଅଣେଇଲା ବେଳକୁ ସିଆଡ଼େ ଆସିବ ଜଗି ଜଗି କାତର ଥିବ ପଛରୁ ଟାଣିକି ପଳେଇବ। ଏ ଖୋଳ କର୍ତ୍ତାଳ ବାଡ଼େଇ ବାଡ଼େଇ ନାମ କୀର୍ତ୍ତନ କରି କଳି କଳିଯୁଗରେ ଯୁଗ ଧର୍ମ କରୁ କରୁ ମାୟା ଆସିକି ପଶିକି ନେଇ ପଡ଼ୁଛି, ଗାଁରେ ଦେଖିବେ କୁକୁଡ଼ା ଛୁଆ ଚରୁଥିବ ଚିଲ ଆସିକି ବୁଲୁଥିବ, ସେ ଯେତେବେଳେ ଝାମ୍ପ ମାରୁଥିବ ହେ ହେ ମାଲିକ ଦେଉଛ ଉଠେ ନେଇ ପଳେଇବ, ମାୟା ଏତେ ବଳବା, ତୁମେ ମୌନ ରହିବ, ହରିଆଶ୍ରୟ କରିଥିଲ ତୁ, ହରିଆଶ୍ରୟ କରିଣ ମୌନ ସେ ରହିଗଲା ବୋଲି 16 ବର୍ଷ 5000 ଚାଲା, କୋଟି କୋଟି ଟଙ୍କା। ଆଉ ପୁରୀର ତ ଜଗନ୍ନାଥଙ୍କ ପାଖରେ ଜଗନ୍ନାଥ ବଡ଼ିଗାର୍ଡ଼ ଭଲ ରଖିଛନ୍ତି ଲୋକଙ୍କୁ ସାହାଯ୍ୟ କରିବା ପାଇଁ, ଆଉ ଗୁଣ୍ଡାମାନଙ୍କର ଭଲ ଉପଦ୍ରବ, ସେଠି କାଟିକି ଟିକ୍ ଟିକ୍ କରି ପକାଇଲେ ଇ ପରିଣାମ। ଜଣେ ସାଧୁ ହେବାଟା ବଡ଼ ଜିନିଷ ନାହିଁ, ତା ସ୍ଥିତି ଦେଖିବା ଦରକାର। ମୁଁ ହରିଙ୍କ ଆଶ୍ରୟ କରିଛି କି, ଅଯଥା ସିଏ ବନକୁ ଗଲେ ବି ସେଇଟା ଗୃହାନ୍ତକୃପ ହେଇଯିବ। କାହିଁକି ଗୃହାନ୍ତକୃପ ହେଇଯିବ ନା, ବଣକୁ ଗଲେ ବି ନ ଗୃହ ଗୃହ ଉଚ୍ଚତେ ଗୃହିଣୀ ଗୃହ ଉଚ୍ଚତେ, ଘରଟା ଗୃହ ନୁହେଁ, ଯଦି ଆଶ୍ରମଟାକୁ ଗୃହ କୁହାଯାଉନି, ଆଶ୍ରମ ବୋଲି କୁହାଯାଉଛି। ଯେତେବେଳେ ସେ ଆଶ୍ରମରେ ମାତାଜି ରହିବ ବାବା ପାଖରେ, ସେ କହିବେ ଘର ଏ ବାବାଜି ରହୁଛି ମୁଁ ନ ଗୃହମ ଗୃହମ ଉଚ୍ଚତେ, ଗୃହଟାକୁ ଗୃହ କୁହାଯାଏ ନା, ଗୃହିଣୀ ଗୃହ ଉଚ୍ଚ, ଗୃହିଣୀ ଯେଉଁ ଗ୍ରହଣ କରାଯାଏ ତାକୁ ଗୃହ କୁହାଯାଏ, କାରଣ ସିଏ ଘର ବସାଏ ନା। ଆଉ ଜୀବନର ସବୁଠୁ ବଡ଼ ମୋହ ଆସେ କି କହୁଛନ୍ତି ହିତ୍ୱା ଆତ୍ମପାତମ ଗୃହ ଅନ୍ଧକୂପମ, ଗୃହଟା ଅନ୍ଧକୂପ, ମାନେ ଗୃହିଣୀ ଆସିବା ପରେ ମୋହ ଆଉ ଆତ୍ମପାତଟା ଏ ଦୁଇଟା ଜିନିଷ ଯେଉଁ ଘରେ ରହିଲା ପରେ ଅଧିକ ହୁଏ। ଆପଣ କେହି ଖରାପ ଭାବିବେନି, ବାହାଘର ପ୍ରବଚନ ଶୁଣିକି ମାତାଜୀ ମାନେ ଭାବିବେ ତ ଏ ସବୁ ଏଇ ପ୍ରବଚନ ଶୁଣିକି ସବୁ ସ୍ୱାମୀମାନେ ଛାଡ଼ିକି ବଣକୁ ଯିବେ, ଆମେ ଚଳିବୁ କେମିତି, ତୁମେ ଚଳିବ? କାରଣ ଇଏ ବାସ୍ତବିକ ଶିକ୍ଷା, ଜଣଙ୍କୁ ଘରୁ ବାହାରିବାକୁ ପଡ଼ିବ, ଘରୁ ବାହାରିବା ଆବଶ୍ୟକ ନାହିଁ। ଯଦି ସ୍ୱାମୀ ସ୍ତ୍ରୀ ଉଭୟ ହରିଙ୍କୁ ଆଶ୍ରୟ କରିଛନ୍ତି, ଉଭୟ ଦାସ ଦାସୀ କୃଷ୍ଣଙ୍କର, ୟା ବ୍ୟତୀତ ଅଲଗା ସମ୍ବନ୍ଧ କିଛି ନାହିଁ, ଘରୁ ବାହାରିବା କିଛି ଆବଶ୍ୟକ ନାହିଁ। ଯଦି ଏଇ ଚେତନାରେ ପହଞ୍ଚିଗଲେ କିଛି ଆବଶ୍ୟକ ନାହିଁ, କାରଣ ସେଇଟା ମୋହ ମୋହ ହେଲା ନା, କି ଆତ୍ମାର ଅଧପତନର କାରଣ ହେଲା ନା। ଆଉ ଯଦି ଏଇଟା ହଉନି ଘର ତ୍ୟାଗ କରିବାକୁ ପଡ଼ିବ, ତାହେଲେ ଜଣେ କହିବେ ମୁଁ କେମିତି ଚଳିବି, ଝିଅ ରକ୍ଷିତ ରକ୍ଷିତ ସ ଗର୍ଭେ, ପ୍ରବଚନ ଶୁଣିଲେ ଟି, ଯିଏ ଗର୍ଭରେ ରକ୍ଷା କରିଥିଲେ ସେ ଆପଣ ରକ୍ଷା କରିବେ, କାରଣ ପ୍ରତ୍ୟେକ ଜୀବ ଏଠି ଜନ୍ମ ହେବା ପୂର୍ବରୁ ତା ପାଇଁ ସ୍ୱତନ୍ତ୍ର, ମୋ ସ୍ତ୍ରୀ ପାଇଁ, ମୋ ପିଲା ପାଇଁ, ମୋ ଛୁଆ ପାଇଁ, ଆମେ ଯେଉଁ ନିଜେ ନିଜେ ଚିନ୍ତା କରୁଛେ, ନା ନା ସମସ୍ତଙ୍କ ପାଇଁ ସେପାରେଟ୍ ଯୋଜନା ରହିଛି, ସମସ୍ତଙ୍କ ପାଇଁ ଅଲଗା ଅଲଗା ପ୍ଲାନ୍ ଭଗବାନ କରି ରଖିଛନ୍ତି, ଅନନ୍ତ କାଳ ପାଇଁ ସବୁ ଯୋଜନା ଅଲଗା। ଦେଖନ୍ତୁ ଜଣେ ଛୋଟ ପିଲାଟେ ବି ଜନ୍ମ ହେଇକି, ଜନ୍ମ କରି ତାର ମା ଚାଲିଗଲା, ତାକୁ ହିଁ ପୋଷଣ ହେଉଛି, ଘରେ ତାର କେହି ନଥିବେ, ତାର ବାବା ବି ଚାଲିଯିବ, ମାଆଟେ ଏକୁଟିଆ, ସେ ବି ପୋଷଣ ହେଉଛି। କିନ୍ତୁ ଆମର ଅସୁବିଧା କ'ଣ ହେଉଛି, ଆମେ ଏତେ ଦୈହିକ ସମ୍ପର୍କରେ ରହିଯାଇଛେ, ସ୍ୱାମୀ ଭାବୁଛି ସ୍ତ୍ରୀ ମୋର ପ୍ରିଦାସୀ, ଇଏ କେବଳ ରୋଷେଇ କରିକି ଦେବ, ମୁଁ ମୋତେ ସାହାଯ୍ୟ କରିବ। ସ୍ତ୍ରୀ ନଥିଲା ଆପଣ ରୋଷେଇ କରି ଖାଉଥିବେ କଷ୍ଟ ଲାଗିବନି, କିନ୍ତୁ ସ୍ତ୍ରୀ ଆସିଗଲା ପରେ ଆପଣ ସେଇ କାର୍ଯ୍ୟଟା କରିବାକୁ କଷ୍ଟ ଲାଗେ, କାରଣ ଆପଣ ନିର୍ଭର କରିଗଲେ ଅଧିକ ଭଗବାନ ଉପରେ। ଆମେ ଯେତେ ନିର୍ଭର କରୁନେ ଦୈହିକ ସମ୍ପର୍କରେ ଅଧିକ ନିର୍ଭର କରିଦେଉଛି, ସେଇଟା ହିଁ ଆମର ବନ୍ଧନର କାରଣ ହେଉଛି। ସ୍ତ୍ରୀ ବନ୍ଧନର କାରଣ ନୁହେଁ, ଗୃହ ବନ୍ଧନର କାରଣ ନୁହେଁ, ପୁତ୍ର ବନ୍ଧନର କାରଣ ନୁହେଁ, ବନ୍ଧନର କାରଣ ହେଉଛି ଆସକ୍ତି, ଏ ଯେଉଁ ମୁଁ ମୋର ଭାବ। ଏଥିପାଇଁ ତୃତୀୟ ସ୍କନ୍ଧ ଭାଗବତମରେ ମା ଦେବହୂତିଙ୍କୁ କପିଳଦେବ କହୁଛନ୍ତି, ପ୍ରସଙ୍ଗମ ଅଜରମ ପାସମ ଆତ୍ମାନ କବୟ ବିଦୁ ସ୍ୱୟବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ଅପାବୃତମ। ମା ଯେ ଭଗବାନଙ୍କୁ ଜନ୍ମ ଦେଇଛନ୍ତି, ସେ ଭାବୁଛନ୍ତି ମୋ ସ୍ୱାମୀ ଚାଲିଗଲେ ମୋ ପୁତ୍ର ଏ ବଣକୁ ପଳେଇବେ, ମୋର ମୁଁ କେମିତି ସଂସାର ଉଦ୍ଧାର ପାଇବି। କହୁ ମା, ଏ ଜୀବନର ସବୁଠୁ ବଡ଼ ବନ୍ଧନ ହେଉଛି ତୁମେ ଯେଉଁ ପୁତ୍ର ସମ୍ପଦ, ପୁତ୍ର ସମ୍ପର୍କରେ ମୋତେ କଥା କହୁଛ, ଗୃହ ସମ୍ପର୍କରେ କଥା କହୁଛ, ସ୍ୱାମୀ ପଳେଇଗଲେ ବୋଲି ଦୁଃଖ କରୁଛ, ଜୀବନର ସବୁଠୁ ବଡ଼ ବନ୍ଧନ କ'ଣ? ଅଜରମ, ମାନେ ଆରମ୍ଭଟା କ'ଣ? ପ୍ରସଙ୍ଗମ ଅଜରମ ପାସମ, ସଙ୍ଗ ମାନେ ଆସକ୍ତି, ଅଜରମ ପାସମ ଯେଉଁଟା ଜର ହୁଏ ନା, ଛିଡ଼େ ନା, ଅଜର ଦୃଢ଼ ପାସ, କ'ଣ ସେଇଟା, କିଭଳି ପାସ ନା, ପ୍ରସଙ୍ଗମ, ସଙ୍ଗ ନୁହେଁ, ପ୍ରକୃଷ୍ଟ ରୂପରେ ଆସକ୍ତି। ସ୍ତ୍ରୀ ଘରେ ଥାଇ ଯଦି ସ୍ତ୍ରୀର ଆସକ୍ତି ନାହିଁ, ଜଣଙ୍କର ଧନ ଥାଇ ଧନ ଉପରେ ଆସକ୍ତି ନାହିଁ, ଏଇଟା ପ୍ରଭୁଙ୍କର, ପ୍ରଭୁ ଦେଇଛନ୍ତି, ଏଇଟା ମୋର ନଥିଲା, ମାମୁଁ ଗଲାଟା ଆକୁ ନେଇକି ଯିବିନି। ଜଣେ ଆସକ୍ତି ମୁକ୍ତ ଅବସ୍ଥାରେ ଯଦି ରହିପାରିଲା, ଗୃହରେ ହଉ ବା ଆଶ୍ରମରେ ହଉ, ତାହେଲେ ସିଏ ନିଶ୍ଚିତ ଭାବରେ ପ୍ରଭୁଙ୍କୁ ପାଇବ। କିନ୍ତୁ ଜଣେ ଯୁକ୍ତି କରିପାରେ, ଆସକ୍ତିରେ ତ କାଟି ହେବନି ନା, କାଳେ ମା କହିଦେବେ ଠିକ୍ ଅଛି ଏ ପ୍ରସଙ୍ଗ, ଏ ଆସକ୍ତିରେ ଯଦି ଜୀବନର କାରଣ, ଆସକ୍ତିକୁ ଛାଡ଼ି ହେବନି, କାହାକୁ ନା କାହାକୁ ଭଲ ପାଇବାକୁ ପଡ଼ିବ, ଆସକ୍ତିଟା କାହାକୁ ନା କାହାକୁ ଭଲ ପାଇବାକୁ ପଡ଼ିବ, କାରଣ ଜୀବନର ସ୍ୱାଭାବିକ ଧର୍ମ ହେଲା ଲଭ୍, ଆଟାଚମେଣ୍ଟ, ଆତ୍ମାର ଧର୍ମ ହେଲା ସେ କାହା ନା କାହା ପ୍ରତି ଆଟାଚମେଣ୍ଟ, କାହାକୁ ନା କାହାକୁ ଭଲ ପାଇବ। ଯଦି ଦେହ ସମ୍ପର୍କ ଲୋକ ଭଲ ନପାଇଲା, ସେ କାହାକୁ ଭଲ ପାଇବ? ମା କହୁଛନ୍ତି, ମାଙ୍କୁ କହୁଛନ୍ତି, ପ୍ରସଙ୍ଗମ ଅଜରମ ପାସମ ଆତ୍ମାନ କବୟ ବିଦୁ ସୈବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ପାପ୍ରତମ। ସେଇ ଆସକ୍ତିଟାକୁ ଭଗବାନଙ୍କୁ ଭଲ ପାଇଥିବା ଜଣେ ସାଧୁଙ୍କ ପାଖରୁ ଲଗେଇ ଦେବାକୁ ପଡ଼ିବ, କାରଣ ସିଏ ଆମକୁ ଭଗବାନଙ୍କୁ କିଭଳି ଭଲ ପାଇବାକୁ ପଡ଼ିବ ଆତ୍ମଧର୍ମଟା ଶିକ୍ଷା ଦେବେ। ମୁଖ୍ୟ ଦ୍ୱାରମ ଅପାବୃତମ, ହେ ମା, ଏଇଟା ମୁକ୍ତିର ଖୋଲା ଦ୍ୱାର ହେଇଯିବ, କୌଣସି ଡୋର ନଥିବ। ଆସକ୍ତିଟାକୁ ଟ୍ରାନ୍ସଫର୍ କରି, ଆସକ୍ତିଟାକୁ ମାରି ହେବନି, ତାକୁ ବଦଳେଇ ଦେବାକୁ ପଡ଼ିବ। ଯେଉଁଟା ଗୃହରେ ବନ୍ଧନର ଆମର କାରଣ ହେଉଛି, ସେ ଗୃହରେ ଯଦି ସ୍ୱାମୀ ସ୍ତ୍ରୀ ଉଭୟ ରହିଲେ, ଜଣେ କୃଷ୍ଣ ଭକ୍ତଙ୍କର ଆଶ୍ରୟ ଗ୍ରହଣ କରି ଭଗବାନ କେମିତି ଭଲ ପାଇବା, ଏଇଟା ଶିକ୍ଷା କଲେ ତାଙ୍କର ବନ୍ଧନ କିଛି କାରଣ ନାହିଁ। କାରଣ ଯେପର୍ଯ୍ୟନ୍ତ ଜଣେ ଭଗବାନଙ୍କୁ ଭଲ ନ ପାଇଛି ସିଏ ସମସ୍ତଙ୍କୁ ଭଲ ପାଇପାରିବ, ତାର ଭଲ ପାଇବାଟା ପାର୍ସିଆଲ ପ୍ରୋପାଜି କୁହନ୍ତି। ତେଣୁ ଆମେ କ'ଣ କରୁଛେ ନା ସାର୍ବିକ ସମ୍ପର୍କରୁ ଆମେ ସ୍ତ୍ରୀ ପ୍ରତି ଅତି ନିର୍ଭର ହେଇଯାଉଛି, ସ୍ତ୍ରୀ ଆମ ପ୍ରତି ନିର୍ଭର ହେଇଯାଉଛି, ଏଇଟା ଆମର ବନ୍ଧନର କାରଣ ହେଇଯାଉଛି। ସେଥିପାଇଁ ପ୍ରହ୍ଲାଦ ମହାରାଜ ବାବା ଆପଣ ବାନପ୍ରସ୍ଥ ନେବା ଦରକାର। ଆଉ ଏଇ ଆସକ୍ତି ଏ ଗୃହରେ କ'ଣ କରିବ ନା ଅସତ୍ ବସ୍ତୁ ବେଶୀ ବଢ଼େଇବ। ଆପଣ ଦେଖନ୍ତୁ, ଆପଣ ବିଚାର କରି ଭଲ ଭାବରେ ଦେଖନ୍ତୁ, ଆପଣ ମୋତେ ଏଇଠି ଆପଣଙ୍କ ପାଖରେ ଆଜି ଭୁବନେଶ୍ୱରରେ କଥା କହୁଛି ନାହିଁ, ବହୁତ ଗାଁ ଗଳିକି ଯାଉଛି। କେବଳ ଜଣେ ଲୋକ ହାତ ଟେକିକି ମୋତେ କହିଲା ହରେ କୃଷ୍ଣ ଉତ୍ସବରେ, କେଉଁଠି ସେଇଟା, ସେ ଜାଗାଟା କ'ଣ ଯେଉଁଠି ମନ୍ଦିର ଓପନିଂ ହେଉଥିଲା, ବଇଣ୍ଡା ଓଡ଼ିଶା ସାର। ମୋତେ 50 ଜାଗାରେ ମୁଁ ପଚାରୁଛି, ଆପଣ ବିବାହ ହେବା ପୂର୍ବରୁ ସୁଖରେ ଥିଲେ ନା ବିବାହ ହେବା ପରେ ସୁଖରେ ଅଛନ୍ତି, କେହି ଜଣେ ହାତ ଟେକି କହିନାହିଁ। ଆଜ୍ଞା ବିବାହ ପୂର୍ବରୁ ସମସ୍ତେ, ଆଉ ନା ସମସ୍ତେ ମୋ ପୋତିକି ରହିବେ, କିନ୍ତୁ ସେ ଜଣେ ଲୋକ ସେ ହାତ ଟେକି କହିଲା ଆଜ୍ଞା ମୁଁ ବିବାହ ହେବା ପରେ ମୁଁ ସୁଖରେ ଅଛି। କିନ୍ତୁ ସେ ଏମିତି ଦାମ୍ଭିକ ଦେଖାଇବା ପାଇଁ କହିଦେଲା, ତାପରେ ମୁଁ ତାକୁ ଡିଫିଟ୍ କରିଦେଲି। ମୁଁ ତୁମେ ସୁଖରେ ଅଛ କ'ଣ କରୁଛ, ଶୁକ୍ର ଯଦି ସୁଖରେ ଅଛ କ'ଣ କରୁଛ, ମୁଁ ସାଂସାରିକ କର୍ମ କରୁଛି, ସାଂସାର ପୁରା ଆନନ୍ଦରେ ଅଛ। ସେଠୁ ସେ ଏମିତି କଥା କଲା, ସେ ଭକ୍ତମାନେ ଶୁଣିଥିବେ, ସେ କ୍ୟାସେଟ୍ ବି ଅଛି, ତାକୁ ପରାସ୍ତ କରାଗଲା। ମାନେ ସିଏ ଭାବୁଛନ୍ତି କେହି ବି ଜଣେ ଆତ୍ମବିତ୍ ପୁରୁଷ ବିଚାର କରି ଦେଖୁ, ବିବାହ ହେଲା ପରେ ଜୀବନର ଦୁଃଖଟା କାରଣ କାହିଁକି ନା ଯେଉଁ ଆଟାଚମେଣ୍ଟଟା ନଥିଲା, ଭଡ଼ା ଘର ହେଇଯାଉଥିଲେ, ସ୍ତ୍ରୀ ଆସିଲା ମାନେ ନିଜ ଘରଟାକୁ, ନିଜ ଘର ମାନେ ଆଜି ଚୁନ କଲର ଛାଡ଼ିଗଲାଣି, ଲାଟ୍ରିନ୍ ଭାଙ୍ଗିଲାଣି, ଭଡ଼ା ଘରେ ଯେତିକି ଆପଣଙ୍କୁ କଷ୍ଟ ନ ଲାଗୁଥିବ, ନିଜର ବସ୍ତୁଟା ଭାଙ୍ଗିଗଲେ କଷ୍ଟ ତ କଷ୍ଟ ଲାଗିବ, ପ୍ରତି ବସ୍ତୁ ପ୍ରତି ଅଧିକ ଆସକ୍ତି ବଢ଼ିବ, ଏ ସ୍ୱାଭାବିକ ଜିନିଷ। ଆମେ ତ ଏ ଏକ୍ସପିରିଏନ୍ସ ନାହିଁ, ଆପଣମାନଙ୍କର ଅଭିଜ୍ଞତା ଏକ୍ସପିରିଏନ୍ସ ଥିବ ଆପଣ ଜାଣିଥିବେ, ଭାଗବତ ନିରପେକ୍ଷ ଶାସ୍ତ୍ର ସାଧୁର ଚରିତ୍ରକୁ ଖୋଲି ଦେଇଛି, ଗୃହସ୍ଥର ଚରିତ୍ରକୁ ଖୋଲି ଦେଇଛି, କାରଣ ତାଙ୍କର ଉଦ୍ଦେଶ୍ୟ ସମସ୍ତେ ଆତ୍ମଧର୍ମକୁ ଯାଆନ୍ତି, ସମସ୍ତେ ପ୍ରଭୁକୁ ଭଜନ କରନ୍ତି। ଗୃହଟା ଗୋଟେ ଅନ୍ଧକୂପ ବୋଲି ହେଇଯାଏ, କାହିଁକି ଅନ୍ଧକୂପ ହେଇଯାଏ, ମୋହା, ଏଠି କହୁଛନ୍ତି ମୋହ, ପ୍ରଚୁର ମୋହ ଆସିବ। ଆଉ ଏ ମୋହଟା ବଢେ କେତେବେଳେ, ବଢ଼ିବାର ପ୍ରଥମ ଅସ୍ତ୍ର ହେଲା ସ୍ତ୍ରୀ, ପ୍ରଭୁପାଦ ସବୁବେଳେ ସ୍ତ୍ରୀ ଶବ୍ଦକୁ ଏକ୍ସପାନ୍ସନ୍ ଅର୍ଥରେ ବିସ୍ତୃତ କରିବ, ସେ କେବଳ ବଢ଼େଇ ବଢ଼େଇ ଚାଲିବ, ସବୁ କମେଇବାର କାମ ନା, ପ୍ରତିଦିନ ରୋଷେଇ ଆଇଟମ୍ ବଢ଼େଇବ, ପ୍ରତିଦିନ ଡିମାଣ୍ଡ ବଢ଼େଇବ, ପ୍ରତିଦିନ ସବୁ ଜିନିଷ ବଢ଼େଇ ବଢ଼େଇ ଚାଲିବ। ଆଉ ସିଏ ହିଁ ମୋହର ପ୍ରଥମ କାରଣ, ଯିଏ ସ୍ତ୍ରୀଙ୍କ ପ୍ରତି ମୋହର କାରଣଟାକୁ କାଟିଦେଇଛି ତାର ସଂସାର କାହା ପ୍ରତି ମୋହ ଆସିବ। ସ୍ତ୍ରୀ ଥିଲେ ସେ, ଆମେ କୃଷ୍ଣଙ୍କର ଦାସୀ, ଆମ ଦୁଇଜଣ ଦାସଦାସୀ, ତେଣୁ ଦାସଦାସୀମାନଙ୍କର କାମ ହେଲା ସେ ମାଲିକର ସେବା କରିବ, ଆମେ ଦୁଇଜଣଙ୍କର କାମ ମାଲିକର ସେବା କରିବା। ଆଉ ଦାସୀ କ'ଣ ଦାସୀର ଦାସର ସେବା କରେ, କେଉଁ ଚାକରାଣୀ ଚାକର ସେବା କରେ କି, ନା ଚାକର ଚାକରାଣୀ ସେବା କରେ, ଦୁଇଜଣ ଯାକ ରାଜାର ସେବା କରେ, ଏଇ ଭାବନା ରହିବେ। ଏଇ ଭାବନା କଳିଯୁଗରେ ବହୁ କଷ୍ଟ, ବହୁ କଷ୍ଟ। ଆମ ଗୁରୁଦେବ କୁହନ୍ତି ମୁଁ କଂସାରୀ ଘରର ପାରା ବାପା, ଗୁରୁଦେବ କହୁଛନ୍ତି ମୁଁ କଂସାରୀ ଘରର ପାରା, ମୁଁ ଜାଣିଛି ଯେ ଛୋଟ ପିଲାବେଳୁ ଗୋପାଳଙ୍କ ପ୍ରତି ଆଟାଚମେଣ୍ଟ, ଛୋଟ ପିଲାବେଳୁ ପ୍ରତିଦିନ କୃଷ୍ଣ ଭଜନ, ସେ କହୁଛି ମୁଁ ଅଭିଜ୍ଞତାରୁ ଜାଣିଛି ଏଇଟା ହେଇପାରିବନି। ଯଦି ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟେ ବିଶେଷ କରୁଣା ନଥାଏ ତୁମ ପ୍ରତି, ତୁମେ ସଂସାରରେ ଏ ମୁହଁକୁ କାଟିପାରିବ। ଯଦି ନିତ୍ୟାନନ୍ଦ ପ୍ରଭୁ ଗୋଟେ ଲଗେଇବେ ଧକ୍କା, ତାହେଲେ ତୁମେ ଜାଣିପାରିବ, ସଂସାର ରୂପଟାକୁ ଦେଖିପାରିବ। ସଂସାର ଦୁଇଟା ରୂପ, ବାହ୍ୟ ରୂପଟା ଏଇ ଶୁଣିବା ଆସିଯିବ, ଏଇ ପ୍ରହ୍ଲାଦ ମହାରାଜ ପରେ ପ୍ରଭୁଙ୍କ ଦ୍ୱାରା ହୁଏ, ପ୍ରହ୍ଲାଦ ମହାରାଜ କହିବେ କିଭଳି ସୁଜନାଖ୍ୟ ଦସ୍ୟୁ, ବର୍ଣ୍ଣନା କରିବେ ଦସ୍ୟୁ କିଏ ସୁଜନ। ଆପଣ ବିଚାର କରି ଦେଖନ୍ତୁ, ଆପଣ ଯଦି କଷ୍ଟ ଅଧିକା କେଉଁଠି ପାଉଥାନ୍ତି, ଗୃହ ଭିତରେ ଅଫିସ କି ପଳେଇଲେ ଯେତେ ଟେନସନ୍ ନଥିବ, ଟୁର୍କୁ ପଳେଇଲେ ଯେତେ ଟେନସନ୍ ନଥିବ, ବୁଲି ବୁଲିକି ଆସି ଘରେ ପହଞ୍ଚିବେ ଅଧିକା ଦୁଃଖ, କାରଣ ସବୁ କମ୍ପ୍ଲେନ୍, ପୁଅ କମ୍ପ୍ଲେନ୍, ଝିଅ କମ୍ପ୍ଲେନ୍, ଘରଟା ଏମିତି ହେଲା, ଲାଟିନ୍ ଜମା ହେଲା, ଏଟା ହେଲା, ସେ ହେଲା, ଗରଣ୍ଡି ବିନ୍ଧିଆ ହେଲାନି। କିନ୍ତୁ ଜଣେ କେବଳ କୃଷ୍ଣ ଚେତନାକୁ ବୃଦ୍ଧି କଲେ, ସେ ସ୍ୱାମୀ ସ୍ତ୍ରୀ ଗୃହ ବସେଇଲେ ବି ସେ ବିଚଳିତ ହେବନି, କାରଣ ଆମର ଉଦ୍ଦେଶ୍ୟ ଆମେ ମନଟାକୁ ସଂଯମ କରିବା। ମନ ଯଦି ପ୍ରତି ସଂଯମ ନ ହେଇଛି, ସେପ୍ରତି ଆପଣ ଶାନ୍ତି ପାଇବେନି। ଭୋଗେ ସୂର୍ଯ୍ୟ ପ୍ରସକ୍ତାନାମ ତୟା ପ୍ରଭୂତ ଚେତସାମ ବ୍ୟବସାୟତ୍ମିକା ବୁଦ୍ଧି ସମାଧୀନ ବିଧିୟତେ। ଭଗବାନ ଶ୍ରୀକୃଷ୍ଣ କାଟିକି ଉଡ଼େଇଦେଲେ, ଡାକନ୍ତୁ କେତେ ଜଣ ବଡ଼ ମିନିଷ୍ଟର ଅଛନ୍ତି, କେତେ ଭୋଗ କରନ୍ତୁ, ତାଙ୍କୁ ପଚାରିବେ ତୁମେ ଶାନ୍ତିରେ ଅଛ କି। ଜଣେ ମନ୍ତ୍ରୀ କହିଲେ ଆଜ୍ଞା ଆମର ଦିନଟା କେବଳ କାର ଭିତରେ ଶୋଇ ଶୋଇକି ଯାଉଛି, କାର ଭିତରେ ଶୋଇ ଶୋଇ ତାଙ୍କର ଦିନ ଯାଉଛି, କି ସୁଖ, କି ସୁଖ କୁହନ୍ତୁ, ଇଏ ହେଉଛି ଜୀବନ। ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନ ତୟା ଅପରୂତ ଚେଷ୍ଟା, ଯେଉଁମାନେ ଭୋଗ ପଛରେ ଆଉ ଐଶ୍ୱର୍ଯ୍ୟ ଧନ ପଥରେ ଚାହିଁବେ, ମନର ଗୋଟେ ସ୍ୱାଭାବିକ ଗୁଣ ହେଲା ଅପରୂତ ଚେତସାନ, ଆତ୍ମବୃତ୍ତିର ଘରଣ କରିନେଇଯିବ। ବ୍ୟବସାୟତ୍ମକ ବୁଦ୍ଧି ସମାଧି ନବି ଦିଅ, ତାହାର ମନ ୱାନ୍ ପଏଣ୍ଟେଡ଼ନେସ୍ ଆସିବନି, ତାର କେବେ ସ୍ଥିର ହେବନି, ସବୁବେଳେ ମନ ବିଚଳିତ। ଆଉ ମନ ବିଚଳିତ ହେଲେ ଶାନ୍ତିଟା ତ ବାହ୍ୟବସ୍ତୁ ଦିଏ ନା, ମନ ଦିଏ ଶାନ୍ତିଟା, ଧନରେ ନାହିଁ, ସ୍ତ୍ରୀରେ ନାହିଁ, କିଛି ନାହିଁ, ମନରେ ସୁଖ ଅଛି, ଆଉ ମନଟା ତ ସଂଯମରେ ସୁଖ ପାଇବେ। ଆଉ ଏ ମନର ଗତିଟା ତୀବ୍ର ହୁଏ ଗୃହରେ, ସେଥିପାଇଁ ପ୍ରହ୍ଲାଦ କହୁଛନ୍ତି ବାବା ହିତ ଆତ୍ମପାତମ ଗୃହମନ୍ଦ କୂପମ ବନଙ୍ଗତ ହରି ଆଶ୍ରୟ। କିନ୍ତୁ ସଂକ୍ଷେପରେ ବିଶେଷ କିଛି କହିବା ପାଇଁ ଚାହୁଁନି, ଏତିକି ମୁଁ କହିଲି। ଆଉ ଏ ଗୃହାନ୍ତ ରୂପରୁ ରକ୍ଷା କରିବା ପାଇଁ କେବଳ ହିଁ ସାଧୁ ଗୁରୁ ମହାନ୍ତମାନେ ଆସିଥିଲେ, ରୂପାଜୀ ମହାରାଜ, ଗୁରୁଦେବ ଆଚାର୍ଯ୍ୟବର୍ଗ, ଗୌଡ଼ ବୈଷ୍ଣବ ଆଚାର୍ଯ୍ୟମାନେ ଆସୁଛନ୍ତି, କେବଳ ଏ ଗୃହରେ ପଡ଼ିଥିବା ଅନ୍ଧ କୂପରେ ପଡ଼ିଥିବା ଏ ବଦ୍ଧଜୀବମାନଙ୍କୁ ଉଦ୍ଧାର କରିବା ପାଇଁ। ଏବଂ ରସି ଦେଉଛନ୍ତି, ଭାଇଟାକୁ ଧର, ଟାଇଟ୍ କରି ଧରିବାକୁ ପଡ଼ିବ। ସେ ରସିଟା କ'ଣ, ଗୃହନ୍ଧ କୂପରୁ ବାହାରିବା ପାଇଁ, କାରଣ ଯେଉଁ ମୁଁ ମୋର ଭାବଟାକୁ କାଟିବା ପାଇଁ, ମୁଁ ମୋର ଭାବଟା ତ ବାହ୍ୟ ବସ୍ତୁ ନୁହେଁ ନା, ଆମେ ଜାଣୁଛେ ମୁଁ ସ୍ତ୍ରୀ ମୋର ନୁହେଁ, କିଛି ନିତ୍ୟ ରହିବନି, ଶ୍ମଶାନ ବାହାରେ ଯିଏ ଆସୁଛି ପୁଣି ତ ଭୁଲି ଯାଉଛି। ତେଣୁ ଆତ୍ମବୃତ୍ତିଟାକୁ ଜାଗ୍ରତ କରିବା ପାଇଁ ହେଲେ କେବଳ ପ୍ରଭୁଙ୍କର ନାମ, ଏ ରସି ସାଧୁଗୁରୁ ପକାନ୍ତି, ଏଟାକୁ ଧର, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁଙ୍କର ନାମ କୀର୍ତ୍ତନ କଲା ମାନେ ଆତ୍ମବୃତ୍ତିଟା, ଏ ଶାରୀରିକ ବୃତ୍ତି ଧୀରେ ଧୀରେ ପ୍ରଶମିତ ହେବ, ଆତ୍ମଚେତନଟା ଜାଗ୍ରତ ହେବ, ସେତେବେଳେ ମନ ଶାନ୍ତି ପାଇବ। ଏ ଗୃହାନ୍ତ ଉପରୁ ଉଠିବା ପାଇଁ ସେ ଆସିଛନ୍ତି, ଆମେ ନ ଧରିବା, ଆମର ହତଭାଗା। ଯେତେବେଳେ ଏତିକି କହିସାରିଲେ ଶ୍ରୀ ନାରଦ ଉବାଚ, ନାରଦ ମୁନି କହୁଛନ୍ତି, ସୁତ୍ୱା ପୁତ୍ର ଗିର ଦୈତ୍ୟ ପରପକ୍ଷ ସମାହିତା ଜହାସ ବୁଦ୍ଧି ବାଲାନାମ ଭିଦ୍ୟତେ ପର ବୁଦ୍ଧି। ହିରଣ୍ୟକଶିପୁ ହସିଦେଲେ, ଜହାସ, ବାହ ପ୍ରହ୍ଲାଦ ହସିଲେ, ଏଥିପାଇଁ ପ୍ରଶଂସା କରି ହସିଲେନି। ଶ୍ରୁତ୍ୱା ପୁତ୍ର ଗିରା, ପୁଅର ବଚନ ଟିକେ ଶୁଣିଲା ପରେ, ଦୈତ୍ୟ ପରପକ୍ଷ ସମାହିତା, ଦୈତ୍ୟଙ୍କର ଏହି ହିରଣ୍ୟକଶିପୁ ଜାଣିଦେଲା ପରପକ୍ଷ, କାରଣ ହିରଣ୍ୟକଶିପୁ ସବୁବେଳେ ତ ସ୍ୱପକ୍ଷ ପରପକ୍ଷ ଭାବ ଅଛି, ବିଷ୍ଣୁ ପରନିଷ୍ଠିତା, ବିଷ୍ଣୁଙ୍କ ପ୍ରତି ଯେଉଁମାନେ ନିଷ୍ଠା ଅଛନ୍ତି, ଦୈବ ପକ୍ଷ ଯେଉଁମାନେ ବିଷ୍ଣୁଙ୍କର ପକ୍ଷ, ସେମାନେ ମଧ୍ୟ କ'ଣ କରିଛନ୍ତି ନା, ବୁଦ୍ଧି ବାଲାନ ବିଦ୍ୟତେ ପରବୁଦ୍ଧି, ଏ ବାଳକର ବୁଦ୍ଧିଟା ଅତିଶୀଘ୍ର, ବାଳକ ବୁଦ୍ଧି ଭିତରକୁ ଅତିଶୀଘ୍ର ପ୍ରବେଶ କରିହେବ, ଏମାନେ ସରଳ କୋମଳ ବୁଦ୍ଧି, ଇଏ ବିଷ୍ଣୁ ପକ୍ଷ କୌଣସି ବ୍ୟକ୍ତି ଦ୍ୱାରା ଏହାର ବୁଦ୍ଧିଟା ଏଠି କହୁଛନ୍ତି ବିଦ୍ୟତେ, ପରବୁଦ୍ଧିଟା ଏ ଭିତରକୁ ପ୍ରବେଶ କରିଛି, ନହେଲେ ଏଭଳି କଥା କାହିଁ କହିଲା। ଆରେ ଗୁରୁ ସେୟା କହିବେ, ଷଣ୍ଡମର କହିବେ, ରେ ବୋକା, ତୋ ବାପା ତତେ ପଠେଇଛି ରାଜା ହେବା ପାଇଁ, ତୁ ବାପା କହୁଛି ବାପା ବଣକୁ ଯାଅ, ତୁ ଏଇ ପାଠ ତତେ ପଢେଇଥିଲୁ, ବାପା ତତେ ରାଜା କରିବା ପାଇଁ ଯାଉଛି, ତୁ କହୁଛି ବାପା ବଣକୁ ପଳେଇବା ହେଉଛି ଶ୍ରେଷ୍ଠ କାମ, କିଏ ତୋତେ ବୁଦ୍ଧି ଶିଖିଲା ବାପା, କହ ତାଙ୍କ ନାଁ କହ, ଏଇ ପଚାରିବ। ଶ୍ରୁତ୍ୱା ପୁତ୍ର ଗିରା ଦୈତ୍ୟ ପରପକ୍ଷ ସମାହିତା, ବୁଝିଦେଲେ ହିରଣ୍ୟକଶିପୁ, ଏ ପରପକ୍ଷ କି ଆସିକି ଶିଖେଇଛି, ବିଷ୍ଣୁପକ୍ଷ ଲୋକ ଶିଖେଇଛି, ସେଥିପାଇଁ ଜହାସ ହସିଲେ, ବୁଦ୍ଧି ବାଲାନାମ ବିଦ୍ୟତେ ପରବୁଦ୍ଧି। ଚକ୍ରଦାତ କହୁଛନ୍ତି ବାଲୟମ, ହିରଣ୍ୟକଶିପୁ ପ୍ରଥମେ କ୍ରୋଧ କଲେନି, କାହିଁ କ୍ରୋଧ କଲେନି, ଏଠି ତ କ୍ରୋଧ କରିବା ଦରକାର ନା, କ୍ରୋଧ କଲେନି, ବାଲୟମ, ଏ ବାଳ ଯୋ ଧାରୟତି ତତେ ଧତେ, ବାଳକକୁ ଯେଉଁଟା ଶିକ୍ଷା ଦେଇଦେବେ ସେ ସେଇଟାକୁ ଧରିନେବ। ବାଳକର ମୁଁ ତ ଏଇ ପ୍ରସଙ୍ଗ ଗୋଟେ ଆପଣଙ୍କ କଥା କହୁଛି, ଗୋଟେ ଛୋଟ ପିଲାର ଜୀବନକୁ ଆପଣ ଯେମିତି ଗଢ଼ିବେ ଆପଣଙ୍କ ହାତରେ ଅଛି, ଆପଣ କନଭେଣ୍ଟକୁ ପଢ଼ାଉଛନ୍ତି, ସେ କନଭେଣ୍ଟ ଷ୍ଟାଇଲରେ ପିଲା ହେଇକି ବାହାରିବେ, ତାଙ୍କୁ ଯଦି ପ୍ରଥମରୁ ଭାଗବତ ଶିକ୍ଷା, ଜଣେ ଭଦ୍ର ସଦାଚାର ଶିକ୍ଷା କରିକି ଆପଣ ଗଢ଼ିବେ ତାଙ୍କ ଜୀବନ, ସେ ସେମିତି ହେଇଯିବ ନିଶ୍ଚିତ। ବାହ୍ୟ ସଙ୍ଗ ତାଙ୍କ ଉପରେ ପ୍ରଭାବ ପକେଇଲେ ବି ଶିଶୁ ଅବସ୍ଥାରେ ଯେଉଁ କୋମଳ ମତ ଯେଉଁଟାକୁ ଧାରଣ କରିଥିବ, ଆପଣ କହିବେ ବହୁତ ପିଲା ଭକ୍ତ ଥିଲେ, କିନ୍ତୁ ଆମେ ଦେଖୁଛୁ ପର ଅବସ୍ଥାରେ କଲେଜରେ ପଢ଼ିଲା ବେଳେ ଅସତ ରାସ୍ତାକୁ ପଳାନ୍ତି, ପଳେଇଯିବେ କିଛି ଦିନ ପାଇଁ, କିନ୍ତୁ ପୁଣି ତାଙ୍କର ଚେତନା ଆସିବ ନିଶ୍ଚିତ। ଗୋଟେ ଛୋଟ ପିଲାର ଉଦାହରଣ ଦେଉଛି, ପୁରୀରେ ଯେଉଁ ପ୍ରଭୁଙ୍କ ନିକଟକୁ ମୁଁ ଯାଏଁ ଯେତେବେଳେ ସନ୍ଦେହ ଆସେ ଭାଗବତ ଉପରେ ପଢ଼ିବା ପାଇଁ ପଚାରେ ତାଙ୍କୁ, ସେ ଦୁଇ ବାପାଙ୍କର ଗୋଟିଏ ପୁଅ, ତା ନାଁ ଶ୍ରୀବାସ, ସେ ଷ୍ଟାଣ୍ଡାର୍ଡ଼ ୱାନ୍ରୁ ବି ଜଏନ୍ କରେନି, ତାର ବୟସ ହେଇନି, ତାଙ୍କୁ ନେଲାନି। ସେ ଏମିତି ଖେଳିବ, ଆମେ ଭାଗବତ ପଢ଼ୁଥିବୁ, ସେ ଖେଳିବ, ପ୍ରଭୁ ତାଙ୍କୁ କହିଦେବ ଗୋଟେ ଶ୍ଳୋକ, ଏଇ ଶ୍ଳୋକଟା ବାବା ମନେ ରଖିଲୁ, ସେ ଶୁଣିଦେବ। ମୁଁ ଏଇ ଉଦାହରଣ କହୁଛି, ପିଲାକୁ ଯାହା ଶିକ୍ଷା ଦିଆଯିବ ସେ ଧାରଣ କରିବ। ସେ ବର୍ତ୍ତମାନ ଗୋପୀ ଗୀତାର ପ୍ରାସ ପଞ୍ଚଅଧ୍ୟାୟରୁ 3.5 ଅଧ୍ୟାୟ ମନେ ରଖିସାରିଛି, ପୁରା ପୁରା। ସୁଖଦେବଙ୍କର ଭାଗବତ ସ୍ତୁତି ସ୍ପଷ୍ଟ, ମୁଁ ତ ଉଚ୍ଚାରଣ କରିପାରୁନି ଠିକ୍ସେ, ଅନୁସାର ବିସାରଙ୍କ ସହ ବସିବ, ମୁଁ ଗଲାନ ବସିବ ଗାଇବ, ବାବା ମୁଁ ଏଗୁଡ଼ିକୁ ମନେ ରଖିଛି। 3.5 ପାଖାପାଖି 200 ଶ୍ଳୋକ ସେ ବର୍ତ୍ତମାନ କେତେ ଶିଖିସାରିବେ। ତାଙ୍କ ବାବା ଚାକିରି କରୁଛନ୍ତି ବେଙ୍ଗଲରେ, ସେ ଯାଉଛି ନା, ଛୋଟ ପିଲା, ତା ସହିତ ପାଠ ପଢ଼ୁଛି। ସବୁବେଳେ ତାଙ୍କର ବାବା କୁହନ୍ତି, ନିମାଇ ତାଙ୍କ ବାପାଙ୍କର, ବାବା ମୋର ପାଠ ପଢ଼ିବାକୁ ମୋର ଇଚ୍ଛା ନାହିଁ, ମୁଁ କିନା ନା ଏ ଭୁଲ କାମ କରୁନି, ବର୍ତ୍ତମାନ ସାଧୁ ହେଇକି ସିନା ଆପଣ ଭାବୁଛନ୍ତି ନା ବାବା ଆକୁ ନେଇଗଲେ ଆପଣ ସାଧୁ କରିଦେବେ। ମୁଁ ନା ନାଇଁ, ଆପଣ ତାଙ୍କୁ ପାଠ କିଛି ଆଟଲିଷ୍ଟ ପଢ଼ାନ୍ତୁ, ତାଙ୍କର ଇଚ୍ଛା ନାହିଁ ନା, ଆମର ଭାଗବତ ପଢ଼ିବେ, ସିଏ ଆମର ଦରକାର ନା, ଏ ବିଦ୍ୟା କ'ଣ ମୂର୍ଖ ହେଇ କ'ଣ ପେଟ ପୋଷୁନାହାନ୍ତି। ତାଙ୍କର ବାପା, ଦୁଇ ବାପା, ଜଣେ ଲେକ୍ଚର ଜଣେ ପ୍ରଫେସର ସଂସ୍କୃତର, ପିଲାକୁ ଯେଭଳି ଟ୍ରେନିଂ ଦେବାକୁ ପଡ଼ିବ ସେ ସେଭଳି ହେବ, ଏଇଟା ନିଶ୍ଚିତ କଥା। ତେଣୁ ପ୍ରହ୍ଲାଦ ବାଦ ହସିଦେଲେ କାହିଁକି, ଏ ହିରଣ୍ୟକଶିପୁ ହସିଲେ, ବାଳକର କ'ଣ ଦୋଷ, ତାକୁ ଯେମିତି ବୁଦ୍ଧି ଦିଆଯାଇଛି ସେ ଧାରଣ କରିଛି, କେଉଁ ଦୋଷ, ତ ଆରଭ୍ୟ ନାରଦାତ ବୈଷ୍ଣବାତ ନମତ୍ର ପ୍ରବେଶିୟମ ଇତି ଆଦେଶ, ଏ ଆଦେଶ ଦେଲେ କାହାକୁ, ଷଣ୍ଡମର୍କକୁ, ଏ ଆଜିଠାରୁ ନାରଦାଦି ବୈଷ୍ଣବମାନେ ଯେମିତି ମୋ କ୍ୱାର୍ଟର୍କୁ ଆସିବେ ପ୍ରେଜେଣ୍ଟ ପକେଇବା ପାଇଁ, ତୁ ସେଡ଼େ ଯେମିତି ନ ଯାଆନ୍ତି, ସାବଧାନ ହେଇଯା। ନାରଦ ମୁନି ଯାଉନଥିଲେ, ଇଏ ଭାବିଲା ବୈଷ୍ଣବ ନାରଦ ମୁନି ମଧ୍ୟ ଆସି ତାଙ୍କ ମଥାକୁ ଯେମିତି ଖରାପ କରିଛନ୍ତି, ଯେମିତି ନ ଯାଆନ୍ତି ଇତ୍ୟାଦି ଆଦେଶ, ସାଙ୍ଗେ ସାଙ୍ଗେ ଆଦେଶ ଦେଲେ ନାରଦାଦି ବୈଷ୍ଣବ ଯେଭଳି ପ୍ରହ୍ଲାଦ ମହାରାଜ ନିକଟକୁ ନ ଯାଆନ୍ତି। କାଳେ ପଚାରିବେ ଷଣ୍ଡ ଅମର୍କ, ଆଜ୍ଞା ନାରଦ ମୁନି ଭଳି ଲୋକ କୌଣସି ବୈଷ୍ଣବ ସେ ତ କେବେ ଆମ କ୍ୟାମ୍ପସ୍ ଭିତରକୁ ପଶିପାରିବେନି, କାରଣ ଆମର ଯେଉଁ ରହିଛି ଆପଣ ଯେଉଁ ସିକ୍ୟୁରିଟି ଗାର୍ଡ଼ ରଖିଛନ୍ତି, ସେ ଆଗେ ଦେଖିବ ମାଳି ତିଳକ, ଆଗେ ପଚାରିବ ଜୟ ହିରଣ୍ୟକଶିପୁକୁ ଜୟ, ତାପରେ ଛାଡ଼ିବ, ହରେ କୃଷ୍ଣ କହିଲେ ଛଡ଼ା ହେବ, ତ ଆମର ତ ସେଠି ଚେକ୍ ହେଇକି ଛଡ଼ା ହେଉଛି, କିଏ ତ ପଶିପାରିବେନି, କହିଲେ ନା ନା ତୁମେ ବୈଷ୍ଣବକୁ ଚିହ୍ନିପାରିବେନି। ଏଠି କହୁଛନ୍ତି ସମ୍ୟକ୍ ବିଧାର୍ଯ୍ୟତା ବାଲୋ ଗୁରୁ ଗୁରୁ ଗେହେ ଦି ଜାତି ବି ବିଷ୍ଣୁ ପକ୍ଷେ ପ୍ରତିଚ୍ଛନ୍ନେ ନ ଭିଦ୍ୟତେ ଅସଧି ଯଥା, ଆରେ ବୈଷ୍ଣବମାନଙ୍କୁ ତୁମେ କ'ଣ ଚିହ୍ନିବ। ଏଠି କହୁଛନ୍ତି ବିଷ୍ଣୁ ପକ୍ଷେ ପ୍ରତିଚ୍ଛନ୍ନେ, ସ୍ୱୟଂପାଦ କହୁଛନ୍ତି ବିଷ୍ଣୁ ପକ୍ଷେ ଭଗବତୈବ ହେତୁଭୂତେ, ଯେଉଁମାନେ ଭଗବାନଙ୍କର ପକ୍ଷ, ଷଣ୍ଡମର କହୁଛନ୍ତି ନନୁ ତତ୍ଗୃହେ କୁତସ୍ତେ ସମ୍ପ୍ରବେଶମ, ଆଚ୍ଛା ଆପଣଙ୍କ ଗୃହରେ ତାଙ୍କର କେମିତି ପ୍ରବେଶ ହେବ। ସତ୍ୟମ ହିରଣ୍ୟକଶିପୁ କହୁଛନ୍ତି ତଥାପି ପ୍ରତିଚ୍ଛନ୍ନେ ବେଶାନ୍ତରେଣ, ବୈଷ୍ଣବମାନଙ୍କୁ ବିଶ୍ୱାସ ନାହିଁ, ସେ ବେଶ ବେଶ ମାଳି ତେଲକୁ ଓହ୍ଲେଇକି ସବୁ ଓହ୍ଲେଇକି ସେ ବେଶରେ ଯାଉଥିବେ, ତେଣୁ ସାବଧାନ ହେଇଯାଉ। ଏଠି କହୁଛନ୍ତି ସମ୍ୟକ୍ ବିଧାର୍ଯ୍ୟତମ, ଆଜିଠାରୁ ପ୍ରହ୍ଲାଦଙ୍କୁ ସମ୍ୟକ୍ ଭାବେ ରକ୍ଷା କରିବ, ଯେଭଳି ହେ ଦିଜ କେଉଁଠି ନା ଗୁରୁ ଗୃହରେ, ମୋ ପାଖକୁ ଆସିଲେ ତ ଏଠି ବୈଷ୍ଣବ କେହି ଆସିବାର ନାହିଁ, ମୋ ପାଖରେ ରହିଲା ବେଳେ ଠିକ୍ ରହିବ, ସିଏ ତୁମ ପାଖରେ ତ ରହୁଛି। କୌଣସି ବୈଷ୍ଣବ ଯେଭଳି ବିଷ୍ଣୁ ପକ୍ଷେ ପ୍ରତିଛାନ୍ନେ, ବେଶାନ୍ତରରେ କୌଣସି ବିଷ୍ଣୁ ପକ୍ଷେ ଯେମିତି ନ ଯାଆନ୍ତି, କାଳେ ପଚାରିବେ ଗଲେ ଆଜ୍ଞା କ'ଣ ହେବ। ଏଠି କହୁଛନ୍ତି ନ ଭିଦ୍ୟତେ ଅଶ୍ୟ ଦି ଯଥା, ଯେଭଳି ୟା ବୁଦ୍ଧିଟାକୁ ଭିତରେ ପ୍ରବେଶ ନ କରନ୍ତି, ୟା ବୁଦ୍ଧିଟାକୁ ନ ବିଗାଡ଼ନ୍ତି, ସାବଧାନ ହେଇଯାଉ। ଏଇଠି ପ୍ରଭୁପାଦଜୀ ମହାରାଜ ଆଦେଶ ଦେଇଛନ୍ତି। ସମଗ୍ର ଜଗତ ବର୍ତ୍ତମାନ ହିରଣ୍ୟକଶିପୁ ଭଳି ରାଜାମାନେ ରାଜନୀତି କରୁଛନ୍ତି, ତେଣୁ ବୈଷ୍ଣବମାନେ ବି ଡ୍ରେସ୍ ଚେଞ୍ଜ କରିକି ଯାଇ ପଚାରିଦେବା ଦରକାର। ସେଥିପାଇଁ ଆମର ପ୍ରାୟ ଇସ୍କନ ଭକ୍ତମାନେ କିନ୍ତୁ କୌଣସି ଭିସା କରିକି ଯାଇ ବିଦେଶରେ ପଇସା ରୋଜଗାର କରିବା ପାଇଁ ଡ୍ରେସ୍ ଚେଞ୍ଜ କରିବା ଉଚିତ ନାହିଁ। ଯଦି ଭଗବାନଙ୍କର ବାଣୀ ପ୍ରଚାର କରିବାର ଅଛି ତାହେଲେ ପ୍ରାୟ ମହାରାଜ ପ୍ରାୟ ଭକ୍ତମାନେ ଯେଉଁଠି ବାଂଲାଦେଶକୁ ଗଲେ ଆପଣଙ୍କୁ ପ୍ୟାଣ୍ଟ ପିନ୍ଧିବାକୁ ହିଁ ପଡ଼ିବ, ସିଙ୍ଗାପୁର ଗଲେ ପ୍ୟାଣ୍ଟ ପିନ୍ଧିବାକୁ ହିଁ ପଡ଼ିବ, ବହୁତ ଜାଗା ଅଛି ସେଠି ପ୍ୟାଣ୍ଟ ପିନ୍ଧିବାକୁ ପଡ଼ିବ, ନାଲି ଡ୍ରେସ୍ ଛାଡ଼ିବେନି। ରଷିଆ ତ ପୁରା ରେଷ୍ଟ୍ରିକ୍ସନ୍ ଥିଲା, ବର୍ତ୍ତମାନ ତ ବି ବହୁତ ଝମେଳା, ଭିସା ଦେଲା ବେଳେ ପ୍ରଥମେ ଝମେଳା, ଥରେ ଭିସା ପାଇଗଲା ପରେ ତଥାପି ପଶିଲା ବେଳକୁ ବହୁତ ହଇରାଣ କରୁଛନ୍ତି, ବସେଇ ଦେଉଛନ୍ତି। ତ ମାତାଜୀ ମାନେ ବହୁତ, କାରଣ ତାଙ୍କର ସେ କମ୍ୟୁନିଜିମ୍ ଭାବଧାରାଟା ଯାଇନି, ବର୍ତ୍ତମାନ ଚାହିଁବେ ଯେ ଆପଣଙ୍କୁ ଆପଣ ଦେହ ଥରିବ, ଟୁରିଷ୍ଟ ମୋର ଭିସାକୁ ଦେଖିଲେ ଟୁରିଷ୍ଟ ଏମିତି ପାଞ୍ଚ ମିନିଟ୍ ମୁଁ ଠିଆ କରିଲି କାରଣ ମୁଁ ନାଲି କପଡ଼ା ପିନ୍ଧିଲି। ତାପରେ ଦେଖିଲେ ଭିସାରେ ଦେଖିଲେ ପୂର୍ବରୁ ପୂର୍ବ ବର୍ଷର ଷ୍ଟାମ୍ପ ବସିଛି ତାର ଅଫିସର କତିକି ନେଇଗଲା ତାର ଅଫିସର କହିଲା ଯା କିନ୍ତୁ ଆପଣ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯିବେ ଟୁରିଷ୍ଟ କ୍ୟାପ୍ ମାରିଦେଇ ପଳେଇବେ ବା ଲଣ୍ଡା ହେଇଗଲେ କାରଣ ବିଦେଶରେ ପ୍ରାୟ ଲୋକ ଲଣ୍ଡା ହେଉଛନ୍ତି ଲଣ୍ଡା ହେଇଗଲେ ବି ଆପଣ ଧରିବେ ତେଣୁ ପ୍ରଭୁ ବାଜି ଆଦେଶ ଦେଉଛନ୍ତି ନା ତୁମେ ଡ୍ରେସ୍ ଚେଞ୍ଜ କରିକି ଗଲେ କିଛି ଅସୁବିଧା ନାହିଁ କାରଣ ଆମର ମୁଖ୍ୟ ଉଦ୍ଦେଶ୍ୟ ହିରଣ୍ୟକଶିପୁ କ୍ୟାମ୍ପରେ ପଶିକି ପ୍ରହ୍ଲାଦ ଯେମିତି ସବୁ ଅସୁର ବାଳକମାନଙ୍କୁ ବୈଷ୍ଣବ କରେଇଲା ଆମକୁ ସେମିତି ଅସୁର ସମାଜରେ ପଶିକି ଆମକୁ ବୈଷ୍ଣବ କରିବାକୁ ପଡ଼ିବ ଆମର ଉଦ୍ଦେଶ୍ୟ ଏହା ଯଦି ଭଗବାନ ସେ ଶକ୍ତିଟା ଦେଇଛନ୍ତି ନଚେତ ନାହିଁ ଯେ ଆମେ ଡ୍ରେସ୍ ଚେଞ୍ଜ କରିକି ପଳେଇବା ବିଦେଶରେ ଯାଇକି କେଉଁଠି ଚାକିରି ବାକିରି କରି ଟଙ୍କା ଆଣିବ ନା ଏଥିପାଇଁ ଏଠି କହୁଛନ୍ତି ସେୟା। ତାପରେ ହିରଣ୍ୟକଶିପୁ ମୁହଁରେ ଯେତେବେଳେ ଏ କଥା କହିଦେଲେ ଯାହା କୁହନ୍ତି ବାର ବର୍ଷର ତପ ମୋର ଶୁକୁଆ ଝୋଳରେ ଗଲା ଓଡ଼ିଆରେ ଗୁଡ଼ିଏ କଥା ନାହିଁ ଗାଉଁଲି କଥା ସେଭଳି ଇଏ ଦୁଇ ଜଣ କହିଲେ ଆମେ ଏତେ ପାଠ ପଢ଼େଇଲୁ ଇଏ ସବୁ ପାଠକୁ ବେକାର କରିଦେଲା ହିରଣ୍ୟକଶିପୁ ଆଗରେ ଆମ ବୁଦ୍ଧିଟାକୁ ଧରିଦେଲା କିଏ ଷଣ୍ଡ ମୋର କହୁଛ ଏତେ ମନ ଦେଇକି ପ୍ରହ୍ଲାଦକୁ ପଢ଼େଇଲୁ କିନ୍ତୁ ଇଏ ବାପା ଆଗରେ ଓଲଟା କଥାଟା କହିଲା ଆମର କ'ଣ ଗଲା ସବୁ ବେକାର ଡାକିଲେ ଏ ତାପରେ ପ୍ରହ୍ଲାଦ କିଛି ଦିନ ଘର ରହିଲା ପରେ ପୁଣି ଗୁରୁଗୃହକୁ ଗଲେ ଗୃହମ ମାନିତ ଆହୋଏ ପ୍ରହ୍ଲାଦ ଦୈତ୍ୟ ଯାଜକା ପ୍ରଶସ୍ୟ ଶ୍ଲକ୍ଷା ବାଚ ସମ୍ୟ ପୃଚ୍ଛନ୍ ସାମଭି ପଚାରୁଛନ୍ତି କେଉଁ ନୀତିରେ ସାମଭି ତିନିଟା ନୀତି ଛାଡ଼ିଦେଲେ ଭେଦ ନୀତି ବାଳକ ତ ଭେଦ ବୁଦ୍ଧି ତାକୁ ଭେଦ ଶିଖିଲେ ସେ କ'ଣ ବୁଝିବ ତେଣୁ ବାଳକମାନଙ୍କୁ ଦଣ୍ଡନୀତି ନହେଲେ ଦାନ ନୀତି ନହେଲେ ସାମ ନୀତି ତିନିଟା ନୀତି କାମ କରେ ବାଳକଙ୍କ ନିକଟରେ ଭେଦ ନୀତି ଶିଖେଇଲେ ସେ ତ ବୁଝିପାରେ ନର୍କକୁ ତୁ ଯିବୁ ଏମିତି କଷ୍ଟ ପାଇବୁ ତାର ମୁଣ୍ଡରେ ଏଇଟା କ'ଣ ପଶିବ ତେଣୁ ସାମ ନୀତିରେ ତାଙ୍କୁ ବୁଝାଉଛନ୍ତି ପ୍ରଶସ୍ୟ ଶ୍ଲକ୍ଷା ବାଚା ଆଗେ ମାନେ ପ୍ରଶଂସା କରୁଛନ୍ତି ପ୍ରହ୍ଲାଦ ତୁମ ଭଳି ଭଦ୍ର କେହି ନାହାନ୍ତି ଅସୁର ସମାଜରେ ତୁମ ଭଳି ବୁଦ୍ଧିମାନ କେହି ନାହାନ୍ତି ଆକୁ କୁହନ୍ତି ପ୍ରଶସ୍ୟ ଆଉ ଶ୍ଲକ୍ଷା ବାଚା ଯେତେବେଳେ କହୁଛନ୍ତି ଅନ୍ତରରେ ତ ପ୍ରହ୍ଲାଦଙ୍କ ପ୍ରତି ବହୁତ ରାଗ କିନ୍ତୁ ବାହାରେ ମୃଦୁ ବଚନ କହୁଛନ୍ତି ଏଥିରେ ପଚାରୁଛନ୍ତି କ'ଣ ପଚାରୁଛନ୍ତି ସମ୍ପୃଚ୍ଛ ପଚାରୁଛନ୍ତି ସମ୍ୟ ବାହାରେ ପଚାରୁଛନ୍ତି ପୁରା ତାଙ୍କ କତିରୁ ନେବା ପାଇଁ ହିସାବ ଯେ କିଏ ତୋ ବୁଦ୍ଧିଟାକୁ ବିଗାଡ଼ିଛି କି ଆମେ ଚବିଶ ଘଣ୍ଟା ଡ୍ୟୁଟି କରିବୁ କିନ୍ତୁ ଦେଖିଲୁ ତୁ ପର ବୁଦ୍ଧିଟାକୁ ଆଣିକି ପ୍ରିଚିଂ କଲୁ ବାପାକୁ ବାପା ରାଜା ହେବା ପାଇଁ ପଠେଇ ତୁ ବାପାକୁ କହୁଛୁ ବଣକୁ ଯା ତା ମାନେ ତୁ ବଣକୁ ବି ଯିବୁ ତୁ କ'ଣ ରାଜା ହେବୁ ତୁ ଯଦି ବାପାକୁ ବଣକୁ ଯିବା ପାଇଁ କହିଲୁଣି ବାପା ତୋତେ ରାଜା କରିବା ପାଇଁ ପଠେଇଛି ତୁ ବି ବଣକୁ ଯିବୁ ତୁ ରାଜା କ'ଣ କହ ଗୃହ ମାନିତ ଆହୁଏ ପ୍ରହ୍ଲାଦ ଦୈତ୍ୟ ଯାଜକା ଯାଜକମାନେ ବ୍ରାହ୍ମଣମାନେ ପ୍ରହ୍ଲାଦକୁ ପଚାରୁଛନ୍ତି କ'ଣ ପଚାରୁଛନ୍ତି ପ୍ରଶଂସା କରିକି ଆଉ ଶ୍ଲକ୍ଷା ବାଚା ମୃଦୁ ବଚନରେ ବସିଛୁ ପ୍ରହ୍ଲାଦ ଭଦ୍ରମ ଦେ ସତ୍ୟମ କଥା ମା ବୃଷ ଆଗେ କହୁଛନ୍ତି ବସିଛ ପ୍ରହ୍ଲାଦ ଭଦ୍ରମ ତେ ତୁମର ମଙ୍ଗଳ ହେଉ ତେ ସତ୍ୟମ କଥୟମ ମା ବୃଷ ଆମେ ଯାହା ପଚାରିବି ତୁମେ ସତ୍ୟ କଥା କହିବ ମିଥ୍ୟା କଥା କହିବନି ଛୋଟ ପିଲାମାନଙ୍କୁ ତ ସତ କଥା ଆଦି କରିବାକୁ ହେଲେ ଆଗେ କହିବ ଏ ମିଛ କଥା କହିବ ଯାହା କହିବି ସତ କହିବ ଆପଣ ତ ଗୋଟେ ଛୋଟ ପିଲା ଗୋଟିଏ କଥା ମୁଁ ତିନି ଥର ରିପିଟ୍ କରିଦେବେ ସେ ସତ କଥାଟା ମିଛ କହିଦେବ ଏ ଠିକ୍ କରୁଛୁ ମୁଁ ଠିକ୍ କରିଛି ତ କ'ଣ ଠିକ୍ କରିଛି ତାପରେ ସେ ଚିନ୍ତା କର ଛୋଟ ପିଲା ନା କିନ୍ତୁ ଇଏ କୋମଳରେ କହୁଛନ୍ତି ତେ ସତ୍ୟମ କଥା ମା ମୃଷ ସତ କଥା କହିବ ମିଛ କଥା କହିବନି ଅତି ମଧୁର ବଚନରେ କହୁଛନ୍ତି ବାଲାନାମ ଇତି କୃତସ୍ତୁଭ୍ୟମ ଏସବୁ ବୁଦ୍ଧି ବିପର୍ଯ୍ୟୟ ବୁଦ୍ଧିଟା ବିଗିଡ଼ି ଯାଏ ବଡ଼ ହେଲେ କି ଯୁବକ ହେଲେ କିନ୍ତୁ ତୁମେ ବାଳ ଆମର ଯତ୍ନ ହିସାବରେ ରହୁଛ ଏସବୁ ବିପର୍ଯ୍ୟୟ ଏସବୁ ବୁଦ୍ଧି ବିପର୍ଯ୍ୟୟ ଏଭଳି ତୁମର ଯେଉଁ ବୁଦ୍ଧି ବିପର୍ଯ୍ୟୟ ହେଲା ବାପାକୁ କହୁଛ ବଣକୁ ଯିବା ପାଇଁ ବାଲାନୀତି କୃତସ୍ତୁଭ୍ୟମ ଏସବୁ ବୁଦ୍ଧି ବିପର୍ଯ୍ୟୟ ତୁମେ ବାଳ କହିକି ବାପାକୁ ବଣକୁ ଯିବା ପାଇଁ ଯେଉଁ କହିଲ ଏଭଳି ଯେଉଁ ବୁଦ୍ଧି ତୁମର ଆସିଲା ତା କିଭଳି ହେଲା କାହା ନିକଟରୁ ପ୍ରାପ୍ତ ହେଇଛ ଚକ୍ରତିପାତ ବହୁତ ସୁନ୍ଦର କହୁଛନ୍ତି ସାମ ନୀତିମାନେ ତା ଦେହରେ ଦାନ ନୀତି ବି ଲଗେଇଛନ୍ତି ଚକ୍ରତିପାତ କହୁଛନ୍ତି ଭଦ୍ରନ୍ତେ ତୁମର ମଙ୍ଗଳ ହଉ ଇତି ତତ୍ ଇଷ୍ଟମ ମୋଦକାଦିକମ ଦାସ୍ୟାମ ଇତି ଭାବ ପ୍ରହ୍ଲାଦ ସତ କଥା କହିବ ତୁମର ପ୍ରିୟ ତୁମର ଇଷ୍ଟ ମୁଁ ମୋଦକାଦି ଦେବି ମୋଦକ ମାନେ ସେ ସମୟରେ ଜଡ଼ିବୁଟିକି ହୁଏ ମୋଦକ କୁହାଯାଏ ଯେଉଁଟାକି ବାଳକମାନେ ଖାଇବା ପାଇଁ ବହୁତ ପ୍ରିୟ ଲାଗେ ପ୍ରହ୍ଲାଦଙ୍କର ବହୁତ ପ୍ରିୟ ଥିଲା ମୋଦକ ମୋଦକ ମାନେ ଆଜିକାଲି ଯେଉଁ ନିଶା ଜିନିଷ କହୁଛନ୍ତି ତାହା ନା ଯେଉଁଟାକି ମୋଦକ ଶବ୍ଦ ଅର୍ଥ ବି ସଂସ୍କୃତ ଦେଖିଲେ ଜଣାପଡ଼ିବ ନିଶ୍ଚିତ ଭାବରେ ଏଭଳି ଆମକୁ ଆଜିକାଲି ଯାହାକୁ ଚକୋଲେଟ୍ କୁହାଯାଉଛି ଏଠି କହୁଛନ୍ତି ଭଦ୍ରନ୍ତେ ଇତି ତ୍ୱୟାମ୍ ଇଷ୍ଟମ୍ ମୋଦକମ୍ ଦାସ୍ୟାମି ଇତି ଭାବ, ମୁଁ ତୁମେ ତୁମକୁ ମୋଦକ ଦେବି, ତୁମେ ସତ୍ୟ କଥା କହିଦିଅ, ମିଥ୍ୟା କଥା କୁହନି। ବର୍ତ୍ତମାନ ପ୍ରଶ୍ନ ପଚାରୁଛନ୍ତି, ସତ କଥା କହିବ, ମିଛ କଥା କହିବନି, ବହୁତ କୋମଳରେ ପଚାରୁଛନ୍ତି। କ'ଣ ପଚାରୁଛନ୍ତି? ବୁଦ୍ଧି ଭେଦ ପରକୃତ ଉତ ହୋ ତତ୍ସୁତ ଭବ ଭଣିୟତାମ ଶ୍ରୁତୁ କାମାଣ ଶ୍ରୁତୁ କାମାଣମ ଗୁରୁଣାମ କୁଲନନ୍ଦନମ। ଦେଖନ୍ତୁ, ହେ ଆମେ ହେଉଛୁ ତୋର ଗୁରୁ, ଏବଂ ଶ୍ରୁତୁ କାମାଣମ ଆମେ ଶୁଣିବା ପାଇଁ ଇଚ୍ଛା କରୁଛୁ। ଭଣିୟତାମ ତୁମେ କୁହ, ହେ କୁଳନନ୍ଦନ ପ୍ରହ୍ଲାଦ କ'ଣ କୁହ? ଏଠି କହୁଛନ୍ତି ବୁଦ୍ଧିଭେଦ ପରକୃତ ଉତ ତେଶ୍ୱତ ଭାବ ଉତ, କିମ୍ବା ବୁଦ୍ଧିଭେଦ ପରକୃତ, କେହି ତୁମର ବୁଦ୍ଧିକୁ ଭେଦ କରିଛନ୍ତି, ବୁଦ୍ଧିକୁ ବିଗାଡ଼ି ଦେଇଛନ୍ତି, କିମ୍ବା ସ୍ୱକୃତ ସ୍ୱଭାବ ନିଜରେ ବୁଦ୍ଧିଟା ସ୍ୱାଭାବିକ ଭଳି ଭଳି ଆସିଛି, ତୁମେ କୁହ ହେ କୁଳନନ୍ଦନ ହେ ବତ୍ସ୍ୟ ପ୍ରହ୍ଲାଦ, ତୁମେ କୁହ। ଆଉ ଆମେ ତୁମର ଗୁରୁ, ଗୁରୁଙ୍କ ଆକାରରେ କୌଣସି କଥା ଲୁଚା ଯାଏ ନା। ଭଣିୟତାମ ଶ୍ରୁତୃ କାମାଣ ଆମେ ଶୁଣିବା ପାଇଁ ଇଚ୍ଛା କରୁଛୁ, ତୁମେ କୁହ। ପ୍ରହ୍ଲାଦଙ୍କୁ ପଚାରିଛନ୍ତି ପ୍ରଶ୍ନ କ'ଣ, ପ୍ରହ୍ଲାଦ ଯେତେ ପ୍ରବଚନ ଦେଇଛନ୍ତି ବିପରୀତ ପ୍ରବଚନ ଦେଇଛନ୍ତି ସବୁ, ଇଏ ହେଉଛି ପ୍ରିଚିଂ ଷ୍ଟାଇଲ ପ୍ରଭୁପାଦ। ଏଇ ପ୍ରଭୁପାଦ ସବୁବେଳେ ଏଇ ଜିନିଷ କୁହନ୍ତି, ଜଣେ ଅସୁରଙ୍କ ନିକଟରେ ତାଙ୍କୁ ସିଧାସଳଖ ଶାସ୍ତ୍ର କଥା କହିବା ଉଚିତ ନୁହେଁ, କହିବେ ମାନେ ସେ ବହୁତ କିଛି ଦୋଷ ବାହାର କରିବେ, ଭଗବତ ଅପରାଧୀ ଆପଣ ହେଇଯିବେ। ତେଣୁ ପ୍ରଥମେ ଯିଏ ପ୍ରଶ୍ନ ପଚାରୁଛି ତାର ମାଇଣ୍ଡ ନେଇକି ତାପରେ ପକେଇବାକୁ ପଡ଼ିବ, କାରଣ ସେ ଜିଜ୍ଞାସା ସାର ପଚାରୁନି ନା। ଏଇଟା ହେଉଛି ପ୍ରହ୍ଲାଦ ମହାରାଜଙ୍କ, ପ୍ରହ୍ଲାଦ ମହାରାଜ ପଚାରିଲେ, ଗୁରୁ ପଚାରୁଛନ୍ତି ତୁମର ବୁଦ୍ଧି ସ୍ୱତଃ ଭାବରେ ଭେଦ ହେଇଛି ନା କିଏ ଭେଦ କରିଛନ୍ତି, ଏଇଟା ପଚାରୁଛନ୍ତି ନା। ପ୍ରହ୍ଲାଦ ମହାରାଜ ବର୍ତ୍ତମାନ ଉତ୍ତର ଦେବେ, ବୁଦ୍ଧିଭେଦ ମୋର ହେଇନି ତୁମର ହେଇଛି, ବୁଦ୍ଧିଭେଦଟା ମୋର ହେଇନି। ଇଏ ପଚାରିଲେ କିଏ ବୁଦ୍ଧିଭେଦ କରିଛି ତୁମର, ତୁମର ତାଙ୍କ ନାଁ କହୁନାହାନ୍ତି, ନାରଦମାନଙ୍କ କଥା କହୁନାହାନ୍ତି, ସେ କହି ଭଗବାନ ହିଁ କରିଛନ୍ତି। ଆଉ ତୁ ବୁଦ୍ଧିଟା ମୋର ଭେଦ ହେଇନି, ବୁଦ୍ଧିଟା ତୁମର ଭେଦ ହେଇଛି କାହିଁକି, ସେ ପଚାରିଲେ ତୁମର ବୁଦ୍ଧି କାହିଁକି ଭେଦ ହେଇଛି ପ୍ରହ୍ଲାଦ, ସେ ନା ତୁମର ବୁଦ୍ଧି ଭେଦ ହେଇଛି, ଶୁଣ କାହିଁକି ବର୍ତ୍ତମାନ କହି, ବୁଦ୍ଧି ମୋର ଭେଦ ହେଇନି, ଯେଉଁ ସ୍ୱପରଭାବନାଟା ତୁମର ଆସିଛି କାହିଁକି ଆସିଛି ତାର ଉତ୍ତର ଦେଉଛ, ମୋ ବୁଦ୍ଧି ଭେଦ ବୋଲି କାହିଁକି କହୁଛ, ଇଏ ଓଲଟା ଅନୁସାରେ ଏଠି ବର୍ତ୍ତମାନ କହୁଛନ୍ତି। ଆଗେ ଭଗବାନ ପ୍ରଣାମ କରିଛନ୍ତି, ପ୍ରହ୍ଲାଦ କହୁଛନ୍ତି ଶ୍ରୀ ପ୍ରହ୍ଲାଦ ଆଚ ପରହସ୍ୱଚ ଇତି ଅସଦ୍ରାହ ପୁଂସା ଜନ୍ମାୟାକୃତ ବିମୋହିତ ଧିଆ ଦୃଷ୍ଟ ତସ୍ମୈ ଭଗବତେ ନମଃ। ମୁଁ ସେଇ ପ୍ରଭୁଙ୍କୁ ପ୍ରଣାମ କରୁଛି, ପ୍ରହ୍ଲାଦ କହୁଛନ୍ତି, ଚକ୍ରବର୍ତ୍ତୀ ବହୁତ ସୁନ୍ଦର ଅର୍ଥ କହୁଛନ୍ତି। ଆଗେ ପ୍ରହ୍ଲାଦ ଚିନ୍ତା କରୁଛନ୍ତି ତାଙ୍କୁ କ'ଣ ଉତ୍ତର ମୁଁ ଦେବି, ପ୍ରହ୍ଲାଦ ମନରେ ଚିନ୍ତା କରୁଛନ୍ତି, ଆରେ ଅହୋ ମୂଢ଼, ଚକ୍ରବର୍ତ୍ତୀ କହୁଛନ୍ତି ଅହୋ ମୂଢ଼ ଇମେ ସଂସାରେ ପଚ୍ୟମାନ ମା ବୁଦ୍ଧ ବାଲ ବୁଦ୍ଧ ମୁଗ୍ଧ ବାଲକ ଜାଣନ୍ତି, ମନରେ ଚିନ୍ତା କରନ୍ତି ପ୍ରହ୍ଲାଦ, ଆରେ ମୂଢ଼ ଏ ସଂସାରରେ ଓଡ଼ିଆ ଯେମିତି କହୁନି ପଚିକି ମରୁଛ, ଏ ମୁଁ ମୋର ଅହଂ ମନୋଭାବରେ ପ୍ରହ୍ଲାଦ ଚିନ୍ତା କରୁଛନ୍ତି, ତୁମେ ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ହିଁ ତୁମର ମୁଁ ମୋର ମନୋଭାବରେ ସଂସାରରେ ପଚ୍ୟମାନ ସଂସାରରେ ପଚିକି ଦୁଃଖରେ କଷ୍ଟ ପାଉଛ, ମୋତେ ମୁଗ୍ଧ ବାଳକ ବୋଲି ଭାବୁଛ, ପ୍ରହ୍ଲାଦ ମନରେ ଏଇଟା ଚିନ୍ତା କରିକି ଉତ୍ତର ଦେଉଛନ୍ତି। ପର ଏଠି କୁହାଗଲା ନା ପର ସ୍ୱ ଇତି, ପର ପରପକ୍ଷ ସୋ ସ୍ୱପକ୍ଷ ଇତି ଅସଦ୍ଗ୍ରହ, ଅସଦ୍ଗ୍ରହ କ'ଣ, ଇଏ ମୋ ନିଜର ଇଏ ମୋ ପର। ଅର୍ଜୁନଙ୍କର ଯେଉଁ ଯୁଦ୍ଧ ବେଳେ ଭଗବାନ ତାଙ୍କୁ ଯେଉଁ ଗାଳି ଦେଇଛନ୍ତି, ମୁଁ ସେଦିନ ଆପଣ ମୋତେ ବି ସ୍ମରଣ କରିଲେ ଠିକ୍ସେ, ଭଗବାନ ତାଙ୍କୁ ସେଇ ପ୍ରଥମ ସେଇ ଶ୍ଳୋକଟା କହିନାହାନ୍ତି, ଏଟା ତ ପ୍ରଥମ କୁତସ୍ଥ କସ୍ମଳାୟନ ଏଇଟା ଆମେ କହିଥିଲେ, କିନ୍ତୁ ନା ଭଗବାନ ଚାଷ୍ଟା ନା ଅସୁସ୍ଥାନ ମନୁଷ୍ୟନ୍ତି, କିନ୍ତୁ ପ୍ରଥମ ଚାଷ୍ଟା ମାନେ ଆରମ୍ଭ କରିଛନ୍ତି କୁତସ୍ଥ କସ୍ମଳାୟନ ଏଠୁ ଅନାର୍ଯ୍ୟମ ନାଗି ଗାଳିଦେ, କାହିଁକି ଅନାର୍ଯ୍ୟ ବୋଲି କହିଲେ, ରେ ବାବା ତୁ ଶୋକ କରୁଛୁ ଭୀଷ୍ମ ଦ୍ରୋଣଙ୍କ ପାଇଁ, ତୋ ଗୁରୁ ପାଇଁ ଶୋକ କରୁଛୁ ତ, ଆଚ୍ଛା ତୁ ସ୍ୱପକ୍ଷ ସୈନ୍ୟ ଯେ ମରିଛି ତା ପାଇଁ କାଇଁ ଶୋକ କରୁନୁ। ଅର୍ଜୁନର ବି ସ୍ୱବୁଦ୍ଧି ପରବୁଦ୍ଧି ଭେଦ ଥିଲା, ଅର୍ଜୁନ ଭୀଷ୍ମ ଦ୍ରୋଣ ଏମାନଙ୍କ ପାଇଁ ଚିନ୍ତା କରୁଛି, ଅର୍ଜୁନ କାହିଁକି ଚିନ୍ତା କରୁନାହାନ୍ତି ଯେ ଯୁଦ୍ଧ ହେଲେ ବି ତାଙ୍କ ପକ୍ଷ ସୈନ୍ୟମାନେ ମରିବେ, ମରିବେନି କି? ତେଣୁ ପ୍ରଭୁପାଦ ଜୀ ତାଙ୍କ ପର୍ବଟରେ ଲେଖିଛନ୍ତି, ଗୋସାଇମାନେ କହୁଛନ୍ତି ଅର୍ଜୁନଙ୍କର ମାଇଣ୍ଡଟା ବି କନଜରଭେଟିଭ ମାଇଣ୍ଡ, କୃପଣ ମନୋଭାବ ଉଦାର ମନୋଭାବ ନଥିଲା, ସେ ଗୁରୁଙ୍କ କଥା ଚିନ୍ତା କରୁଛନ୍ତି, ସାଧାରଣ ସୈନ୍ୟ କଥା କାହିଁ ଚିନ୍ତା କରୁନଥିବେ? ସେ ପ୍ରଶ୍ନ ବି ସେ ଉଠେଇ ନାହାନ୍ତି। ତେଣୁ ସ୍ୱବୁଦ୍ଧି ପରାବୁଦ୍ଧି କାହା ପାଖରୁ ଆସିଛି ଏଠି କହୁଛନ୍ତି, ସ୍ୱପକ୍ଷ ପରପକ୍ଷ ଅସଦ୍ଗ୍ରାହ ଏ ଶ୍ଳେଷାର୍ଥମ ମାନେ ବ୍ୟଙ୍ଗରେ ଅର୍ଥ କରୁଛନ୍ତି, ଚକ୍ରବାଦ ଅର୍ଥ କରିଛନ୍ତି। ସଂସାର ସିନ୍ଧୁ ପତନା ପତିତାନାମ ଗ୍ରାହ, ସଂସାର ଗୋଟେ ସମୁଦ୍ର, ତା ଭିତରେ ଗ୍ରାହ ଗୋଟେ ଜନ୍ତୁ ବିଶେଷ, ଏଠି ଗ୍ରାହ କହିଛନ୍ତି ନା, ଅସତ୍ ଗ୍ରାହ, ଗ୍ରାହ ମାନେ କୁମ୍ଭୀର ଭଳି ଗ୍ରହ ଜନ୍ତୁ ବିଶେଷ। ଏଇଟା ମୁଁ ଶାସ୍ତ୍ରରେ ଶୁଣିଥିଲି, ସଂସାରରେ ସମୁଦ୍ର ଭିତରେ ଜନ୍ତୁ ରୁହନ୍ତି, ମକର ଆଦି ଗ୍ରାହ ରୁହନ୍ତି, ସଂସାର ଭିତରେ ବି ଗ୍ରାହ ରୁହନ୍ତି, ସେଟା ମୁଁ ଦେଖିନଥିଲି। କିନ୍ତୁ ଆଜି ମୁଁ ଦେଖୁଛି, ମୋ ବାପା ଯେଉଁ ଗୁରୁ ଦୁଇ ଜଣଙ୍କୁ ପଠେଇଛି, ଇଏ ସଂସାର ଭିତରେ ଦୁଇଟା ଗ୍ରାହ ଜନ୍ତୁ, ଏସଳ ସାର୍ଥ ମାନେ ଅନ୍ତରରେ ଏ ଅର୍ଥଟାକୁ ବ୍ୟାକରଣଗତ ଅର୍ଥ କରି ଚକ୍ରବେଦ ଅର୍ଥ କରିଛନ୍ତି। କାହିଁକି ନା କେମିତି ସୃଷ୍ଟି ହେଇଛି ଏ ସଂସାର ସିନ୍ଧୁ ଭିତରେ, ଏ ଗ୍ରାହକୁ କିଏ ସୃଷ୍ଟି କରିଛନ୍ତି ନା ମାୟା ସୃଷ୍ଟ ପୂର୍ବମ ଅନୁମିତମ, ପୂର୍ବରୁ ମୁଁ ଅନୁମାନ କରୁଥିଲି ସଂସାର ଭିତରେ କିଭଳି କୁମ୍ଭୀର ମାନେ ରୁହନ୍ତି। ଏବଂ ଆସି ସମ୍ପ୍ରତ୍ୟ ପ୍ରତ୍ୟକ୍ଷଭୂତମ, ଆଜି ତ ମୁଁ ପ୍ରତ୍ୟକ୍ଷରେ ଦେଖିଲି, ଇଏ ତ ଗ୍ରାହ ଭଳି ସଂସାର ଭିତରେ, ଇଏ ମୋର ଇଏ ପରର ଏଭଳି ଭାବରେ ଏମାନଙ୍କର ଅଛି। ଏବଂ ଅର୍ଥ କହୁଛନ୍ତି ସମ୍ବାଦ ଅର୍ଥ କଲେ, ଏତେ ଏଇ ଅର୍ଥ କଲେ ସମ୍ପାଦ ବହୁତ ସୁନ୍ଦର ଅର୍ଥ କରିଛନ୍ତି। ସମ୍ପାଦ କହୁଛନ୍ତି, ଓହୋ ମାୟା ମୋହିତ ଭବନ୍ତ ଭବନ୍ତ ମା ମାକିପ୍ୟନ୍ତେ ଇତି ଆଶୟନ ତାବତାହ, ମାୟାରେ ସିଏ ମୋହିତ ହେଇଛନ୍ତି, ମୁଁ ମୋହିତ ହେଇନି। ପ୍ରହ୍ଲାଦ କହୁଛନ୍ତି, ଇଏ ପଚାରନ୍ତି ତୁମର ବୁଦ୍ଧିଭେଦ କେମିତି ହେଲା, ବୁଦ୍ଧିଭେଦ ମାନେ ମାୟାର କାର୍ଯ୍ୟ, ଆରେ ମୋର ତ ବୁଦ୍ଧିଭେଦ ହେଇନି, ମୁଁ ତ ମୋ ବାପାକୁ ନିଜର ବୋଲି ଭାବୁଛି, ହରିଙ୍କୁ ନିଜର ବୋଲି ଭାବୁଛି, ଅସୁର ବାଳକମାନଙ୍କୁ ନିଜର ବୋଲି ଭାବୁଛି, ଜଗତରେ ସମସ୍ତଙ୍କୁ ନିଜର ବୋଲି ଭାବୁଛି, ବୁଦ୍ଧିଭେଦଟା ତାଙ୍କର ହେଇଛି, କିନ୍ତୁ ସିଏ ମାୟାର ମୋହିତ ହେଇକି ମୋତେ ଭାବୁଛନ୍ତି ମୋ ବୁଦ୍ଧିରେ ଭେଦ ହେଇଛି। ଯେମିତି କଳା ଚଷମା ପିନ୍ଧିଲା ପରେ ସମସ୍ତେ କଳା ଦେଖାଯାଉ, ଦୋଷଟା ନିଜ, ସେ ଏ କଥା କହୁଛନ୍ତି। ପରସ ମିଥ୍ୟା ବିନିବେଶମ, ଇଏ ମୋର ନିଜର, ଇଏ ମୋ ପର, ଏଟା ମିଥ୍ୟା ବିନିବେଶମ, ଯଦ ୟୟା ମାୟା ଏବ କୃତ ନ ତୁ ବାସ୍ତବ, ଏଟା ବାସ୍ତବ ନୁହେଁ। କାରଣ ଗୁରୁଦେବ ଯେଉଁ କହୁଛନ୍ତି ତୁମର ବୁଦ୍ଧିଟା କେମିତି ଭିନ୍ନ ହେଇଗଲା, ଏଟା ବାସ୍ତବ ବସ୍ତୁ ନୁହେଁ, ଏଟା ଅତଏବ ତଦୀୟ ମାୟା ବିମୋହିତ ବୁଦ୍ଧି ନାମ ଭବତାମେବ ଦୃଷ୍ଟମ ନ ତୁ ମମ, ଯାହାଙ୍କ ମାୟାରେ, ଯେଉଁ ଭଗବାନଙ୍କ ମାୟାରେ ଆପଣଙ୍କର ବୁଦ୍ଧିଟା ଭେଦ ହେଇଯାଇଛି, ସେଇ ଭଗବାନଙ୍କୁ ମୁଁ ପ୍ରଣାମ କରୁଛି। ଜନ୍ମାୟା ଯାହାଙ୍କ ମାୟାରେ ଆପଣ ସ୍ୱପର ଭେଦ ଦେଖିକି ଭେଦ ଦେଖି ଭାବୁଛନ୍ତି ପ୍ରହ୍ଲାଦର ବୁଦ୍ଧି ଭେଦ ହେଇଯାଇଛି, ଯାହାଙ୍କ ମାୟାରେ ଆପଣଙ୍କ ବୁଦ୍ଧି ଭେଦ ହେଇଯାଇଛି, ସେଇ ପ୍ରଭୁଙ୍କୁ ମୁଁ ପ୍ରଣାମ କରୁଛି। ତସ୍ମୈ ଅଚିନ୍ତ୍ୟ ମାୟା ଈଶ୍ୱରାୟ ନମଃ, ସଂବାଦ କହୁଛନ୍ତି ସେଇ ଅଚିନ୍ତ୍ୟ ମାୟା ଈଶ୍ୱରଙ୍କୁ ମୁଁ ପ୍ରଣାମ କରୁଛି। ଇଏ ପଚାରିଲେ କ'ଣ ପ୍ରଶ୍ନ, କ'ଣ ପଚାରିଲେ ତୁମର ବୁଦ୍ଧିଟାକୁ କିଏ ଭେଦ କଲା, ଇଏ ଆଗେ ଭଗବାନଙ୍କୁ ପ୍ରଣାମ କଲେ, ଯାହାଙ୍କର ମାୟାରେ ଲୋକର ମୁଁ ଆଉ ଇଏ ମୋର ଇଏ ପର ଏଇ ଭେଦ ଆସେ, ସେଇ ଭଗବାନଙ୍କୁ ଆଗେ ପ୍ରଣାମ କରିଛି। ପ୍ରଭୁଚନ୍ଦ୍ର ଆଦରୁ ଆଗେ ମଙ୍ଗଳାଚରଣ କଲେ, ମଙ୍ଗଳାଚରଣ କରି ବର୍ତ୍ତମାନ ତିନୋଟି ଶ୍ଳୋକରେ ଇଏ ରାଗିଗଲେଣି, ତସ୍ମୈ ଅଚିନ୍ତ୍ୟ ଈଶ୍ୱରାୟ ନମଃ, କ'ଣ ଆମ ଆଗରେ ପୁଣି ଭଗବାନଙ୍କୁ ପ୍ରଣାମ କଲେଣି, ପଚାରୁଛନ୍ତି ଓହୋ କିମେତ ପ୍ରଳାପ ପ୍ରଳାପସି, ସ୍ୱାମୀପାଦ କହୁଛନ୍ତି ଏଇ ଏତେ କ'ଣ ପ୍ରଳାପ କରୁଛୁ, ଏତେ କ'ଣ ପ୍ରଳାପ କରୁଛୁ, ଏତେ କଥା କ'ଣ କହୁଛୁ, ତବ ବୁଦ୍ଧିଭେଦ ଯତୋ ଜାତ ତତ କଥମ କଥୟତି ଆକ୍ଷିପ୍ତ ସନ, ଆକ୍ଷେପ କରି କହୁଛନ୍ତି ଏ ଏତେ କାହିଁ ପ୍ରଳାପ କରୁଛୁ, ତୋ ବୁଦ୍ଧି କିଭଳି ଭେଦ ହେଲା କହ। ବର୍ତ୍ତମାନ ତିନୋଟି ଶ୍ଳୋକରେ ପ୍ରହ୍ଲାଦ କହିବେ ବ୍ୟକ୍ତିର ବୁଦ୍ଧି କିଭଳି ଭେଦ ହୁଏ, ତାଙ୍କ ବୁଦ୍ଧି କଥା ସେ କହିବେନି, ତାଙ୍କ କହିବା କଥା ତୁମର ଯେଉଁ ବୁଦ୍ଧିଭେଦ ହେଇଛି, ତୁମେ ଦେଖୁଛ ମୋର ବୁଦ୍ଧିଭେଦ ହେଇଛି, ବ୍ୟକ୍ତିର ବୁଦ୍ଧିଭେଦ କିଭଳି ହୁଏ ଆଉ ଜଣେ ବୁଦ୍ଧିଭେଦର ଉର୍ଦ୍ଧ୍ୱ କିଭଳି ଯାଏ, ଏ ପ୍ରବଚନ ଦେ କହୁଛନ୍ତି। ସଯତ୍ର ଅନୁବ୍ରତ ପୁଂସା ପଶୁ ବୁଦ୍ଧି ବିଭିଦ୍ୟତେ ଅନ୍ୟ ଏଷା ତଥା ଅନ୍ୟମ ଅହମ ଇତି ଭେଦଗତ ଅସତୀ, ଏଟା ହେଉଛି ଅସତୀ, ଏଟା ହେଉଛି ଅନର୍ଥ, ଜୀବନର ଅନର୍ଥ କ'ଣ, ଏ କହୁଛନ୍ତି ଅନ୍ୟ ଏଷ ତଥା ଅନ୍ୟ ଅହମ ଇତି, ଇଏ ହେଉଛି ମୋର ଇଏ ପରର, ଇଏ ନିଜର ସେ ପରର, ସଯତ୍ର ଅନୁବ୍ରତ ମୁଁ ଯାହାଙ୍କୁ ପ୍ରଣାମ କଲି ଯେଉଁ ଅଚିନ୍ତ ଈଶ୍ୱରକୁ, ସିଏ ଯେତେବେଳେ ଅନୁବ୍ରତ ହେବେ, ସେ ଯେତେବେଳେ ଜଣଙ୍କୁ ଅନୁକୂଳ କରିବେ, ଜଣଙ୍କୁ ସହାୟକ କରିବେ, ପୁଂସା ସେଇ ବୁଦ୍ଧିର ସେଇ ବ୍ୟକ୍ତିର ପଶୁ ବୁଦ୍ଧି ବିଭିଦ୍ୟତେ, ତାର ପଶୁ ବୁଦ୍ଧି ପଳେଇବ, ପଶୁ ବୁଦ୍ଧିଟା କ'ଣ, ସମ୍ପାଦ କହୁଛନ୍ତି ଏ ହଁ ସମ୍ପାଦ କହୁଛନ୍ତି ସ ଭଗବାନ ଯଦାନୁବ୍ରତ ଅନୁକୂଳ ଭବତି ତଦା ପଶୁନାମ୍ବିବ ବୁଦ୍ଧିଭେଦ ଗତି ଅସତି। ପଶୁନା ବୁଦ୍ଧିଭେଦ କ'ଣ? ପଶୁର ଗୋଟେ ବୁଦ୍ଧିଭେଦ ଥାଏ। ପଶୁ ମଣିଷକୁ ପଶୁ ବୋଲି ଯିଏ ମୁଁ ମୋର ଭାବ ତାର ପଶୁ ବୋଲି ଭାବନା। କାହିଁକି କୁହାଗଲା ପଶୁ ମୁଁ ମୋର କ'ଣ କହୁଛନ୍ତି? ପଶୁ ନିଜକୁ ନିଜକୁ ଜାଣିକି ବି ସେ ଭାବେ ଇଏ ମୋଠୁ ଭିନ୍ନ ପଶୁର ବୁଦ୍ଧି। ମାଙ୍କଡ଼ ଦେଖିଛନ୍ତି ନା? ମାଙ୍କଡ଼ ତାର ପ୍ରଥମ କାମ ହେଲା ଘରେ ପଶେ। ଆମେ ସବୁ ଗାଁ ଗହଳି ରହିଛୁ, ଆମର ସବୁ ଭାଗବତ ପଲାର ମନେ ପଡ଼ିଯାଏ। ସିଏ ଆଗେ ଦେଖି କେଉଁଠି ମିରର ଅଛି ଅଇନା। ଆମେ ମାଙ୍କଡ଼କୁ ସବୁ ଗୋଡ଼େଇବା ପାଇଁ ଆମେ ଗାଁ ଗହଳିରେ ଭଙ୍ଗା ଅଇନାରେ ସୂର୍ଯ୍ୟଙ୍କର ଆଲୋକକୁ ପକେଇବୁ, ପକେଇ ତା ମୁହଁକୁ ପକେଇବୁ, ସିଟ୍ ମାରିବ ଡିଆଁ। ସିଏ ଭାବି ଏଠି କ'ଣ ଆଲୋକ ବୋଲେ ମୋ ମୁହଁରେ। ସିଏ ମାଙ୍କଡ଼କୁ ଗୋଡ଼େଇବାର ଆଉ କିଛି ଉପାୟ ନାହିଁ, ତା ମୁହଁ ଖାଲି ଲାଇଟ୍ ଏ ମିରର ଲାଇଟ୍ ପକେଇ ସୂର୍ଯ୍ୟଙ୍କ ପ୍ରତିପଳ ଲାଇନ୍ ସେଠି ଆମରି ପଳେଇବ। ଆଉ ମାଙ୍କଡ଼ର ଭଲ ସବୁଠୁ ପ୍ରିୟ ଜିନିଷ ହେଲା ଯଦି ଗୋଟିଏ ଭଙ୍ଗା ଅଇନା ପାଇଛି ଦିନ ମାନ କିଛି ଖାଇବୁ ତ ଖାଲି ମୁଣ୍ଡ ଦେଖୁଥିବୁ ଆଉ ତ ମୁହଁ ବାନ୍ଧର। ସିଏ ଭାବୁଥିବ ସିଏ ନିଜ ନୁହେଁ, ଆଉ ଟିକେ ହେଲା ତାକୁ ଖନ୍ତି ହଉଥିବ, କଥା କହୁଥିବ, ସିଏ ଭାବିବ ମୋତେ ଆଉ କିଏ ବସିଛି ପଶୁ ବୁଦ୍ଧି। ନିଜକୁ ବି ନିଜେ ଜାଣିପାରିବେ କାରଣ ତାର ବୁଦ୍ଧିରେ ରହିଛି ପରଭେଦ। ଆଉ କିଏ ଟିକେ ଆସିଲେ ଆପଣ ଦେଖନ୍ତୁ ସେ ପ୍ରାକ୍ଟିକାଲ ଜିନିଷ, ମନ୍ଦିରରେ ଆମର ଗାଡ଼ି ଥୁଆ ହେଇଥିବ, ମୁଁ ଦେଖେ ସେ ଚଢ଼େଇ ଗୁଡ଼ା, ଚଢ଼େଇ ଗୁଡ଼ା ସେ ଟାଟା ସୁମୋ ଗାଡ଼ିକି ଆସିବେ ଦିନ ମାନେ କିଛି କରିବେ। ଗୋଟେ ଚଢ଼େଇ ଥିଲେ ମୁଁ ଦେଖି ତିନି ଦିନ ପର୍ଯ୍ୟନ୍ତ କିଛି କଲେନି, ତା ଡ୍ୟୁଟି ନାହିଁ, ସେ ଖାଏ କି ନାହିଁ ଭଗବାନଙ୍କୁ ଜଣା, କେବଳ ଆସିବ ସେ ମିରରୁ ଖୁମ୍ପିବ, ମିରରଟା ଖୋପୁ ତ ସିଧା ଅନେଇ ଖେଳେ ମିରରଟା, ସିଏ ବସ୍ତୁ ମିରର ଷ୍ଟାଣ୍ଡରେ ମୁଣ୍ଡ କେମିତି କରି ଖେଳ ଖୋପୁ, ସିଏ ଭାବୁଛି ଆଉ ଗୋଟେ କିଏ ଭିତରେ ଅଛି ଏ ପଶୁ ବୋଧେ ଏତେ ତାର ଏ ଆରେ ଇଏ କିଏ ଗୋଟେ ଆସିଲା ମୋ ରାଜ୍ୟ ଭିତରକୁ। କୁକୁର ଦେଖୁନାହାନ୍ତି ତା ସୀମା ଭିତରକୁ କେହି ପଶେଇ ପାରିବ, ଆସିଲା ମାନେ ଆଉ ଗୋଟେ କୁକୁର ଖେତି ଖେତି ଆଣିକି ଛାଡ଼ିକି ଆସିବ, ତା ସୀମା ସୀମା ଭାରତକୁ ପଶିପାରିବ, ଏଠି ମୁଁ ରାଜା ଏ ପଶୁ ବୁଦ୍ଧି। ତେଣୁ ସେ ପଚାରିଲା ତୁମର ବୁଦ୍ଧି କେମିତି ମଧ୍ୟ ହେଲା, ଇଏ କହିଲେ ଯାହାଙ୍କ ମାୟାରେ ଜଗତରେ ସମସ୍ତଙ୍କ ବୁଦ୍ଧି ଭେଦ ହୁଏ ଆପଣଙ୍କର ବି ଗୁରୁଦେବ ବୁଦ୍ଧି ଭେଦ ହେଇଛି, ମୋର ବୁଦ୍ଧି ଭେଦ ହେଇଛି, ସେଇ ଭଗବାନଙ୍କୁ ଅଚିନ୍ତ ଈଶ୍ୱରଙ୍କୁ ପ୍ରଣାମ କରିଛି। ଆଉ ଯାହାଙ୍କର କୃପାରେ ଯିଏ ଅନୁବ୍ରତ ହେଲେ ଅନୁକୂଳ ହେଲେ ଏ ପଶୁ ବୁଦ୍ଧିଟା ପଳାଏ, ସେଇ ଭଗବାନଙ୍କୁ ପ୍ରଣାମ କରିଛି। ଉତ୍ତର କ'ଣ ଦେଉଛନ୍ତି ଦେଖନ୍ତୁ, ଏଠି କହୁଛନ୍ତି ଏ ପଶୁ ବୁଦ୍ଧିଟା କ'ଣ ମିଥ୍ୟା ସଂସାର ବିଷୟ ବିଭିଦ୍ୟତେ ଅଭିନ୍ନ ଆତ୍ମନିଷ୍ଠା ଭବତୀ। ଏ ମିଥ୍ୟା ସଂସାରରୁ ଯେଉଁ ବିଷୟ ଭାବନାଟା ଅଛି ଅଭିନ୍ନ ଆତ୍ମନିଷ୍ଠା ଭବତୀ, ଭଗବାନ ଯଦି ଅନୁକୂଳ ହେଇଯିବ ଏ ପଶୁ ବୁଦ୍ଧିଟା ପଳେଇବ। ପଶୁ ବୁଦ୍ଧିଟା କ'ଣ ନା ଅଭିନ୍ନ ଆତ୍ମନିଷ୍ଠା, ଏ ପ୍ରଭୁଙ୍କର ମୁଁ କାହିଁ କଷ୍ଟ ଦେବି ଏଇଟା ହବ। ଏଇ କଥାଟା କାହିଁକି ନା ବାସ୍ତବିକ ଆପଣଙ୍କ ଏବେ ପଶୁ ବୁଦ୍ଧି କ'ଣ ଏ ଚକ୍ରବାଦ ବହୁତ ଟିକାରେ ବହୁତ ଅର୍ଥ କରିଛି, ମୁଁ ସଂକ୍ଷେପରେ କହୁଛି। କାରଣ ଶରୀର ବୁଦ୍ଧିରେ ମଧ୍ୟ ଭେଦ ନାହିଁ, ଆତ୍ମା ବୁଦ୍ଧିରେ ମଧ୍ୟ ଭେଦ ନାହିଁ। କାରଣ ଶରୀର ବୁଦ୍ଧିରେ ଭେଦ କ'ଣ ଦେଖିବା ଉଚିତ, ସେ ଗୋଟେ ଶରୀର ଇଏ ଗୋଟେ ଶରୀର, ଯେ ସେ ଯେଉଁ ଶରୀର କଳା ହେଉ କି ଗୋରା ହେଉ ଶରୀରଟାର ଯେଉଁ ଉପାଦାନ ଅଛି ତା ଶରୀର ଯେଉଁ ଉପାଦାନ ଅଛି ମୋ ଶରୀର ବି ସେ ଉପାଦାନ, ଭେଦ କାହିଁ ଦେଖିବା? ଦେଖ ଭୂତି ଶରୀର ଦୃଷ୍ଟିରୁ ଭେଦ ଦେଖିବା ଉଚିତ ନାହିଁ, ଆଉ ଆତ୍ମଦୃଷ୍ଟିରୁ ଭେଦ ଦେଖିବା ଉଚିତ ନାହିଁ। କାହିଁକି? ଆତ୍ମା ତ ପରମାତ୍ମାଙ୍କର ଅଂଶ, ତେଣୁ ବୁଦ୍ଧି ଭେଦଟା କେଉଁ ଦୃଷ୍ଟିରୁ ଆସୁଛି? ପଶୁ ବୁଦ୍ଧି। ଏ ସ୍ୱରଧାରଣା ନୁହେଁ କି ଆତ୍ମଧାରଣା ବି ନୁହେଁ, ସ୍ୱରଧାରଣା ଯଦି ସିଏ ଆଟଲିଷ୍ଟ ଚିନ୍ତା କରିବେ ମରି ଯେମିତି ପଞ୍ଚଭୂତିକ ଶରୀର ତାର ଯେମିତି ପଞ୍ଚଭୂତିକ ଶରୀର, ତା ଭେଦ କାହିଁ ଦେଖିବେ? ଇଏ ଆମେରିକାନ ଲୋକ, ଇଏ ଇଣ୍ଡିଆନ ଲୋକ, ଇଏ ଆଫ୍ରିକାନ ଲୋକ, ଭେଦ କାହିଁ ଦେଖିବେ? ଇଏ କଳା, ଇଏ ଗୋରା, ଇଏ ନିଚ ଜାତି, ଇଏ ଉଚ୍ଚ ଜାତି, ଭେଦ କାହିଁ ଦେଖିବେ? ପଶୁ ବୁଦ୍ଧିଟା କିଭଳିଆ ଥାଏ ନା ଅଭିନ୍ନ ଆତ୍ମନିଷ୍ଠା ଯେତେବେଳେ ହେଇଯିବ ପଶୁ ବୁଦ୍ଧିଟା ଭିନ୍ନ ହେଇଯିବ, କାହା କୃପାରୁ? ଯାହାଙ୍କ କୃପାରୁ, ଯେଉଁ ପ୍ରଭୁ କୃପା କଲେ ଅନୁକୂଳ ହେଲେ। ଆଚ୍ଛା, ତାପରେ ତୃତୀୟ ଶ୍ଲୋକରେ କହୁଛନ୍ତି ଭେଦସ୍ୟ ତତ୍ତ୍ୱ ଦର୍ଶନ ମାହ ଉକ୍ତ ଲକ୍ଷଣ ଚକ୍ରବର୍ତ୍ତୀ କହୁଛନ୍ତି ପଶୁ ବୁଦ୍ଧି ମତାମ ସୁଦୁଃଖ। ଯଦି ହିରଣ୍ୟକଶିପୁ ହିରଣ୍ୟାକ୍ଷ ପଚାରିବେ ଭଗବାନ କିଭଳି ଏଭଳି କରନ୍ତି ବା ଭଗବାନଙ୍କ କୃପାରେ ମାୟାରେ ଏଭଳି କିଭଳି ହୁଏ, ନା ସେ ଲକ୍ଷଣକୁ ଜାଣିବା ଏତେ ସହଜ ନୁହେଁ। କାହିଁକି ନା ଭଗବାନଙ୍କୁ ଜାଣିବା, ଭଗବାନଙ୍କର ମାୟା ଶକ୍ତିକୁ ବୁଝା ହିଁ କଷ୍ଟ, ଭଗବାନ କ'ଣ ବୁଝିବ? ଭଗବାନଙ୍କୁ ବୁଝିବା କ'ଣ ଦେଖ, ଭଗବାନଙ୍କର ମାୟା ଶକ୍ତିକୁ ବୁଝିବା ପାଇଁ, ସେଥିପାଇଁ ଆଗେ ପ୍ରଳୟ ବେଳେ କ'ଣ ତାଙ୍କର ନା ମାର୍କଣ୍ଡେ ଋଷି, ପ୍ରଭୁ ଆପଣଙ୍କ ମାୟା ଶକ୍ତିକୁ ମୁଁ ଟିକେ ଦେଖି, ଭଗବାନଙ୍କୁ ଦେଖୁଛନ୍ତି ପ୍ରଭୁ ଆପଣଙ୍କ ମାୟା ଶକ୍ତିକୁ ମୁଁ ଟିକେ ଦେଖି, କାରଣ ଭଗବାନ ତ ଯାଇ ସିଧାସଳଖ କାମ କରନ୍ତି, ମାୟାଶକ୍ତ ପୁରା ମାନେ ଅଦ୍ଭୁତ କାମ କରନ୍ତି। ଶିବଜୀ ଭଗବାନ କ'ଣ ସମୁଦ୍ର ମନ୍ଥନ ସରିଲା ଭଗବାନଙ୍କୁ ଦର୍ଶନ କଲେ, ପ୍ରଭୁ ଆପଣଙ୍କ ମାୟାଶକ୍ତି ନାରୀ ରୂପଟା ଟିକେ ଦେଖିବେ, ମାୟାଶକ୍ତିକୁ ବୁଝାଇ ବଡ଼ କଷ୍ଟ ହେଇଯାଉଛି। ସେଥିପାଇଁ ଶିବଜୀ ଯେତେବେଳେ ଉଲଗ୍ନ ହେଇକି ଫେରିବେ, ଭଗବାନ ତ ଅନ୍ତରିତ ହେଇ ଯେତେବେଳେ ଆସିକି ସତୀଙ୍କୁ ପ୍ରବଚନ ଦେବେ, ଏତେ ସୁନ୍ଦର ପ୍ରବଚନ, ସତୀ ମୁଁ ହେଉଛି ଜଗତରେ ମାୟାର ଈଶ, ମାୟାର ପ୍ରଭୁ, ତୁମେ ଦେଖିଲ ତ ମୋର ଅବସ୍ଥା କ'ଣ ହେଲା, ସାଧାରଣ ଜୀବ କଥା କ'ଣ କରିବା। ସତୀଙ୍କୁ ପ୍ରବଚନ ଦେଇକି ବୁଝାଉଛନ୍ତି, ବହୁତ ସୁନ୍ଦର, ବହୁତ ସୁନ୍ଦର ପ୍ରବଚନ ସେଠି ଦେଇଛନ୍ତି, ମୁଁ ଜଗତର ମାୟାର ଈଶ, କିନ୍ତୁ ମୋର ଅବସ୍ଥା କ'ଣ ହେଲା ଦେଖିଲ ତ ଯାହାଙ୍କ ମାୟାରେ, ଆଉ ଏ ଜଗତର ସାଧାରଣ ଜୀବ କଥା କ'ଣ କହିବା, ସେ ତାଙ୍କ ମାୟାରେ ଯେ ମୋହିତ ହେଉନାହାନ୍ତି ସେଥିରେ କହିବାର କ'ଣ ଅଛି। ତେଣୁ ଭଗବାନଙ୍କର ମାୟାକୁ ବୁଝିବା ହିଁ କଷ୍ଟ, ଆଉ ଭଗବାନଙ୍କୁ ବଡ଼ ବଡ଼ ବିଦ୍ୱାନମାନେ ବି ବୁଝିପାରନ୍ତିନି, ଭଗବାନ କିପରି ବୁଦ୍ଧିଭେଦ କରୁଛନ୍ତି ଭଗବାନ ତୁମେ ଜାଣିପାରିବନି। କାଳେ ଷଣ୍ଡମର୍କ ପଚାରିବେ, ଯଦି ଭଗବାନ ତୋର ବୁଦ୍ଧିଭେଦ କଲେ ସେ ଭଗବାନଙ୍କୁ ଆମେ ଜାଣିବୁ, ଆମେ ତ ବହୁତ ପାଠ ପଢ଼ୁଛୁ ତୁମେ ଜାଣିପାରିବୁ, ଏଠି କହୁଛନ୍ତି ସ୍ୱୟେଷ ଆତ୍ମା ସ୍ୱପରେ ଅତି ସ୍ୱପରେ ଇତି ଅବୁଦ୍ଧିବି ଦୂରନ୍ତୟ ଅନୁକ୍ରମଣ ନିରୂପ୍ୟତେ ନିରୂପତେ ମୁହ୍ୟନ୍ତି ଯଦବତ୍ମନି ଦେବ ମୁହ୍ୟନ୍ତି ଯଦବତ୍ମନି ଭେଦବାଦିନ ବ୍ରହ୍ମାଦୟ ହି ଏଷ ଭିନତି ମେ ମତିମ୍। ହେ ଉକ୍ତ ଲକ୍ଷଣ ପୂର୍ବ ଲକ୍ଷଣ ବର୍ତ୍ତମାନ ବୁଝାଉଛନ୍ତି, ସ୍ୱୟେଷ ପରମାତ୍ମା କାହିଁକି ପଶୁବୁଦ୍ଧି ଆସୁଛି, କେତେ ସୁନ୍ଦର ଭାଗବତ ବୁଝାଉଛନ୍ତି, ସ୍ୱୟେଷ ପରମାତ୍ମା ସେ ହେଉଛନ୍ତି ପରମାତ୍ମା, ତୁ ଭେଦ ବୁଦ୍ଧି ଆସୁଛି ଆମେ ଜ୍ଞାନ କରୁଛେ ଯେ ତା ନିକଟରେ ଯଦି ପରମାତ୍ମା ଅଛନ୍ତି ମୋ ନିକଟରେ ଯଦି ପରମାତ୍ମା ଅଛନ୍ତି ଯଦି ଏଇଟା ଦର୍ଶନ କରିପାରିଲା ସେ କାହିଁ ଭେଦ ବୁଦ୍ଧି କରିବ। ଏଠି କହୁଛନ୍ତି ସ୍ୱୟେଷ ପରମାତ୍ମା ସ୍ୱପକ୍ଷା ପରବିପକ୍ଷା ଇତି କୁଶ୍ଚିତ ବୁଦ୍ଧି ଯେସନ୍, ସେଇ ଲୋକମାନେ ପରମାତ୍ମାକୁ ଜାଣିପାରିବେ ନା ତାଙ୍କର ମାୟାକୁ ଜାଣିପାରିବେ ନା, ଯେଉଁମାନଙ୍କର ବୁଦ୍ଧି ଭେଦ ହେଇଛି ଯେ ଇଏ ହେଉଛି ମୋର ପକ୍ଷ ସିଏ ହେଉଛି ପରପକ୍ଷ, ଇଏ ମୋ ନିଜ ଇଏ ମୋ ପର, ଏମାନେ ଜାଣିପାରିବେ ନା, କାହିଁକି ଜାଣିପାରିବେ ନା, ନା ଦୂରତ୍ୱୟା ଅର୍ଥ ଦୁର୍ଗମମ ଅନୁସରଣମ ଯଶ୍ୟାସ, ଯାହାଙ୍କର ଯାହାଙ୍କୁ ଅନୁସରଣ କରିବା ଦୂରତ୍ୱୟା ଦୁର୍ଗମ କେହି ତାଙ୍କୁ ଜାଣିପାରିବେ ନା। ଆଚ୍ଛା ଯଦି ପଚାରିବେ ଷଣ୍ଡମର୍ଗ ପଚାରିବେ ଶାସ୍ତ୍ର ପଢ଼ି କ'ଣ କି ଜାଣିପାରିବେ ନା, ନା ନ ଚ ସୁବୁଦ୍ଧି ବି ଶାସ୍ତ୍ରଜ୍ଞ ମୃଗୟମ ଏବ ତତ୍ ଅନୁସରଣ ଇତି ବାଚ୍ୟମ ଇତି ଆହ, ଶାସ୍ତ୍ରଜ୍ଞ ମାନେ ଅନୁସରଣ କରୁଛନ୍ତି ତଥାପି ଜାଣିପାରୁନାହାନ୍ତି। ଆଚ୍ଛା ଶାସ୍ତ୍ରଙ୍କ ଭିତରେ କାହାକୁ ନେଲେ, ଏଠି କହୁଛନ୍ତି ବ୍ରହ୍ମାଦୟୋ ହି ଏଷ ଭିନିତ ମେ ମତିମ୍, ସେଇ ମୋର ମତିକୁ ଭିନ୍ନ କରିଛନ୍ତି ଯାହାଙ୍କୁ ବ୍ରହ୍ମାଦି ଦେବତାମାନେ ବି ଅନ୍ୱେଷଣ କରି କେଉଁଥିରେ ଅନ୍ୱେଷଣ କରୁଛନ୍ତି, ଜ୍ଞାନ ଯୋଗ ମାର୍ଗରେ କି ନା, ଚକ୍ରତୀ ଅର୍ଥ କରୁଛନ୍ତି ଯତ୍ ବତ୍ମନି ଅନୁସରଣ ରୂପେ, ଯାହାଙ୍କର ପଥ ଅନୁସରଣ କରୁଛନ୍ତି କେଉଁ ପଥରେ, ଭକ୍ତି ଯୋଗେ, ଭକ୍ତି ଯୋଗରେ ବେଦବାଦୀ ଦିନା ବେଦ ତାତ୍ପର୍ଯ୍ୟ ବିବେଚନା ଅଭିମୟନ୍ତି, ବେଦ ଅଧ୍ୟୟନ କରି ବେଦବାଦୀମାନେ ଭକ୍ତି ଯୋଗରେ ଯେ ଅନ୍ୱେଷଣ କରିକି ବି ମୂହ୍ୟମାନ ହେଉଛନ୍ତି ଭଗବାନ ପରମାତ୍ମାକୁ ଜାଣିପାରୁନାହାନ୍ତି। ଜୁୟନ୍ତୁ ଜ୍ଞାନ ଲବ୍ଧ ଦୁର୍ବିଦଗ୍ଧା, ତୁମର କି ଜ୍ଞାନ ଯେ ତୁମେ ଜାଣିବ, ପ୍ରହ୍ଲାଦ ଅନ୍ତରେ କଥା କହୁଛନ୍ତି, ଯେଉଁମାନେ ବେଦବାଦୀ ବେଦର ଅର୍ଥକୁ ଜାଣନ୍ତି ଭକ୍ତି ମାର୍ଗରେ ଯାହାଙ୍କର ପଥକୁ ଅନ୍ୱେଷଣ କରି ମୂହ୍ୟମାନ ହେଉଛନ୍ତି, ପାଇନାହାନ୍ତି ସେ ପଥରେ ଯାଉଁ ଯାଉଁ ବି ମୁଣ୍ଡ ବୁଲି ଯାଉଛି। ବ୍ରହ୍ମାଙ୍କ କଥା କାହିଁ କହିଲେ, ବ୍ରହ୍ମା ଜୀ ସବୁଠୁ ବଡ଼ ଭକ୍ତ, ସେ ତ ଗୋବତ୍ସା ହରଣ କଲେ, ଗୋବତ୍ସା ବ୍ରହ୍ମାଙ୍କର ସ୍ତୁତି ଆପଣ ଶୁଣିବେ, ବ୍ରହ୍ମାଜୀ କେଉଁ ପୋଷ୍ଟ ମାଗିଛନ୍ତି ଆପଣ ଜାଣିବେ, ତାପରେ ତାଙ୍କର ବୁଦ୍ଧି ଭେଦ ହେଇଗଲା। ଆଉ ଭଗବାନ କେମିତି ଜାଣିବେ ଯେ, ତୁମେ ଜାଣିପାରିବ ନା, ଯାହାଙ୍କ ବୁଦ୍ଧିରେ ଯାହାଙ୍କ କୃପାରେ ବୁଦ୍ଧିଭେଦ ହେଉଛି ଜୀବର ମାୟା ବୁଦ୍ଧିଭେଦ ଆସୁଛି। ଆଚ୍ଛା ଯଦି ପଚାରିବେ, ଇଏ ତ ଶାସ୍ତ୍ର ବିସ୍ତାର ଦେଖିଏ ଷଣ୍ଡମର୍କ ଇଏ ପଚାରୁଛନ୍ତି, ନନୁ ପରମାତ୍ମା ନିର୍ବିକାରସ୍ୟ, ନନୁ ନିର୍ବିକାରସ୍ୟ କଥା ମତିଭେଦତ୍ୱ ମତିଭେଦକତ୍ୱ, ପରମାତ୍ମା ତ ସବୁବେଳେ ସମ, ପରମାତ୍ମା ତ ନିର୍ବିକାର, ସେ କାହାକୁ ସପୋର୍ଟ କରନ୍ତିନି କି କାହାକୁ ଏଗ୍ନେଷ୍ଟ କରନ୍ତିନି, ସେ ତ ନିର୍ବିକାର, ପରମାତ୍ମା ତ ସମ, ସେ କେମିତି ବୁଦ୍ଧିଭେଦ କରାଇଲେ, ସେ କେମିତି ତୁମର ବୁଦ୍ଧିଭେଦ କରାଇଲେ, ଆମର ଯେଉଁ ବୁଦ୍ଧିଭେଦ କରିଛନ୍ତି ତୁମଠାରୁ ବା ତୁମର ବୁଦ୍ଧିଭେଦ କରିଛନ୍ତି ଆମଠାରୁ ଏଇଟା କେମିତି କରିବେ କୁହ, କହୁଛନ୍ତି ନା ପରମାତ୍ମା ଏଭଳି ବୁଦ୍ଧିଭେଦ କରିନାହାନ୍ତି ମୋର। ପ୍ରହ୍ଲାଦ ମହାରାଜ କହୁଛନ୍ତି ଭାଗବତରେ ଶ୍ଳୋକ ହେଉଛି ରତ୍ନ, ମୋତେ ବହୁତ ସୁନ୍ଦର ଲାଗେ, जथा ब्रह्म त्यय ब्रह्मान् स्वयं आकर्ष सन्निधो तथा में विद्यते चेत चक्र पाणि जद्रुच्छया। प्रश्न पचार किए तुम मति भेद कर परमात्मा परमात्मा तो समस्त भल पाती से कहीं पर अपराण देखिए से कहीं कह असुर ये देवता कहते ना परमात्मा मोर व्यक्तिभेद मोर मतभेद आसीनी ये पचारे कहीं तोर मतभेद आस मोर कृष्ण प्रति चित्त किभली जाऊँगी जेहेतु विष्णु प्रति चित्त जा तुम भाव तो मुझे असुर मान विपक्ष बोली मो चित्त लगे कहते जथा भ्रमति अयो अयो मान लोह लोह नहीं कि लुहा ब्रह्मन हे ब्रह्म स्वयं आकर्ष सन्निध लुहाटा चुंबक निकट को जाऊँ किभली जाऊँ चुंबक ता शक्ति द्वारा लुहा को टाणुची प्रहलाद कमी बुझौं मोर मत बेधे मैंने तुम्हें भावच मु विष्णु को भल पाऊँ मु विष्णु निकट में मती लगे तुम निकट में मती को काटिद ना 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 चुंबक जबली ता धर्म द्वारा लुहा को टाणे स्वयं आकर्ष सन्निधो तथा तो भिद्यत चेत चक्रपाणी जद्रुछया मुझे उपाय कैना ये चक्रपाणी विष्णु ताक प्रति मोर चित्तटा जद्रुछया स्वामीपादार अर्थ ये सुंदर अर्थ करथा अयो लोहम आकर्षय आयस आयस्कानंतस्य समीपे स्वयं एव भ्रमती चुंबक निकट को जब स्वयं जाए तथा तो चेतस चक्रपाणी सन्निध हो मोर चित्त चक्रपाणी निकट पूरा निकट रही सन्निध हो कूतजात सन्निध यदि षंडमर को पचारे किभली से निकट को पलैगला ये कहते तदाह जब पृछति न कश्य तप दान आदि फलम कौन सी तपस्या करी कौन सी दान आदि फल द्वारा मोर चित्त विष्णु निकट को जाऊनी स्वयं चली जा चक्रवाद अर्थ कले चक्रवाद बड़े रसिकत सी तर अर्थ कले बहुत सुंदर अर्थ कले चक्रवाद अर्थ करयस्कांतेन स्वशक्त लोहम आकृष्य संयुक्त क्रियति चुंबक लुहार शक्ति को देखे ना परमात्मा भगवान स्वभाव कौन भगवान जीवन शक्ति को देखती ना भगवान आप भक्त हे आप भगवान को निकट को जीवे लुहार किए शक्ति अच्छे चुंबक निकट को जीव कौन ये चुंबक आकर्षण न कर चुंबक धर्मटा को छाड़देव लुहा जिते प्योर लुहा हेले भी सी चुंबक निकट को जापर चुंबकता शक्ति द्वारा लुहा को टाणु ये भक्त पर बहुत बड़ शिक्षा सब समय अपेक्षा कर प्रभु मुखंडे लुहा आम एमती लुहा नहीं गोटे जंक लुहा पूरा जंक लुहा कि आपण तो चुंबक शह शह गुण से शक्तिवान आप टाणिक नहीं आपण शक्ति द्वारा आप मन को टाणिक नहीं आपण पाखे लगा मोर शक्ति ना से भक्ति मन कबे मोर शुद्ध शुभ दिन होइबे उदय वृंदावन धाम मोर होइबे आश्रय भक्ति मैं प्रार्थना कर मोर के शुभ दिन आसो मो धाम को आश्रय कर मोर मन प्रभु निकट र केबे से दिन आसो ता मैंने प्रभु केबे कृपा करके मोते नेबे साधक केबे तार साधन भजन पर विश्वास करे ना एटा गुरु कहिसंति शास्त्र कहिछि मोटा करूछि किंतु मोर मन कण स्थिर अछि कि मु नाम कला बेले प्रभु को डाकिला बेले मोर मन कण स्थिर अछि कि मु ए चंचल मन द्वारा जो भगवान को आराधना करूछि एतरे कण जगन्नाथ संतुष्ट कि आमे जो लक्ष्य ये हूँ मोर परामर्ध गुरुदेव यही फिलोसफी को एकम्र बाडे बाडे कही वैष्णव राज्य आम गर्वर कह आम गर्वे कह आम शिष्य नहीं पार यही जिनटा को खोलिक शास्त्र आनी पूरा कह ना तुम साधन वजन भल कौन शक्ति ना तुम्हें गोटे क्षुद्र जीव तुम कौन शक्ति अच्छे तुम्हें कृष्ण को बस कर प्रेम तुम्हें सब बड़े कृष्ण डिपेंड कर तुम शक्ति पर डिपेंड करना ମୁଁ ବୃନ୍ଦାବନକୁ ଚାଲିଗଲେ ଲକ୍ଷ୍ମୀମାଳା ଜପ କରିଦେଲେ କୃଷ୍ଣଙ୍କୁ ପାଇଯିବି, ତାହେଲେ ତୁମ ସାଧନ କୃଷ୍ଣଙ୍କଠୁ ବଡ଼ ହେଇଗଲା, କୃଷ୍ଣ ଛୋଟ ହେଇଗଲେ ନା, କୃଷ୍ଣଙ୍କୁ ମିଳେ। କୃଷ୍ଣ କେତେବେଳେ ମୋତେ ବରଣ କରିବେ? ମୁଁ ଜଣେ ଅଯୋଗ୍ୟ ବ୍ୟକ୍ତି, ଯେଭଳି ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଥିଲେ, ମୋର ଗୋଟେ ଉଦାହରଣ ଆପଣଙ୍କୁ ଦେଉଛି। ବିଜୁ ପଟ୍ଟନାୟକ ମଝିରେ ମୋର ମନେ ପଡ଼ିଲା, ଆଜି ଏବେ ତ କହୁ ଏବେ ମନେ ପଡ଼ୁଛି, ମୁଁ ଉଦାହରଣ ଆପଣ ଭାବିବେନି, ମୁଁ ଗୋଟେ ଉଦାହରଣ ସେଟ୍ କରିକି ଆସେ ବୋଲି। ସେଥିପାଇଁ ବେଳେବେଳେ ବି ମୁଁ ଗୋଟେ ବିପରୀତ କଥା କହିବି, ଯେଉଁଟାକି ସାଧୁ ମୁଖରେ ବାହାରିବା ଉଚିତ ନୁହେଁ, ଯେଉଁଭଳି ସେଦିନ ମୁଁ କହିଦେବି ଯୁବକ ଯୁବତୀ କରି, ତାପରେ ଗୋଟେ ଟୋକା ବାହାରି ପଡ଼ିଲା। ସାଧୁଙ୍କର ବଚନ ନୁହେଁ, କିନ୍ତୁ ହଠାତ୍ ମୁଁ ଉଦାହରଣ ଦେଲାବେଳେ ଏମିତି କହିଦେଉଛି, ଆପଣମାନେ ସାଧୁଗୁଣରେ କ୍ଷମା କରୁନଥିବେ। ବିଜୁ ପଟ୍ଟନାୟକ ଗୋଟେ ରିକ୍ସାରେ ବସିଗଲା, ଗୋଟେ ବେପାର ବାହାରିଲା, ତାକୁ କେତେ 50 ଟଙ୍କା ନା କେତେ ଦେଇଥିଲା। ବହୁତ ରିକ୍ସାବାଲା ଥିଲେ, ସେ ଗାଡ଼ିରେ ଯିବା ଲୋକ, ସେ କାହିଁକି ସେ ରିକ୍ସା ଉପରେ ଚଢ଼ିଲା? ତାର ଇଚ୍ଛା, ସେ ରିକ୍ସାବାଲା ଉପରେ ଚଢ଼ିଗଲା, ତାକୁ 50 ଟଙ୍କା ଦେଇଥିଲା କି 100 ଟଙ୍କା ଦେଇଥିଲା, ବେପାର ବାହାରିଥିଲା, ଯେତେବେଳେ ସେ ଥିଲା ବଞ୍ଚିଥିଲା, ସିଏ ବରଣ କଲେ। ରିକ୍ସାବାଲା ବରଣ କରନ୍ତୁ, ରିକ୍ସାବାଲା ଡାକିଲା, ଆଜ୍ଞା ମୁଖ୍ୟମନ୍ତ୍ରୀ ଆପଣ ଆସନ୍ତୁ ମୋ ପାଖରେ ବସନ୍ତୁ। ଜଣେ ଡାକିଲାଣି, ଏହାର ସମ୍ମାନ ନାହିଁ କି? ସେ ଆସିନଥାନ୍ତି, ସିଏ ବରଣ କରିବେ, ଭଗବାନ ସେଭଳି ବରଣ କରିବେ। ଇଏ ଜୀବ ଜଗାଇବା ଧାଇ, ଜଗାଇବା ଧାଇ ମହାପ୍ରଭୁ ବରଣ କରିନାହାନ୍ତି, ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଜଗାଇବା ଧାଇ ବରଣ କରେ। ତେଣୁ ଆମର ସାଧନ ଭଜନ ବେଳେ ଯେ କୃଷ୍ଣଙ୍କୁ ପାଇଯିବା ନା, ସମ୍ପୂର୍ଣ୍ଣ ଡିପେଣ୍ଡ କରିବାକୁ ପଡ଼ିବ ସାଧୁଗୁରୁଙ୍କ ମର୍ସି ଉପରେ, ଓନ୍ଲି ବାଇ ମର୍ସି, କେବଳ କୃପା। ଏଇଟା ଗୁରୁଦେବ ବାଡ଼େଇକି କୁହନ୍ତି, ଏଇଟା ବୃନ୍ଦାବନ କ'ଣ ଯିବୁ ତୁ, ଏଇଟା କ'ଣ କରିବୁ, ସେଇଟା କ'ଣ କରିବୁ ନା, ସାଧୁଗୁରୁ ଯାହା କରିଥିଲେ ଆଜିଟିଜ୍ ପାଳନ କରିବାକୁ ପଡ଼ିବ, କାରଣ ସାଧୁଗୁରୁ କିଛି କହିନାହାନ୍ତି, ଯେଉଁଟା ତାଙ୍କ ମନ ଧର ତାଙ୍କର ସୁଖ ପାଇଁ, ସାଧୁ କୁହନ୍ତି କୃଷ୍ଣଙ୍କ ସୁଖ ପାଇଁ। ସାଧୁ ଜାଣନ୍ତି, ଜଣେ ଲୋକ କହିଲେ, ଯୁକ୍ତି କହିଲେ, ଆପଣ କେମିତି ଜାଣୁଛନ୍ତି ସ୍ୱାମୀପାଦ କେମିତି ଜାଣିଲେ ଏ କଥାଟାକୁ, ଏଇ ଅର୍ଥଟା କଲେ, ଚକ୍ରୀପାଦ କେମିତି ଜାଣିଲେ ଏ କଥା, ମୋତେ ଯୁକ୍ତି କଲେ ଏମିତି ପୁରୀରେ। ମୁଁ ତାକୁ ଉଦାହରଣ ଦେଲି, ସ୍ତ୍ରୀ କେମିତି ଜାଣେ ସ୍ୱାମୀ କ'ଣ ଖାଆନ୍ତି ବୋଲି କୁହ, ତୁମ ସ୍ତ୍ରୀ କେମିତି ଜାଣିଲା ଯେ ତୁମକୁ କ'ଣ ଭଲ ଲାଗେ, କାହିଁକି ନା ସେ ସ୍ତ୍ରୀ ପାଖରେ ରହୁଛନ୍ତି, ସ୍ତ୍ରୀ ସ୍ୱାମୀ ପାଖରେ ରହୁଛି, ସେ ତାର ମନୋଭାବକୁ ଜାଣେ। ଭକ୍ତ ଭଗବାନଙ୍କ ପାଖରେ ରହିଛି, ପାଖରେ ମାନେ ସାଧବେ ହୃଦୟ ମହ୍ୟମ ସାଧୁନାତ ହୃଦୟ ହମ ମଦନ୍ୟତେ ଜାଣନ୍ତି ନାହୁଁ ତେଭ୍ୟା ମନାଗପି। ସାଧୁ ଭଗବାନଙ୍କ ହୃଦୟରେ ରହିଛି, ତାହେଲେ ଭଗବାନ ସାଧୁକୁ ଧାରଣ କରିଛନ୍ତି। ଆଚ୍ଛା, ତାହେଲେ ସାଧୁ ଯଦି ଭଗବାନ ସାଧୁକୁ ରଖିଛନ୍ତି, ସାଧୁ ତ କାହାକୁ ଧାରଣ କରିଛନ୍ତି? ସାଧୁ ହୃଦୟ କ'ଣ ଫାଙ୍କା ଅଛି କି? ନା, ଭଗବାନ ସାଧୁଙ୍କୁ ଭଲ ପାଇକି ହୃଦୟରେ ଧରିଲେ ସୁଦ୍ଧା ସାଧୁ ତାଙ୍କ ହୃଦୟକୁ ଫାଙ୍କା ରଖିନାହାନ୍ତି। ସାଧୁନା ହୃଦୟ ଅହମ ସାଧୁନା ହୃଦୟ ତୁମ ମହ୍ୟମ, ସାଧୁ ମୋତେ ହୃଦୟରେ ରଖିଛି, ତେଣୁ ଜ୍ଞାପ ଆଉ ନାହିଁ ମନୋଭାବ ସେ ଜାଣନ୍ତି, ସେ କାହିଁ ଜାଣିପାରିବନି ତାଙ୍କ ମନୋଭାବ। ତୁମେ ତୁମ ସ୍ତ୍ରୀ ପାଖରେ ତୁମ ସ୍ତ୍ରୀ ମନ, ତୁମେ ତୁମ ସ୍ତ୍ରୀ ମନକୁ ସ୍ପର୍ଶ କରିପାରୁନି କି ସ୍ତ୍ରୀ ତୁମ ମନକୁ ସ୍ପର୍ଶ କରିପାରୁନି, ଗୋଟିଏ ଘରେ ରହିଲେ ବି, କିନ୍ତୁ ଇଏ ଦୁଇ ଜଣ ଯାକ ହୃଦୟ ଭିତରେ ପଶିଛନ୍ତି, ଆଉ ବାକି କ'ଣ ରହିବ ଯେ ସେ ଜାଣିପାରିବେନି, କାହିଁକି ଟିକା ଅର୍ଥ କରେ ତୁମେ ବୁଝିବ, ତୁମେ ବୁଝିବ ପାଟି ହବ ତା, ସେ କ'ଣ ଉତ୍ତର ଦେବ? ତୁମ ସ୍ତ୍ରୀ ତୁମ ମନୋଭାବ ଜାଣିପାରୁଛି, ଯିଏ ହୃଦୟରେ କୃଷ୍ଣଙ୍କୁ ଧାରଣା କରୁଛନ୍ତି, କୃଷ୍ଣ ତାଙ୍କୁ ହୃଦୟ ଧାରଣ କରିଛନ୍ତି, ସେ ଜାଣିପାରିବେନି କୃଷ୍ଣ କାହିଁକି ଶ୍ଳୋକ କହିଛନ୍ତି, କୃଷ୍ଣ ତାଙ୍କୁ ଜଣାଇଲେ ନୃସିଂହ, ଯେତେବେଳେ ସ୍ୱାମୀ ତାଙ୍କ ଟୀକା ଲେଖୁଛନ୍ତି ପ୍ରଥମେ କହୁଛନ୍ତି ନୃସିଂହ କୃପୟା, ଲାଷ୍ଟରେ ଯେତେବେଳେ ପ୍ରଣାମ କରିବେ ଭାଗବତ ଶେଷରେ, ଯେତେବେଳେ ଦ୍ୱାଦଶ ସ୍କନ୍ଧ ଶେଷରେ ପ୍ରଣାମ କରିବେ, ସ୍ୱାମୀପାଦଙ୍କ ପ୍ରଣାମଟାକୁ ପଢ଼ିଦେଲେ ଜଣେ ବୁଝିପାରିବ ସ୍ୱାମୀପାଦ କ'ଣ ଥିଲେ, ମୁଁ କେଉଁଠି ଆଉ ଭାଗବତ କେଉଁଠି, କେତେ ଦୈନ୍ୟରେ ସେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତାଙ୍କୁ ସବୁ ଜଣାଇଛନ୍ତି। ଇଏ ବୁଦ୍ଧିଭେଦ, ମୁଁ ଏ କଥା କହୁଥିଲି, ଜୀବ କେବେବେଳେ ତାର ଭଜନ ସାଧନ ତାର ଯୋଗ୍ୟତା ବଳରେ ଭଗବାନଙ୍କୁ ଆକର୍ଷଣ କରିପାରିବନି, ପ୍ରହ୍ଲାଦ ସେୟା କହୁଛନ୍ତି, ଚକ୍ରଧର ବଡ଼ ରସିକତା ସେ କହୁଛନ୍ତି, ଯେଭଳି ଚୁମ୍ବକ ତା ଶବ୍ଦରେ ଲୁହାକୁ ଟାଣୁଛି, ଆଉ ଲୁହାକୁ ସିଏ ଉଦାହରଣ ଏମିତି ଦେଉଛନ୍ତି, ପ୍ରଭୁ ତୁମେ ଯେଉଁ ଭେଦବୁଦ୍ଧି ଦେଖୁଛ ମୋ ନିକଟରେ, କିଭଳି ନା ପ୍ରଭୁ ମୋତେ ତୁମ ନିକଟରୁ ଟାଣି ନେଉଛନ୍ତି ତାଙ୍କ ପାଖକୁ, ତେଣୁ ତୁମେ ଦେଖୁଛ ତୁମ ପାଖରୁ ମୁଁ ଭିନ୍ନ ହେଇନି, ତୁମେ ଏଇଟା ଦେଖୁଛ, ମୋର ଭେଦବୁଦ୍ଧି ହେଇନି। ଯେଭଳି ଲୁହାକୁ ଚୁମ୍ବକ ଟାଣି ନେଇଗଲା ପରେ ଲୁହା ଗୋଟେ ସ୍ଥାନରୁ ପଳା, ଇଏ ପଚାରୁଛନ୍ତି କିଭଳି ତୁମର ମୃତ୍ୟୁ ଭେଦ ହେଲା, ଏଠି ସେ କହୁଛନ୍ତି ଯେଭଳି ସ୍ୱାଭାବିକ ପ୍ରଭୁ କୃପା ସମ୍ପାଦ ଚକ୍ରଧର କହୁଛନ୍ତି, ଏବ ଯଥା ତଥିବ ଚକ୍ରପାଣେ ଅବି ସ୍ୱସ୍ୱଭାବମ ଏବାୟମ ଯତ୍ କୃପା ପରବର୍ଷ, ଚକ୍ରପାଣି କୃପା ପରବର୍ଷ ହେଇକି ସ୍ୱଭକ୍ତସ୍ୟ ଚେତସ୍ୟ ସୁସ୍ମିନ ଆକର୍ଷୟତି ଇତି। ଚକ୍ରପାଣି କ'ଣ କରନ୍ତି, ନିଜ ଭକ୍ତକୁ କୃପା ପରବର୍ଷ ହେଇକି ଆକର୍ଷଣ କରନ୍ତି। ଜଗନ୍ନାଥଙ୍କର ତୁମେ ମୁଣ୍ଡ ବାଡ଼େଇକି ପଡ଼ିଗଲେ ଜଗନ୍ନାଥ ତୁମଟା ଆକର୍ଷଣ କରିବ ନା, ତୁମେ ସିଏ ଯେତେବେଳେ ଇଚ୍ଛା କରିବେ ଇଏ ହେଉଛନ୍ତି ମୋର ଯୋଗ୍ୟ ବ୍ୟକ୍ତି, ଆଙ୍କ ସାଙ୍ଗରେ ମୁଁ ଖେଳା କରିବି, ସିଏ ଚଏସ୍ କରିବି। ତୁମେ ବିବାହ ହଉଛ, ବିବାହ ଚଏସ୍ଟା ତୁମର ନା, ବିବାହ ତୁମେ ଯାଇକି ଝିଅଟାକୁ ଦେଖିକି ଆସୁଛ, ତାର ଗୁଣ ଦେଖୁଛ, ତାକୁ ପଚାରୁଛ, ତୁମେ ବିବାହ ହଉଛ, ତୁମେ ଚଏସ୍ କରୁଛ ନା। ଆଉ ତୁମକୁ କୃଷ୍ଣ ତୁମକୁ ଦାସୀ କରି ରଖିବି କ'ଣ, ସିଏ ଆଗେ ଚଏସ୍ କରିବେନି, ଇଏ ମୋର ଦାସୀ ଭାବେ ଯୋଗ୍ୟ ଅଛି କି, ଇଏ ମୋ ସାଙ୍ଗେ ଖେଳିପାରିବି, ଚଏସ୍ଟା ତାଙ୍କର। ତୁମେ କହିବ ମୁଁ ଏହାକୁ ବିବାହ, ତୁ ମନକୁ ମନ ତୁ ଏଇ ଟଲି ଚଲୁଥିବୁ, ତୁ କହିବୁ ମୁଁ ଆଏ ସବୁଥିରେ ଯୋଗ ବିବାହ, ତୋ ମନକୁ ମନ ତୁ ଯାଉଠୁ ଖାଉଥିବ ବାପା, ତୁ ବିବାହ ହେଇପାରିବୁ। ସିଏ ଚଏସ୍ କରିବାର ଅଛି ନା, କାରଣ ତାଙ୍କ ଯୋଗ୍ୟତାର ଅଧିକା, ତୁମ ଯୋଗ୍ୟତା ଅଧିକ ନୁହେଁ ତ, କୃଷ୍ଣ ଯୋଗ୍ୟତାର ଅଧିକା, ସିଏ ଚଏସ୍ କରିବ। ଏଇଟା ବଦ୍ଧ ଜୀବ ହେଲେ ଜଣେ ଜଗାଇ ମାଧ୍ୟମକୁ ମହାପ୍ରଭୁ ଚଏସ୍ କଲେ ନା, ସିଏ ଚଏସ୍ କରିବ। ଶବରୀକୁ ରାମଚନ୍ଦ୍ର ମହାପ୍ରଭୁ ଚଏସ୍ କଲେ ନା, କୁବ୍ଜାକୁ କୃଷ୍ଣ ଚଏସ୍ କଲେ ନା। ଏତେ ସୁନ୍ଦର ନାରୀ ଥିଲେ ମଥୁରାରେ, କୁବ୍ଜାକୁ ଦେଖିକି କୁବ୍ଜାର ପ୍ରଭୁ କହିଲେ ଆକୁ ହିଁ ମୁଁ କୃପା କରିବି, ଇଏ ମୋର କ୍ୟାଣ୍ଡିଡେଟ୍। ଏଇଟା ନିର୍ଭର, ପୁରା ସମ୍ପୂର୍ଣ୍ଣ ପ୍ରଭୁଙ୍କ ଉପରେ ନିର୍ଭର। ପ୍ରଭୁ ଗୋଟେ ସୁନ୍ଦର ପ୍ରବଚନ, ପ୍ରଭୁ ମୁଁ ଆପଣଙ୍କୁ ସେବା କରି କିଭଳି ସନ୍ତୁଷ୍ଟ କରିବି, ଆପଣ କେଉଁ ରସରେ ମୋ ନିକଟରୁ ସେବା ନେବେ। ଆଜି ତ ଶୁଣିଲା ବେଳକୁ ଗୋପୀ ହେବା ପାଇଁ ଭଲ ଲାଗୁଛି, ହଁ ଗୋପୀ ଶ୍ରେଷ୍ଠ ଭକ୍ତ, ଆଜି ମୁଁ ଗୋପୀ ହେଇଯିବି। କାଲି ଶୁଣିଲା ବେଳକୁ ସଖ୍ୟ ରସ ଭଲ, ମୁଁ ସଖା ହେଇଯିବି। କାଲି ଶୁଣିଲା ବେଳକୁ ମଧୁମଙ୍ଗଳ ରସ ଭଲ, ମୁଁ ମଧୁମଙ୍ଗଳ ହେଇଯିବି। ତୁମେ ମନକୁ ମନ ତ ସବୁ ଦିଲିକା ଲଡ଼ୁ ଖାଇବ, କିରେ କୃଷ୍ଣ ତୁମକୁ କେମିତି ଭଲ ପାଉଛନ୍ତି ସେଇଟା କିଛି କୃଷ୍ଣ ଆଣନ୍ତି। କୃଷ୍ଣ ତୁମକୁ ନଚେଇକି କି ସୁଖ ପାଇବେ, ତୁମେ କି ଡ୍ରାମା ତାଙ୍କ ସାଙ୍ଗରେ କରିପାରିବ ସିଏ ଜାଣନ୍ତି। ତେଣୁ ସିଏ ସାଧୁଗୁରୁଙ୍କ ଦ୍ୱାରା ତୁମକୁ ସ୍ମରଣ କରିବେ, ସିଏ ଚଏସ୍ କରିବେ, ଇଏ ମୋ ପାଖରେ ଏଇ ରୋଲ୍ଟା କରିପାରିବ। ତେଣୁ ଭକ୍ତ କ'ଣ ପ୍ରାର୍ଥନା କରିବ, ପ୍ରଭୁ ମୁଁ ତ ଅନାଦି କାଳରୁ ଆପଣଙ୍କ ପାଖରୁ, ଆପଣଙ୍କ ପାଖରେ ମୋର ଟାୱାର ଲାଗୁନି, ସଂସାର ପାଖରେ ମୋର ଟାୱାର ଲାଗୁଛି, ମୋଟେ ମୋର ଟାୱାର ଆପଣଙ୍କ ପାଖରେ ଲାଗୁନି, ମୁଁ କେମିତି ଜାଣିବି ଯେ ଆପଣଙ୍କୁ ମୁଁ କେମିତି ଖୁସି କରିବି, ମୁଁ ଜାଣିବି। ଆପଣ ଟିକେ ଦୟା କରିକି ଟାୱାରଟା ମୋ ଫୋନ୍ରେ ଲଗାନ୍ତୁ, ଆପଣଙ୍କୁ ମୁଁ କେମିତି ସେବା କଲେ ଆପଣ ଖୁସି ହେବେ, ସଖ୍ୟ ରସରେ କି ଦାସ୍ୟ ରସରେ କି ବାତ୍ସଲ୍ୟ ରସରେ କି ମାଧୁର୍ଯ୍ୟ ରସରେ, ଆପଣ ଜାଣ, ଆପଣ ସେଇଟା ମୋ ନିକଟରେ ପ୍ରକାଶ କର, କେମିତି ମୁଁ ଆପଣଙ୍କୁ ଖୁସି କରିବି, ମୋ ଖୁସି ପାଇଁ ନୁହଁ। ଆଉ ତୁମେ ଯେଉଁଟା ଚଏସ୍ କରୁଛ ମୁଁ ଗୋପୀ ହେବି, ସେଟା ତୁମ ଚଏସ୍, ତୁମେ ଗୋପୀ ହେବ କି ତପି ହେବ ତୁମେ ଜାଣିନ। ସେଥିପାଇଁ ଚକ୍ରଦାତ କହୁଛନ୍ତି ସୁସ୍ମିନ୍ କୃପାୟା ଆକର୍ଷଣ, ପ୍ରଭୁ ତାଙ୍କ କୃପାରେ ଆକର୍ଷଣ କରିବେ। ଚୈତନ୍ୟ ଚୈତନ୍ୟ ତାର ପ୍ରମାଣ କାଟିକି ତୁମେ ଯାଇ, ମହାପ୍ରଭୁ ସେ କାଟିକି ଯାଇପାରିବେ ପ୍ରମାଣ। ସର୍ବାକର୍ଷକ ସର୍ବଲାଦ ମହାରସାୟନ, ସର୍ବାକର୍ଷକ ସର୍ବଲାଦ ମହାରସାୟନ, ଆପନାର ବଲେ କରେ ସବ ବିସ୍ମାରଣ, ଆପନାର ବଳେ କରେ ସବ ବିସ୍ମାରଣ।
ଆତ୍ମାରାମ ଶ୍ଳୋକର ବ୍ୟାଖ୍ୟା ଦେଲା ମହାପ୍ରଭୁ ଦେଉଛନ୍ତି ସାର୍ବଭଟ୍ଟାଚାର୍ଯ୍ୟଙ୍କୁ, ଭଗବାନଙ୍କର ଗୁଣ କହୁଛନ୍ତି। ଆଚ୍ଛା ଭଗବାନ କାହିଁକି ଆକର୍ଷଣ କରିବେ ନା, ସର୍ବାକର୍ଷକ ତୁମେ କ'ଣ ସର୍ବାକର୍ଷକ କି, କୃଷ୍ଣ ସର୍ବାକର୍ଷକ ତାଙ୍କରେ ସିଏ ଆକର୍ଷଣ କରିବେ ନା, ଆମେ କିନ୍ତୁ ଆକର୍ଷଣ କରିବା, ଲୁହା କହିବ ମୁଁ ଚୁମକୁ ଟାଣି ଆଣି ଆସିବି, ଏଇଟା ହେଇପାରେ। ଏ ଧର୍ମଟା ଏ ଜଗତରେ ଏ ଜଡ଼ ଉଦାହରଣ ଦିଆଯାଏ, ଯଦି ଲୁହାଟା ହେଭି ହେଇଯିବ ଚୁମକୁ ଟାଣି ନେଇ ଆସିବ, କିନ୍ତୁ ଜୀବ ତ ହେଉଛି ପରମାତ୍ମାଙ୍କର ଅଂଶ ନା, ସେ ତ କେବେ ପରମାତ୍ମା ହେଇପାରିବନି, ତେଣୁ ସେ କେଉଁ ଟାଣି ଆଣିବ ଯେ କୃଷ୍ଣଙ୍କୁ ଆଣିପାରିବେ। ଏଠି ସେ କହୁଛନ୍ତି ସର୍ବାକର୍ଷକ, ଆଚ୍ଛା ସିଏ ଯେ କୃଷ୍ଣଙ୍କୁ ଟାଣି ନେବେ, ଜୀବ ତ ଏ ଜୀବକୁ ଟାଣି ନେବେ, ଜୀବ ତ ଏଠି ବହୁତ ସୁଖ ପାଉଛି, ସ୍ତ୍ରୀ ଛୁଆ ପିଲା ସୁଖ ପାଉଛି ନା, ୟା ସୁଖଠାରୁ କୃଷ୍ଣ ଯେଉଁ ଟାଣିକି ନେବେ ତାଙ୍କ ନିକଟରେ ସର୍ବାଲାଧକ, ସମସ୍ତଙ୍କୁ ଆନନ୍ଦ ଦିଅନ୍ତି, ଆନନ୍ଦ ବ୍ରହ୍ମଦି ପରମାନନ୍ଦ ପ୍ରଦର୍ଶୀ, ସେଥିପାଇଁ ସେ ସମସ୍ତଙ୍କୁ ଟାଣି ନିଅନ୍ତି, ସଂସାର ଦୁଃଖ ଯିବ ଭୁଲିଯିବ। ଆଉ ସେଠି ଏଠି ତ କେତେ ରସ ମିଳୁଛି, ଆମ୍ବର ରସ, ଇଏ ଜୋକିଂ କଲେ ରସ, କେତେ ରସ ମିଳୁଛି ଏଠି, କାର୍ଟୁନ୍ ଦେଖିଲେ ରସ, ସେଠି ରସ ଅଛି ନା, ଭଗବାନ ମହାରସାୟନ, ଭଗବାନ ମହାରସାୟନ, ଭଗବାନ ଯେତେବେଳେ ମଧୁମଙ୍ଗଳ ସାଙ୍ଗରେ ବିଶ୍ୱନାଥ ଚକ୍ର ଠାକୁର ତାଙ୍କର ପ୍ରେମ ସମ୍ପୁଟ ଯେତେବେଳେ ରଚନା କରିଛନ୍ତି, ସେ ସିଧା କହୁଛନ୍ତି ନ ମମ ଏବ ରଚିତମ इति ममस पूर्णम साक्षात दर्शनम मुझे देखिकी लिखुची ए मु लेखिनी मु देखुची एगुड़ी लिखुची सी दर्शन करुले राधाकृष्ण लीला सब बहुत मजा मजा लीला लिखिंट ये आसवे कृष्ण जो बिहार बसती देखते भक्त मधुमंगल कि कृष्ण को आनंद दिखते कृष्ण बिहार बसते राधाराणी तो आसन कारण जटिला बंद करदे जापर बुड़बधु हो जीव आते मथुरा नगर सारा सबुआ कूलटा बोली अपवाद हे कृष्ण तो दुखर बसते मधुमंगल आसिक कह सर्वाधव को भी भक्त आलोक दिए कृष्ण तुम हाथ देख तुम हाथ देखा मु कृष्ण कहीं हाथ देख तुम ज्ञान तुम्हें गौड़ घर पिला गाय चर चल मु ब्राह्मण छुआ ब्राह्मण छुआ तो हाथ देखिकी मु भाग्य जाणीदेवी तोर राधारानी सहित मिलन हे कि ना तु कौन जान कांदी जीवन टा तोर चली गले तु सुख पाइब कि तु राधारा मिल पार तो हाथा देखा मु ब्राह्मण छुआ मु जात ए तो हाथ देखी कहीदेवी तो कपाल देखा दीटा मार मत चाह हाथ देखा दीटा मिसे मुदेवी तो तु राधारानी सहित भेट पारि ना न कृष्ण एत विरह बस थे कौन कह एक कथा कह कृष्ण बोठ हस सर्वाधक रसायन कहीं भगवान सहित युक्त होगा भगवान रसर भंडार रस वैस ए जगत किए आनंद मिले आनंद घन भगवान तेरे सर्वाकर्षक सर्वाल्लाद सर्वा रसायन आप सुनला मुझे जीवि बढ़िया ही जिन ना ना जमी आम प्रभु कहते मुझे गोल बृंदावन जी गोलबन क्या ये एसीड हो भल खाई हो बहुत कष्ट से पलैगले कि ना से तुम जीव इवा कह आपनार भल कै सब विस्मरण निजे टाणी ने जगत को भूले देवे सीना भूले दे तो आप इच्छा हे जाए गोलब बृंदावन द्वारे पशिक भी इच्छा हे गांगुराम सूट टे खाई आसती आगे तो किसी मिलवन ना प्रभु ये कृपा करदे सब विस्मरण करदे आप भक्ति मुक्ति सुख भी भूल जीव हाँ भक्ति मुक्ति सिद्धि सुख छाड़ा जार बंधे भक्ति मुक्ति सिद्धि सुख छाड़ा जार बंधे अलौकिक शक्ति गुणे कृष्ण कृपा बांधे शास्त्र युक्ति नहीं जानी सिद्धांत विचार शास्त्र युक्ति नहीं जानी सिद्धांत विचार ये स्वभावे गुणे जाते माधुर्य सार महाप्रभु सनातन गोस्वामी शिक्षा दौरान आत्माराम श्लोक लीलार ये शास्त्र जुक्ति दे तुम ये साधन कले या पाइज एटा कले या मुझे मानवी ना शास्त्र जुक्ति नहीं सिद्धांत विचार ये शास्त्र जुक्ति कथा मुझे मुझे सिद्धांत विचार कह कौन विचार कह स्वभाव गुणे जाते माधुर्य सार कृष्ण स्वभाव ये माधुर्य सी जीव को आकर्षण कर जीव या कले या कर कृष्ण को पाइब ये शास्त्र जुक्ति अच्छी ये गोटे भिन्न सिद्धांत किंतु सिद्धांत सार कृष्ण माधुर्य कृष्ण जीव को आकर्षण कर नहीं पाए अच्छा भुक्ति मुक्ति सब भूल देवे कहते भुक्ति मुक्ति सिद्धि सुख छाड़ाए जार गंधे माधुर्यटा भि किए दर्शन कले किए नाम कले सी गंध बासन पड़े ये सुख पड़ेज अलौकिक शक्ति गुणे कृष्ण कृपार बांधे कृष्ण तक निज कृपार निज को बांधे प्रहलाद महाराज बांधे ना से गत पढ़ु कृष्ण ग्रह कहित आत्मा गोविंद परिरंभित ग्रह कृष्ण रूपक ग्रह प्रहलाद महाराज मनरे लगे भूत को कौन के इनभैट कर ଭୂତ ଗୋଟିଏ ଲୋଭନୀୟ ଜିନିଷରେ ଚକ୍ରବର୍ତ୍ତୀ କହୁଥିଲେ ନା, ଲୋଭନୀୟ ଜିନିଷରେ ଜଣଙ୍କ ଦେହରେ ପ୍ରବେଶ କରେ, ଭୂତ ଆସିକି ସୂକ୍ଷ୍ମ ଶରୀରରେ ଆସିକି ସ୍ଥୂଳ ଶରୀରରେ ପ୍ରବେଶ କରୁଛି। ସ୍ଥୂଳ ଶରୀରଟା କ'ଣ, କିଏ ଖୋଜୁଛି କି ଭୂତ ତୁ କେଉଁଠି ଅଛରେ ବାପା ମୋ ଦେହରେ ଆସିକି ପହସ, ସେ ତ ଖୋଜିଲେ ନା। ସେଭଳି କୃଷ୍ଣ ଗ୍ରହ ପ୍ରହିତ ଆତ୍ମା, କୃଷ୍ଣ ଗ୍ରହ ରୂପରେ ଆସିଥିଲେ, କାହିଁକି ନା ପ୍ରହ୍ଲାଦର ଯେଉଁ ମନ ଲୋଭନୀୟ ମନରେ ଗ୍ରହ ଗ୍ରହ ଭଳି ଗ୍ରାସ କରି ରଖିଥିଲେ। ସେଥିପାଇଁ ଏଇ ଚକ୍ର ୟା ପରେ ପରେ ଟିକା ସବୁ ଆସିବ, ଆପଣ ପରେ ଶୁଣିବେ। ବୃଣୀତେ ନୟାତ୍ମା ପ୍ରବଚନ ଲଭ୍ୟ ନ ମେଧା ବହି ତମେ ବା ବୃଣୀତେ, ସିଏ ବରଣ କରିବ, ବରଣଟା ଜୀବ କରିବ କୃଷ୍ଣ ପାଇଁ। ତେଣୁ ପ୍ରହ୍ଲାଦ କୁମାର ଯେଉଁ କହୁଛନ୍ତି କୃଷ୍ଣଙ୍କ କୃପା ଯୋଗୁଁ, ଇଏ ପଚାରା ତୁମର ବୁଦ୍ଧିଭେଦ କାହିଁକି ହେଲା, ବୁଦ୍ଧିଭେଦ ପ୍ରଭୁ କରିଛନ୍ତି, ପରମାତ୍ମା ତ ନିରପେକ୍ଷ, ସେ ତ ନିର୍ବିକାର, ସେ ତ ବୁଦ୍ଧିଭେଦ କରିନାହାନ୍ତି। ନା ସ୍ୱାଭାବିକ ଭାବରେ ପରମାତ୍ମା ପ୍ରତି ମୋର ମତି ପଳାଉଛି, ଏଇଟା ତୁମେ ବୁଦ୍ଧିଭେଦ ବୋଲି କାହିଁ ଜ୍ଞାନ କରୁଛ, ଯଦୃଚ୍ଛା ନ ତ ଯୋଗ ବଳେ। ଆଉ ଗୋଟିଏ କିଛି ଠିକ୍ ଅଛି, ଯେ ଆଉ ଦୁଇଟି ଶ୍ଳୋକ ପାଠ କରି ମୁଁ ବିଶ୍ରାମ ଦେବି। ଶ୍ରୀ ନାରଦ ଉବାଚ, ଏତାବତ୍ ବ୍ରାହ୍ମଣେ ଆଉକ୍ତା ବୀର ରାମ ମହାମତି ତଂ ସନ୍ନିଭର୍ଷ୍ୟ କୁପିତ ସୁଦିନ ରାଜସେବକ। ଏ ଶ୍ଳୋକରେ ରାଜସେବକ, ଗୁରୁଙ୍କୁ କହିଲେ ଦିନସେବକ, ରାଜସେବକ ରାଜାର ଚାକର ଥିଲେ ବା ଷଣ୍ଡମ୍ବର, କିନ୍ତୁ ନାରଦ କହୁଛନ୍ତି ଏତାବତ୍ ବ୍ରାହ୍ମଣ ଆଉକ୍ତା, ସେ ବ୍ରାହ୍ମଣ କିଏ ନା ସୁଦିନ ରାଜସେବକ, ସୁଦିନ ମାନେ ଦୁଃଖିତ, ରାଜସେବକ ମାନେ ମାନେ ଦୁଃଖିତ ହୋଇଗଲେ ପ୍ରହ୍ଲାଦ ଗୋଟେ କଥାରେ। ବ୍ରାହ୍ମଣଙ୍କୁ ଏଭଳି କହି ବୀରରାମ ମହାମତି, ପ୍ରହ୍ଲାଦ କିଭଳି ମହାମତି, ଭଗବାନଙ୍କ ନିକଟରେ ଯାହାର ମତି ଲାଗିଛି ସିଏ ହେଉଛି ମହାତ୍ମା। ମହାତ୍ମା କେହି ଏମିତି ହୁଅନ୍ତି ନାହିଁ ଜଗତରେ, କିଛି କାମ କଲା ପରେ ଲୋକ ସେଲା ସେବା ପରେ ମହାତ୍ମା କହିବେ, ଲୋକମାନେ ମହାତ୍ମା ବୋଲି କହିକି ଆମର ସ୍ୱୟଂ ମହାରାଜ ଯେମିତି କୁହନ୍ତି, ମହାତ୍ମାଙ୍କୁ ବସେଇଛନ୍ତି କେଉଁଠି ରାସ୍ତା କଡ଼ରେ, ଖରା ବର୍ଷା ମହାତ୍ମା ଖାଇବେ ତାଙ୍କ ଉପରେ ଚଢ଼େଇ ଝାଡ଼ା ଯିବେ, ଇଏ ହେଉଛନ୍ତି ମହାତ୍ମା। ଆଉ ଯେଉଁଦିନ ମହାତ୍ମାଙ୍କ ଜନ୍ମଦିନ ତାଙ୍କୁ ଗୋଟେ ଫୁଲମାଳ ପକେଇଦେବେ, ଇଏ ମହାତ୍ମା, ତୁମେ ତାଙ୍କୁ ମହାତ୍ମାର ସମ୍ମାନ ଦେଉଛ, ଇଏ ମହାତ୍ମା ନାହିଁ। ମହାତ୍ମା ଦେଖ ମହାରାଜ କୁହନ୍ତି, ଏ ପ୍ରଭୁପାଜୀ ମହାରାଜ ମହାତ୍ମା, ପ୍ରତିଦିନ ପୂଜା, ପ୍ରତିଦିନ ତାଙ୍କର ସେବା, ଇଏ ମହାତ୍ମା। ମହାତ୍ମା କିଏ ଦେଶ ସେବା କରେ ମହାତ୍ମା ହେଇପାରିବନି, ମହାତ୍ମାର ସଂଜ୍ଞା ଭଗବାନ ଦେଲେ ଭଗବତ ଗୀତାରେ, ସିଏ ମହାତ୍ମା ହବ ଜଗତରେ। ଯଦି ଆମେ ମହାତ୍ମା ଗାନ୍ଧୀକୁ ମହାତ୍ମା ଗାନ୍ଧୀ ବୋଲି କହୁଛେ, ତାଙ୍କର ଲୌକିକ ଜଗତର ଶିକ୍ଷାରୁ ମହାତ୍ମା ହେଲେ, କିନ୍ତୁ ନିଜେ ଡିସାଟିସ୍ଫାଏଡ଼୍ ହେଇଥିଲେ ଲାଷ୍ଟ ମୋମେଣ୍ଟରେ, ସେ ଯେଉଁଦିନ ମରିବା ପାଇଁ ତାଙ୍କ ଡାଇରେକ୍ସନ୍ ଲେଖିଛନ୍ତି, ଆଇ ଆମ୍ ସୋ ଫ୍ରଷ୍ଟ୍ରେଟେଡ୍, ଆଇ ଆମ୍ ସୋ ଡିସ୍ଗଷ୍ଟେଡ୍, ଆଇ ୱାଣ୍ଟ ଟୁ ଡାଏ ଟୁଡେ, ମୁଁ ଆଜି ମରିବା ପାଇଁ ଚାହୁଁଛି। ସେଇଦିନ ହିଁ ନାଥରାମ ଗଡ଼ସେ ଲଗେଇଲେ ଗୁଳି, ଏଇ ପରଭେଦ ବୁଦ୍ଧି ସେ ଦେଖିଲେ। ମୁଁ ଗୀତା ଧରି ସମଗ୍ର ଜୀବନ ଭାରତବର୍ଷ ପାଇଁ ସଂଗ୍ରାମ କଲି, କାଟି ଖାଅ କୁଟି, ଏ କୁଟି ଖାଅ କାଟି ପିନ୍ଧ, ଏଇ ସ୍ଲୋଗାନ ଦେଲି, କିନ୍ତୁ ମୋ ଦେଶର ଲୋକ ମୋ ଆଖି ଆଗରେ ଭିନ୍ନ ହୋଇ ପଳେଇଗଲେ, ଆଜି ହିନ୍ଦୁ ମୁସଲମାନ ପଳେଇ ସାଟିସ୍ଫାଏ ହେଇପାରିଲେ। ମହାତ୍ମା ସିଏ ହେବେ, ଗୀତାର ଶିକ୍ଷା ଦେଉଥିଲେ ତଥାପି ଅସନ୍ତୋଷ ହୋଇଗଲା। ତାଙ୍କୁ ମହାତ୍ମାର ସମ୍ମାନ ଦେଲା ଭାରତବର୍ଷ ନା ଦୂରାତ୍ମାର ସମ୍ମାନ ଦେଲା? ବ୍ରିଟିଶମାନେ ତାଙ୍କୁ ଗୁଳି ଲଗେଇ ନାହାନ୍ତି, ଭାରତବର୍ଷ ଲୋକମାନେ ଗୁଳି ଲଗେଇଛନ୍ତି। ତାଙ୍କୁ ମହାତ୍ମାର ସମ୍ମାନ ଦେଇପାରିଲେ ନା କି ସେ ମହାତ୍ମା ହେବାରେ ସନ୍ତୁଷ୍ଟ ହୋଇପାରିଲେ ନା? ପ୍ରଭୁପାଦ ତାଙ୍କୁ ଚିଠି ଲେଖିଛନ୍ତି, ମହାତ୍ମା ଗାନ୍ଧୀ ତୁମେ ଜଣେ ବ୍ୟକ୍ତି ଯିଏକି ଜୀବନ ଭିତରେ ବଞ୍ଚିତ ହେବା ଭିତରେ ସବୁଠୁ ସମ୍ମାନ ପାଉଛ, ଆଜି ବି ସମୟ ଅଛି, ତୁମକୁ ଭାରତବର୍ଷ ମାନୁଛି, ତୁମେ ଆସ ମୋ ସହିତ ଟିକେ ଯୋଗ ଦିଅ, ସେ ଲେଟର ଆଜି ବି ଅଛି। ଗାନ୍ଧୀଜୀ ଉତ୍ତର ଦେଲେ ନା, ତୁମେ କୁଶ୍ଚିତ ଭାବରେ ମରିବା ପୂର୍ବରୁ ମୋ ସହିତ ଯୋଗ ଦିଅ, ଭାରତବର୍ଷର ଲୋକମାନଙ୍କୁ ବୈଦିକ ଜ୍ଞାନ ଶିକ୍ଷା ଦିଅ, ତୁମ କଥା ସମସ୍ତେ ମାନିବେ। ପ୍ରଭୁପାଦ ଲେଖିଲା ପରେ ବି ମହାତ୍ମା ଗାନ୍ଧୀ ନିରବ ରହିଲେ, ନିଜେ ସନ୍ତୁଷ୍ଟ ହୋଇପାରିଲ ନା? ମହାତ୍ମା ବୋଲି ସମାଜ ତୁମକୁ ପରିଚୟ ଦେଲା, ଦେଇପାରିଲ? ମହାତ୍ମା ତୁମାଂ ପାର୍ଥ ଦୈବି ପ୍ରକୃତି ଆଶିଷ୍ଟ ଭଜନ୍ତି ଅନନ୍ୟ ମନସ୍ୟା ଜ୍ଞାନତା ବୁଧାଦି ଅବ୍ୟୟମ୍। ଯିଏ ପ୍ରଭୁ, ଏ ସମସ୍ତେ ପ୍ରଭୁଙ୍କର ଜୀବ, ଏ ହିନ୍ଦୁ ହଉ ମୁସଲମାନ ହଉ ଖ୍ରୀଷ୍ଟିଆନ ହଉ ଜୈନ ହଉ ସେ ଯିଏ ହଉ ସମସ୍ତେ ପ୍ରଭୁଙ୍କର ଜୀବ, ଏଇଟାକୁ ଜାଣିକି ଜ୍ଞାତା ଭୂତାଦି ଅବ୍ୟୟମ୍, ପ୍ରତ୍ୟେକ ଜୀବ ପ୍ରଭୁଙ୍କର, ଏଇଟା ଜାଣିକି ଯିଏ ଭଜନ କରୁଛି ମହାତ୍ମା। हरे कृष्ण हरे कृष्ण 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 हरे 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 राम 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 हरे हरे भगवान महात्मा को यह संज्ञा देते हैं बस तर महामती प्रहलाद महामती असुर कुल जन्म होते कि नारद मुनि कहते एतावत् ब्राह्मणे अवोक्ता वीर राम महामती तत्सन्निवर्ष कुपित दुखितर कहते क्रोध करके ये ब्राह्मण अधम राजसेवक प्रहलाद को बहुत गाली देले बहुत गाली देले एवं गाली देकी कहते प्रहलाद समय सम्मुखें आज दुईट श्लोक मुझी आज दुईट श्लोक विश्राम देदेवी आनियतम मरे वेत्रम अस्माकम अजस्करम कुलांगारस्य दुर्बुद्धे चतुर्थस्य उदित अदम ये दुईटी सी हूँ निजे राज सुदीन राजसेवक ब्राह्मण अधम कितु प्रहलाद कौन अजस्कर आंगार कुलांगार बोली प्रहलाद कौन कहीं सी ये कथा ही कहले भगवान ए जगत में समस्त मत की भेद कर भगवान कृपा कले जन मति भेद दूर हो परमात्मा कृपा से समस्त निजर बोली देख भगवान कर नाम सुनी तांको ये कहते ए आनियतारे अरे बेत्रम मो बेत्र आन लंडा मत आम बेत्र आन लजस्कर ए जश को प्रहलाद जश को ए हिरण्यकशिपुर जश जश को नष्ट आमर आम एत बड़ सुंदर स्टैंडार्ड टीचर आम जश को नष्ट कुलांगार दुर्बुद्धि या बुद्धि नष्ट ये कुलांगार चतुर्थ अश्य उदित दम आपको चतुर्थ शासन दरकार चतुर्थ माने साम दाम भेद ये तीन टा नहला परे दंड बेत्र आना बाढ़ जदि असुर बाला मैंने रेडी रही सी बेत्र धरी चल आस काल बेत्र धरिक आस आजा प्रहलाद ये शांत तो कहीं बाड़े यहाँ कुलांगार कहीं कुलांगार संपद कुलस्य अंगारवत नाश हेतु तत्र कुत सत्र ये कुलांगार किपर कूर अंगार से वर्णना करवर्त श्लोक दैत्य चंदन बने जातय कंटक द्रुम जनमूल उन्मूल परोसो नालाइते अर्भका ये अर्भक ये बाड़क संडामर्क एमती कहते के भर्सना कर प्रहलाद महाराज प्रशांत काम पढ़ी न उद्विग्न चित्ते व्यसनेशु न उद्विग्न चित्ते दुखरे केवे से मृियमाण होता सम्मुख में गाड़ी देखते दैत्यम चंदन मन हिरण्य कशिपु जो दैत्य कूलाटा हो चंदन मन बाहर सप्तणी कंटा जो लगे सी विष सी कह चंदन मन कौन कहती निम खाऊ से कह दैत्यम चंदन मन चंदन बण भितर कंटा किए जातयम कंटक द्रुम ये प्रहलाद हूँ कंटक वृक्ष के साहस प्रहलाद को एमती गाड़ी ही दे राजपुत्र हिसाब से गाड़ी भी दे दौरान हिरण्यकशिपुर वंश है चंदन वृक्ष प्रहलाद है कंटक कहीं तुलना कले ये कंटक द्रुम कहीं तुलना कले ना जत मूल उन्मूलम ये चंदन मूल को काटापी उन्मूलम परशु लालायत अर्भक ये परशु गछटा चंदन गछ गोटे गछ काटापा कौन दरकार परशु दरकार लुहाटा दरकार लुहाटा कौन गोटे गछ काटि पारे कि लुहा काटि पार काठटा काठू काटू न्यायशास्त्र पढ़ा जाए काठ काठू काटू ना काठटा नहले ना तो मैंने दंड जोटा हेंडल यहाँ नहले परशुटा कौन निजे काटिदेव कि विष्णु हूँ परशु विष्णु केवे चंदन मान को बस पार हिरण्यकशिपु को भय करके विष्णु आम दैत्य गोटे मारिपर कि विष्णु खोजुला ये चंदन मनरे कंटा गोटे कंटा गच को जन्म कंटा गच संपाद एमती व्याख्या करटा गच कहीं संपाद कौन हाँ हाँ संपाद कौन हाँ हाँ बन एम कंटक द्रुम तुल्य जात प्रदेम हम संपाद चक्रीपत कहते कारण कंटकटा हूँ कंटा गचटा टाण आपण
ଗୋଟେ ଭଲ ଯଦି ବେଣ୍ଟ ନଥିବ ସେ କୁରାଡ଼ିର ହାଣୁ ହାଣୁ ସେ କୁରାଡ଼ି ବି ଭାଙ୍ଗିଯିବ। ତେଣୁ ଲୋକମାନେ ଯେତେବେଳେ ଇଏ କରନ୍ତି, ସମ୍ପାଦରେ ଲେଖିଛନ୍ତି, ବେଣ୍ଟ କରନ୍ତି ସେ ବବୁଲା ଗଛକୁ। ବଗଲା ମାନେ ଆମର କ'ଣ କୁହନ୍ତି ଓଡ଼ିଆରେ, ଆମ ଆଡ଼େ କୁହନ୍ତି ବବୁରି ଗଛ, ତା କଣ୍ଟା ଭାରି ବିଶା ବବୁରି ଗଛ, କଣ୍ଟା ଡାଳ ଗୁଡ଼ାକ ବହୁତ ଟାଣ। ତେଣୁ ବିଷ୍ଣୁ ହେଉଛି ପରଶୁ, ସେ ତ କେବେ ଆସିକି ଏଇ ଚନ୍ଦନମାନଙ୍କୁ କାଟିପାରିନଥାନ୍ତା, ସିଏ ହ୍ୟାଣ୍ଡେଲ କରିଛି କାହାକୁ? ଇଏ ଜାତ କଣ୍ଟକ ବୃକ୍ଷ ଏଠି ଜନ୍ମ ଦେଇଛି ବିଷ୍ଣୁ, ଆଉ ବିଷ୍ଣୁ ତ କାଟିପାରିବନି ଏଠିକି ଆସିକି, ସାହସ ନାହିଁ ତା, ଇଏ ନିଜେ କାଟିବ, କାଠ କାଟୁ କାଟିବ। ଏଇ ପ୍ରହ୍ଲାଦ ତ ପରଶୁ, ଏଇ ବର୍ତ୍ତମାନ ହ୍ୟାଣ୍ଡେଲ ହେଇଛି ବିଷ୍ଣୁଙ୍କର, ଇଏ କାଟିବ, ଇଏ ଅର୍ଭକ ଏ ବାଳକ। ଏମିତି ଯେତେବେଳେ ଗାଳି ଗୁଲଜ ଦେଇଛନ୍ତି, ଇତିତମ୍ ବିବିଧ ଉପାୟ ଭୀଷୟନ୍ ସ୍ତର୍ଜନା ଦେବୀ ପ୍ରହ୍ଲାଦ ଗାୟାମାସ୍ୟ ତ୍ରିବର୍ଗସ୍ୟ ଉପପାଦନ। ତ୍ରିବର୍ଗ ପୁଣି ପଢ଼େଇଲେ ଧର୍ମ ଅର୍ଥ କାମ। ଯାହା ପ୍ରହ୍ଲାଦ ମହାରାଜ ଏଇ ହିରଣ୍ୟକଶିପୁ ଗୋଟେ ଭଲ ଇନଷ୍ଟିଚ୍ୟୁଟ୍ କରିଥିଲା, ଆଟଲିଷ୍ଟ ଧର୍ମ କଥାଟେ ଶିକ୍ଷା ଦେଉଥିଲା, ସ୍ୱର୍ଗକୁ କେମିତି ଯିବ। ଇଏ ଯେଉଁ ଆଜିକାଲି ହିରଣ୍ୟକଶିପୁମାନେ ଶିକ୍ଷା ପଦ୍ଧତି କରିଛନ୍ତି, ଏଠାରେ ଦୁଇ ବର୍ଗ, ଚାରି ବର୍ଗ, ପଞ୍ଚମ ବର୍ଗ ଗଲା, ଚତୁର୍ଥ ବର୍ଗ ମୁକ୍ତି ଗଲା, ତ୍ରିବର୍ଗ ହେଲେ ଶିକ୍ଷା ଦିଅନ୍ତୁ। ଧର୍ମରେ କ'ଣ ଶିକ୍ଷା ଦିଆଯାଏ ନା, ସଦ୍ବୃତ୍ତିରେ କିଭଳି ତୁମର ପୁଣ୍ୟ କରିକି, ଏଭଳି ସଦ୍ବୃତ୍ତିରେ ଜଣେ ଅଫିସର ସେ ଠିକ୍ ସଦ୍ବୃତ୍ତିରେ କିଭଳି ତା ଚାକିରି କରିବ, ଜଣେ ଚାଷବାସ ଚାଷ କରିବା ଲୋକ ସେ ସଦ୍ବୃତ୍ତିରେ କେମିତି କାମ କରିବ। ଏ ଯେଉଁ ଏଜୁକେସନ୍ ଅଛି, ଏ ଦୁଇ ବର୍ଗ, ତ୍ରିବର୍ଗ ନାହିଁ, କିନ୍ତୁ ହିରଣ୍ୟକଶିପୁର ଆମଠୁ ଫାର୍ଷ୍ଟ ଷ୍ଟାଣ୍ଡାର୍ଡ଼ ଥିଲା, ସବୁ ଅସ୍ତ୍ରମାନଙ୍କୁ ତ୍ରିବର୍ଗ ପଢ଼ୁଥିଲା, ଧର୍ମ ଅର୍ଥ କାମ। କିନ୍ତୁ ତ୍ରିବର୍ଗ ସାଧନର ମୁଖ୍ୟ ଅର୍ଥ ମୋକ୍ଷ, ମୋକ୍ଷକୁ ଏ ତିନିଟା ହେଲ୍ପ କରିବେ ଭକ୍ତମାନଙ୍କ ପାଇଁ। ଭକ୍ତମାନେ ଯେଉଁ ପ୍ରେମ ପାଇବେ, ମୁଁ ସଂକ୍ଷେପରେ ଏଇଠି କହିକି ବିଶ୍ରାମ ଦେଇଦେଉଛି, କାରଣ ଏ କଥାଟା ଏ ପଏଣ୍ଟଟା ଶୁଣିଛି, ଏଇଟା ମନେ ରହିଛି, ଏଇଟା ବି ପଳେଇଯିବ କେତେବେଳେ। ଆଉ ଲୋକମାନେ କୁହନ୍ତି ସେ ବାବାଜୀ ବି ଟଙ୍କା ରୋଜଗାର କରୁଛନ୍ତି, ସେ କ'ଣ ଗାଡ଼ି ଗୋଟେ ଧରୁନାହାନ୍ତି, ସେ ମୋବାଇଲ୍ ଧରୁନାହାନ୍ତି ନା, ସିଏ ବୁଲୁନାହାନ୍ତି ନା, ସିଏ ଟଙ୍କା ରୋଜଗାର, ସିଏ ବି କରୁଛନ୍ତି, ଆମେ ସେୟା କରୁଛୁ କ'ଣ, ବାବାଜୀ ଆମ ଭିତରେ ପାର୍ଥକ୍ୟ କ'ଣ, ସେ ବି ତ୍ରିବର୍ଗ ସାଧନ କରୁଛନ୍ତି, ସେ ବି ଅର୍ଥ, ସେ ବି ଭୋଜନ କରୁଛନ୍ତି, ତାହାର କାମନା ପୂର୍ଣ୍ଣ କରୁଛନ୍ତି ନା। ଭକ୍ତ ବାହାର ଲୋକ ଭିତରେ ଏତିକି ହେଉଛି ପାର୍ଥକ୍ୟ, ଭକ୍ତ ପାଇଁ ତ୍ରିବର୍ଗଟା ହେଉଛି ସବୁ ଭକ୍ତ ଜାଣିବା ଦରକାର। ଯଦି ଭକ୍ତ କହିବେ ଏଇଟା ହେଉଛି ସାଧନ ବୋଲି, ସେ ଅଟକି ଗଲା। ତ୍ରିବର୍ଗଟା ଗୋଟେ ଘରର ଫଲ୍ସ ଭଳି, ଛାତ ଭଳି, ଫଲ୍ସଟା କାହିଁ କରାଯାଏ, ଛାତଟାକୁ ଧରିବା ପାଇଁ ଫଲ୍ସଟା ଯେଉଁ କରାଯାଏ, ଫଲ୍ସଟା ଆଜିକାଲି ତ ଫଲ୍ସ ସେଣ୍ଟ୍ରିଂ କରୁଛନ୍ତି, ଫଲ୍ସ ସେଣ୍ଟ୍ରିଂଟା କରାଯାଉଛି ଛାତଟା, ଛାତଟା ଡାଇରେକ୍ଟ ରହିପାରିବନି, ଜୀବ ସମ୍ପୂର୍ଣ୍ଣ ଆତ୍ମବୃତ୍ତିରେ ରହିପାରିବନି, ପୁରା ଭଗବାନଙ୍କର ନାମ ଚବିଶ ଘଣ୍ଟା ଆତ୍ମବୃତ୍ତିରେ ତଲ୍ଲୀନ ହୋଇ ରହିପାରିବନି, ଯେହେତୁ ସ୍ୱର ଧରିଛି। ଯେମିତି ଆମେ ଜାଣୁଛେ ଆମେ ଆତ୍ମା, କିନ୍ତୁ ଆମେ ଆତ୍ମା ଜାଣି କ'ଣ ନ ଖାଇକି ରହିପାରିବା ନା, ନ ଶୋଇକି ରହିପାରିବା, ନ ଯାଏତେ ମିରେତେ ବା କଶ୍ଚିତ୍। ଆପଣ ଏହା କହିକି କହି ଜଣକୁ କହିବେ, ମୋତେ ବନ୍ଧୁଘରେ ଗୁଳି ପାରିଲୁ ବାପା, ନ ଯାଏତେ ମିରେତେ ବା କଶ୍ଚିତ୍, ମରିବା କହିବେ, ମୁଁ ଆତ୍ମା ମୁଁ ମରିବିନି, ମୋତେ ବନ୍ଧୁକ ମାରେ ମରିବା। ଆମେ ଜାଣୁଛେ ଆମେ ଆତ୍ମା, କିନ୍ତୁ ଆତ୍ମସ୍ଥିତିକୁ ଯାହା କହିଲେ ଏ ତ୍ରିବର୍ଗ ଦେଇଯାଇକି ପଡ଼ିବ ଶରୀର ପାଇଁ, ଯେତେ ମିନିମମ୍ ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟ ଚତୁର୍ଗ ଗୁଡ଼ାକ ଲକ୍ଷ୍ୟ କରିକି ଏ ଫଲ୍ସ ଗୁଡ଼ାକ ଧୀରେ ଧୀରେ କାଢ଼ିବାକୁ ପଡ଼ିବ। କିନ୍ତୁ ଫଲ୍ସ ଯଦି ଠିକ୍ ନ ପକା ହେଇଥିବ, ଦେଖିଛ ନା ଘର କ'ଣ ଅବସ୍ଥା, ସେଥିପାଇଁ ଫଲ୍ସ ପୂର୍ବରୁ ମୋବିଲି ମାରନ୍ତି, ଗୋବର ପାଣି ଦିଅନ୍ତି, ତାପରେ ସର୍ ପକା ହେବ, ତାପରେ ରଡ଼ ପକା ହେବ, ତାପରେ ସିମେଣ୍ଟ ଢଳା, ତାହେଲେ ଫଲ୍ସଟା ତଳୁ ଯେତେବେଳେ ଏକୋଇଶ ଦିନ ପରେ ଖୋଲା, ଷୋହଳ ଦିନ ପରେ ଖୋଲି ଦେଉନାହାନ୍ତି, ଖସି ଖସି ପଡ଼ିବ ଠକିନି। ଯଦି ଫଲ୍ସ ଠିକ୍ ସେ ପଡ଼ିନଥିବ, ସିଏ ଛାତକୁ ଧରିଲା, କାଉଡ଼ି ଧରିଥିବ, ଭକ୍ତି ନାଁରେ ଆପଣ ଯାହା କିଛି ଭଜନ ସାଧନ କରୁଥିବ, ଫଲ୍ସ ତ ଖସିନଥିବ, ଏ ଟାଣୁଥିବ ଫଲ୍ସ ତାକୁ ଧରି। ତେଣୁ ଭକ୍ତ ସବୁବେଳେ ଜାଣିବା ଦରକାର, ଏଗୁଡ଼ିକ ମୋର କାମ ନୁହେଁ, ମୁଁ କେବଳ ଛାତଟାକୁ, ଭକ୍ତିଟାକୁ, ଏ ସଂସାର ମୁଁ ଯେଉଁ ଯାହା କିଛି କର୍ମ କରୁଛି ବା ଧର୍ମ ଅର୍ଥ କାମ, ଏ ତିନିଟା ମୋର ଫଲ୍ସ। ମୁଁ ଯେତେବେଳେ ଶ୍ରବଣ କୀର୍ତ୍ତନ ମୋର ନୈଷ୍ଠିକ ମତି ହେଇଯିବ, କାରଣ ଶ୍ରବଣ କୀର୍ତ୍ତନ ହେଉଛି ଭକ୍ତିର, ଯେତେବେଳେ ଜଣେ ଶ୍ରବଣର ରୁଚି ଆସିଗଲା, ଭକ୍ତିର ତାର ଅଧିକାର ଆସିଲା, ଭକ୍ତିର ଅଧିକାର ଶ୍ରବଣ ରୁଚିରେ ଆସେ, ଅନ୍ୟ ବିଳାସିତ ହେଇ ଜୀବଗୋସ୍ୱାମୀ ସନ୍ଦର୍ଭରେ କହୁଛନ୍ତି, ଯେପର୍ଯ୍ୟନ୍ତ ଜଣଙ୍କର ଯେତେବେଳେ ଜଣଙ୍କର ଶ୍ରବଣରେ ପ୍ରଭୁଙ୍କ କଥା ଶ୍ରବଣ ରୁଚି ଆସିଗଲା, ତାର ଭକ୍ତିର ଅଧିକାର ଆସିଲା ବୋଲି ଜାଣେ। ତା ପୂର୍ବରୁ ଗୁରୁତ ଯାଉଛନ୍ତି, ଏଠି ସବୁ ପାଣି ବାଡ଼େଇବା କାମ, ଏସବୁ ଫଲ୍ସ ଲାଗିଛ, ତେଣୁ ଫଲ୍ସଟାକୁ ଖସେଇବାକୁ ପଡ଼ିବ ଆମକୁ, ଫଲ୍ସକୁ ଷ୍ଟ୍ରଙ୍ଗ କରି ରଖିବାକୁ ପଡ଼ିବ, ଏଇଟା ଫଲ୍ସ। ତେଣୁ ଯେତେବେଳେ ଶ୍ରବଣ କୀର୍ତ୍ତନ ରୁଚି ଆସିକି ପ୍ରଭୁଙ୍କ ପ୍ରତି ମୋତି ଆସିଗଲା, ଫଲ୍ସ ଖସେଇ ଦିଅନ୍ତୁ, ଶୋଇଲା କ'ଣ ଛାତ ରହିଗଲା। ପ୍ରହ୍ଲାଦଙ୍କୁ ଇଏ ତ୍ରିବର୍ଗ ଶିକ୍ଷା ଦେଉଛନ୍ତି, କିନ୍ତୁ ବର୍ତ୍ତମାନ ତ ତ୍ରିବର୍ଗ ଶିକ୍ଷା ନାହିଁ, ଦ୍ୱିବର୍ଗ ଶିକ୍ଷା, କିନ୍ତୁ ପ୍ରଭୁପାଦଜୀ ମହାରାଜ ଆସିଲେ, ପ୍ରଭୁପାଦ ଆମକୁ ପଞ୍ଚମ ବର୍ଗର ଶିକ୍ଷା ଦେଲେ, ପୁରା କୃଷ୍ଣ ଭକ୍ତି,
ଏଇ ଫଲ୍ସକୁ ଷ୍ଟ୍ରଙ୍ଗ କରିବା ପାଇଁ ପ୍ରଭୁପାଦ ଏସବୁ ଆଇଟମ୍ କରିଛନ୍ତି। ଯେ ପ୍ରଭୁପାଦ ଭୁଲ ବୁଝିଲା ତା ଜୀବନର ସର୍ବସ୍ୱ ନଷ୍ଟ ହୋଇଯିବ। ପ୍ରଭୁପାଦ କାହିଁକି ଲାଇଫ୍ ମେମ୍ବରସିପ୍, ଏ ପ୍ରସାଦ ଡିଷ୍ଟ୍ରିବ୍ୟୁସନ୍, ଏ ବୁକ୍ ଡିଷ୍ଟ୍ରିବ୍ୟୁସନ୍, କାରଣ ଇଏ କଳି ଯୁଗରେ ଫଲ୍ସକୁ ଭଲ ଭାବରେ ପକେଇବା ଲୋକ ଜାଣନ୍ତିନି। ସେ ଅଠା ବାନ୍ଧିକି ରହିଯିବ, ସେ ଭାବୁଛନ୍ତି ଏଇଟା ଛାତ ସ୍ୱଭାବ ଆତ୍ମଚେତନା ନାହିଁ। ପ୍ରାୟ 99% ଲୋକଙ୍କର ଶାରୀରିକ ଚେତନା, ତେଣୁ ଶାରୀରିକ ଚେତନାକୁ କମେଇବା ପାଇଁ ଏ ତ୍ରିବର୍ଗ ସାଧନ ଧୀରେ ଧୀରେ କରି ମୁଖ୍ୟ ଏ ବର୍ଣ୍ଣାଶ୍ରମ ଧର୍ମଟା ସେଥିପାଇଁ ଦିଆ ହେବ। ଏହା ମାଧ୍ୟମରେ ଏଇଟା ଫଲ୍ସ ଯେତେବେଳେ ଆତ୍ମସ୍ତରକୁ ପଳେଇଲା, କୃଷ୍ଣ କଥା ରୁଚି ଆସିଗଲା, କୃଷ୍ଣ ସେବା ଛଡ଼ା ଆଉ ତୁମକୁ ଜଗତରେ ଭଲ ଲାଗିଲା, ସେଟା ଗଲା ବର୍ଣ୍ଣାଶ୍ରମ ଧର୍ମ ଉଦ୍ଧାର ତୁମେ ପଳେଇଗଲା ଆଉ କୃଷ୍ଣ ଭକ୍ତି ପରେ ଅଧିକାର ତୁମର ଆସିଲା ଆଉ। ତା ପୂର୍ବରୁ ତ୍ରିବର୍ଗ ସାଧନ କରିବା ମାନେ ଏଇଟା ଫଲ୍ସ ରହିଲା, ତୁମକୁ ଏଇଟା ଦରକାର ନାହିଁ। ଆଜିକାଲି ଲୋକ ଫଲ୍ସ ନ ପକେଇ ସେଟା ମୁଁ ବାବା ଝିଯିବି। ପୁରୀରେ ଜଣେ ଲୋକ ମୋତେ ଭେଟିଲା, ମୁଁ ଯାଇଛି ମାର୍କେଟିଂ କରିବା ପାଇଁ ସନ୍ଧ୍ୟାବେଳେ, ପଢ଼ିକି ଆସିଲା ବେଳେ 10:30 ସେ ମୋତେ ଭେଟିଲା, ବାବା ମୁଁ ଆପଣଙ୍କ ଆଶ୍ରମ କରୁଛି, ମୋର ଆଶ୍ରମ ନାହିଁ, ମୁଁ 200 ଘର ଭିଡ଼ା ରହୁଛି ନା, ମୁଁ ଆପଣଙ୍କ ପାଖରେ ରହିଲୁ। ମୁଁ ମୋର ଜଣେ ଛଡ଼ା 2 ରହିବା ପାଇଁ ଜାଗା ନାହିଁ, ଚାଲ ମୋ ରୁମ୍ ଦେଖି ଆସିବ। ସେ ନା ଆଜ୍ଞା ମୁଁ ଯିବି। ମାନେ ଗୃହ ବାପା କ'ଣ ହେଇଯିବ, ତୁମ ଘର ନା ମୋ ଘର ଅନୁଗୁଳ, ଭଲ ରିଟାୟାର୍ଡ଼ ଅଫିସର ଜଣେ, ମାନେ ଘର କାହିଁ ଛାଡ଼ି ପଳେଇଲେ, ହଁ ଘରେ ମୋତେ ଭଲ ଲାଗେ, ମୁଁ ଯେଉଁଠି ହେଲା ମଠ ରହିବି। ମୁଁ କହିଲି ତୁମେ ଯାଅ, ସେ 2-3 ମଠ ଭର୍ତ୍ତି ନା, ମୁଁ ସେ ମଠ ରହିବି। ମୁଁ କହିଲି ତା ଇଏ ବି ମଠକୁ ବି ଚାଷ କରିଛି, ଆଚ୍ଛା। ତାପରେ ମୁଁ କହିଲି ମୋର ଜଣେ ସାଙ୍ଗ ଅଛନ୍ତି, ସେଠି ଯାଅ ହରିଦାସ ଠାକୁର ମଠରେ, ତାଙ୍କୁ ଭେଟିବ, ସେ ପୁରୀରେ ରହୁଛନ୍ତି, ମୁଁ ପୁରୀରେ ରହିବା ଲୋକ ନୁହେଁ। ମୁଁ ତାଙ୍କୁ ପଠେଇଥାନ୍ତି ଅଲଗା ପଟେ, ମୁଁ ଦେଖିଲି ତାଙ୍କ ପକେଟ୍ରେ ଯେ ହଜିଲା ବନ୍ଧୁକୁ ଖୋଜିବା ବନ୍ଧୁକ ଯେଉଁ ଅଛି, ବନ୍ଧୁ ହଜିଥିଲେ ମୁଁ କହିଲି ଏ ଘର ଛାଡ଼ିକି ଆସିଛି, କିନ୍ତୁ ବନ୍ଧୁଗୁଡ଼ା ପାଖରେ ରଖିଛି ମୋବାଇଲ। ମୁଁ ଇଏ କେତେ ଦିନ ବାବାଜୀ ହବ, ଇଏ ପୁଅ କଥା ପଡ଼ିଲେ କି ନାତୁଣୀ କଥା ମନେ ପଡ଼ିଲେ ସେ ପୁଣି ଫୋନ୍ ଲଗେଇଲ। ମୁଁ ଇଆର ଫଲ୍ସ ଖସି ନାହିଁ, କିନ୍ତୁ ଇଏ ଆସିଛି କହୁଛି ମୁଁ ଛାତ ପକେଇବି, ଇଏ ହବନି। ମୁଁ ନା ଇସ୍କନ ଆଡ଼କୁ ପଟିବା ଠିକ୍ ନୁହେଁ, ଇଏ ଏଇଠି ଫଲ୍ସ ଖସିବାକୁ ପୁରୀରେ। ତାପରେ ତାକୁ ଆଡ୍ରେସ୍ ଦେଲି, ମୁଁ ଯା ମୋ ସାଙ୍ଗ ସେଇଠି ରହିଛି, ସେ ମୋ ସାଙ୍ଗରେ ପଢ଼ୁଥିଲେ, ମୋର ଉପର କ୍ଲାସମେଣ୍ଟ, ସେ ବାବାଜୀ ହେଇଯାଇଛନ୍ତି, ତୁମେ ତାଙ୍କରି ପାଖକୁ ଯାଅ, ସେ ପୁରୀ ରହୁଛନ୍ତି, ସେ ତୁମକୁ ମଠ ମନ୍ଦିର ରଖେଇଦେବେ। ଫଲ୍ସ ଖସିନି, ପିଲା ଛୁଆ ଟିକେ ଗାଳି ଗୋଳ ଦେଇଛି, ତାହେଲେ ସେ ବାବାଜୀ ହବନି, ଇଏ ହବନି। ସେଥିପାଇଁ ତ୍ରିବର୍ଗ ସାଧନଟା ବହୁତ ଜରୁରୀ। ଧୀରେ ଧୀରେ ଫଲ୍ସ ଖସେଇକି ଛାତ ପଡ଼ିଗଲା, ତାହେଲେ ଫଲ୍ସ ଖସିଦିଅ, ଠିକ୍ ଅଛି। ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, ଆଉ ଯାହା ରହିଲେ ଯଦି ପ୍ରଭୁ ଭବିଷ୍ୟତରେ କେବେ କୃପା କରନ୍ତି ପ୍ରହ୍ଲାଦ ମହାରାଜଙ୍କର ଚରିତ, ଆଉ ତ ପଞ୍ଚମ ଅଧ୍ୟାୟ ମାତ୍ର କେତେଟି ଶ୍ଳୋକ ବୋଲେ ବହୁତ ଶ୍ଳୋକ ଆଉ ରହିଲେ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ନବମରେ ପ୍ରଭୁଙ୍କର ଆବିର୍ଭାବ, ଦଶମରେ 50 ସ୍ତୁତି, ପର ଅଧ୍ୟାୟରେ ଭଗବାନ ବର କରି ରାଜା କରି ପ୍ରହ୍ଲାଦଙ୍କୁ ଫେରିବେ। ପ୍ରଭୁଙ୍କର ଯଦି ଯୋଗ ଥିବ କେତେବେଳେ ଆମେ ପ୍ରଭୁ ଯଦି ଆମକୁ ସଂଯୋଗ କରିବେ ତାର କଥା ହେବ। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, ଏବଂ ଯାହା ମୁଁ କଥା କହିଲି ମୋର ଯଦି ଦୋଷ ତ୍ରୁଟି ଥାଏ ଆପଣମାନେ କ୍ଷମା କରିବେ। ଏବଂ ଏଇ କଥାର ମୋର ସଂକଳ୍ପ ଯାହା ଥିଲା, ମୋର ମତେ କୃଷ୍ଣଙ୍କ ନିକଟରୁ ଗୁରୁପାଦ ପଦ୍ମରେ ରହୁ, ପ୍ରଭୁପାଦଜୀ ମହାରାଜ ଗୁରୁକୃଷ୍ଣଙ୍କର ସୁଖବିଧାନ, ବୈଷ୍ଣମାନଙ୍କର ସୁଖବିଧାନ ରହୁ, ଏବଂ ସ୍ୱାମୀପାଦ ଏବଂ ଚକ୍ରପାଦଙ୍କ ଚରଣରେ ମୋର କୋଟି କୋଟି ଦଣ୍ଡବତ ପ୍ରଣାମ। ଶିଶୁ ମୋତେ ଟିକେ କୃପା କରୁଥାନ୍ତୁ, ମୁଁ ଭାଗବତକୁ ଯେ ହୃଦୟଙ୍ଗମ କରିପାରିବି, ଏତିକି କହି ମୁଁ କଥାକୁ ବିଶ୍ରାମ ଦେଉ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦଜୀ ମହାରାଜ କି, ଜୟ ଗୋରଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ କି, ସମ୍ବେଦ ଗୌର ଭକ୍ତ ବୃନ୍ଦ କି, ଗୀତା ଗୌର ପ୍ରେମାନନ୍ଦ। ଆମେ ବିଶେଷ କରି ଏ ଭାଗବତ ଯେଉଁ ଆୟୋଜନ କରିଛନ୍ତି ଶିକ୍ଷିତ ହେଉଛି ପ୍ରଭୁ, ସେ ତ ବାରବାର ବର୍ଷକୁ ମୋତେ 5 ହିଁ କହନ୍ତି, ପ୍ରଭୁ ପ୍ରୋଗ୍ରାମ କରିବା, ପ୍ରୋଗ୍ରାମ କରିବା। ଏଇଥର ତାଙ୍କରି ପ୍ରପୋଜାଲରେ ହିଁ ଏଇଠି ହେଇଛନ୍ତି। ଆପଣ ସବୁ ବୈଷ୍ଣବମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ମତି ଗୁରୁକୃଷ୍ଣଙ୍କ ଚରଣରେ ରହୁ, ସେ କୃଷ୍ଣ ଭକ୍ତି ପ୍ରାପ୍ତ ହୁଅନ୍ତୁ।
ଆପଣମାନଙ୍କ ପାଇଁ ଏକ ଘୋଷଣା ରହିଛି, ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣ 2-4 ବସିବେ, ଆପଣମାନଙ୍କ ପାଇଁ ଯାହା ଘୋଷଣା ଆମେ ତାହା ପ୍ରକାଶ କରିବୁ। ତେବେ